విష్ణుపాద్ పరమహంస పరిబ్రాజకాచార్య అష్టోత్తర శతశ్రీమద్ గౌరగోవింద స్వామి శిల గురు మహారాజ్కి జయం. విష్ణుపాద్ పరమహంస పరిబ్రాజకాచార్య అష్టోత్తర శతశ్రీమద్ అభయ చరణార్వింద భక్తి వేదాంత స్వామి శిల ప్రభుపాజీ మహారాజ్కి జయ. జగద్గురు శిల భక్తి సిద్ధాంత సరస్వతి ఠాకూర్ గోస్వామి శిల ప్రభుపాజీ మహారాజ్కి జయ. అనంతకోటి వైష్ణవ బృందకి జయ. ప్రభు జగన్నాథ్ బలదేవ్ సుభద్రా మహారాణికి గ్రంథరాశ్రీమద్ భాగవతంకి భక్తిదేవి తులసీ మహారాణికి సమవేత భక్త బృందకి నితాయ గౌర్ ప్రమానందే హరి హరి హరే కృష్ణ హరే కృష్ణ. భోంగ జ్ఞాన తిమిరాంధస్య జ్ఞానంజన శలాకయా చక్షురుమిళితం జేన తస్మై శ్రీ గురువే నమః. నమో విష్ణుపదాయ కృష్ణపృష్ఠాయ భూతలే శ్రీమతే గౌరగోవింద స్వామినితి నామినే. నమో విష్ణుపదాయ కృష్ణపృష్ఠాయ భూతలే శ్రీమతే భక్తివేదాంత స్వామినితి నామినే. నమస్తే సరస్వతి దేవే గౌరవాణి ప్రచారిణీ నిర్విశేష శూన్యవాది పాశ్చాత్య దేశ తారిణి. జయ శ్రీకృష్ణ చైతన్య ప్రభు నిత్యానంద శ్రీ అద్వైత గదాధర శ్రీవాసాది శ్రీ గౌరభక్త బృంద. హరే కృష్ణ 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 హరే హరే, హరే రామ 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 హరే హరే. ఓం నమో భగవతే వాసుదేవాయ. ఓం నమో భగవతే వాసుదేవాయ. ఓం నమో భగవతే వాసుదేవాయ. গতকালি পর্যন্ত আমমানে অজামিল চরিত্রে এ পর্যন্ত শুনেছিলে যে অজামিলকু নবা পাই জমাউত মানে আসি পৌঁছিবার সময় চারিজন বিষ্ণুত আসি পৌঁছন্তি এবং জমদূত মানে অজামিলকু বাঁধিকি নবা পাই তার সূক্ষ্ম শরীরকু বাঁধিকি নবা পাই প্রস্তুত হইতিবা সময় রে বিষ্ণুদূত মানে তাকে মনা করিছন্তি তুমি আমাকে বাঁধিকি নেই পারিব না. ସେତେବେଳେ ଗତକାଲି ଆମେମାନେ ଶୁଣୁଥିଲେ ପାଞ୍ଚଟି ପ୍ରଶ୍ନ ଜମାଉତମାନେ ପଚାରିଲେ ଏ ବିଷ୍ଣୁତମାନେ ଯମରାଜ, କାରଣ ଜମାଉତମାନେ କହିଲେ ତୁମେ କାହିଁକି ଅଜାମିଲ ଭଳି ପାପୀକୁ ଆମେ ନେବା ପାଇଁ ଆସିଛୁ, ଆମେ ଧର୍ମରାଜଙ୍କର ଦୂତ, ତୁମେ ଆମକୁ କାହିଁକି ପ୍ରତିରୋଧ କରୁଛ? ସେତେବେଳେ ସେ ପାଞ୍ଚଟି ପ୍ରଶ୍ନ ପଚାରିଥିଲେ ବିଷ୍ଣୁତ, ତୁମେ ଯଦି ଧର୍ମରାଜଙ୍କର ଦୂତ, ଧର୍ମ କାହାକୁ କୁହାଯାଏ ଏବଂ ଅଧର୍ମର ଲକ୍ଷଣ କ'ଣ? ଏବଂ ଆଉ ତିନୋଟି ପ୍ରଶ୍ନ ପଚାରିଥିଲେ ଯେ ଦଣ୍ଡର ସ୍ଥାନ କ'ଣ, କିଭଳି ଦଣ୍ଡ ଦିଆଯାଏ ଏବଂ ଦଣ୍ଡର ବିଷୟ କ'ଣ, କେଉଁ ନିୟମ ହିସାବରେ ଦଣ୍ଡ ଦିଆଯାଏ, କେନ ପ୍ରକାର ଏଣ, ଏବଂ ସମସ୍ତେ ଦଣ୍ଡ ପାଆନ୍ତି ନା କେବଳ ମଣିଷମାନେ ଦଣ୍ଡ ପାଆନ୍ତି ବା ପଶୁପକ୍ଷୀ ଦଣ୍ଡ ପାଆନ୍ତି? ଏ ପାଞ୍ଚଟା ପ୍ରଶ୍ନର ଗତକାଲି ଆମର ଦୁଇଟା ପ୍ରଶ୍ନର ଉତ୍ତର ଯାଇଛନ୍ତି, ତିନିଟା ପ୍ରଶ୍ନର ଉତ୍ତର ଧର୍ମ କାହା କୁହାଯାଏ ଏବଂ ଅଧର୍ମର ଲକ୍ଷଣ କ'ଣ. ବେଦ ଯାହା ବେଦରେ ପ୍ରଣୀତ, ଯାହା ବେଦ କହୁଛନ୍ତି, ଯାହା ବେଦରେ ଉଲ୍ଲେଖ ଅଛି, ସେଟା ହେଉଛି ଧର୍ମ ଏବଂ ତତ୍ ବିପର୍ଯ୍ୟୟ ହେଉଛି ଅଧର୍ମ, ଯାହା ବେଦରେ ନାହିଁ ସେଟା ହେଉଛି ଅଧର୍ମ. ଏବଂ ବେଦ କାହିଁକି ପ୍ରମାଣ ନା ବେଦ ନାରାୟଣ ସାକ୍ଷାତ, ବେଦ ହେଉଛନ୍ତି ସାକ୍ଷାତ ନାରାୟଣ ସାକ୍ଷାତ ପ୍ରଭୁ, କାରଣ ବେଦ ସ୍ୱୟମ୍ଭୁ ଇତି ସୁଶ୍ରୁମ, ଆମେ ଯମରାଜଙ୍କ ନିକଟରୁ ଶୁଣିଛୁ ସ୍ୱୟମ୍ଭୁ, ବେଦ ହେଉଛନ୍ତି ସ୍ୱୟମ୍ଭୁ, ଭଗବାନ ଯେଭଳି ସ୍ୱୟଂ ଆବିର୍ଭାବ ହେଇଛନ୍ତି, ବେଦ ମଧ୍ୟ ସ୍ୱୟଂ ପ୍ରଭୁଙ୍କର ନିଶ୍ୱାସର ଆବିର୍ଭାବ ହେଇଛନ୍ତି. ତେବେ ଗତକାଲି ଆମେ ପ୍ରବଚନ ଶୁଣୁଥିଲେ କିଭଳି ବାର ଜଣ ଲୋକମାନେ ସାକ୍ଷୀ, ବାର ଜଣ ଦେବତାମାନେ ସାକ୍ଷୀ ଅଛନ୍ତି, କିଭଳି ବ୍ୟକ୍ତି ଧର୍ମ କରୁଛି କି ଅଧର୍ମ କରୁଛି,
एतिर अधर्म विज्ञात स्थान दंडस्य जुज्यसे जुज्यते गतकाली गोटे कथा विश्राम थिले एते ए बार जन द्वारा धर्म आउ अधर्म साक्षी जमराज नौले आम शुणुले बार जन केस केस वायु अग्नि दिग संध्या पृथ्वी रात्रि बार जन नाम गत शुणुले एवं बार जन निकट रूते अधर्म विज्ञात ए बार जन अधर्म क्यों व्यक्ति अधर्म करुची ये कथाटा को जनांदी क्या ना जमराज को स्थान दंडस्य जुज्यते एटा होची दंड दबार स्थान दंडर विषय जमराज जो पचारिथिले ए विष्णु तुमने पचारिथिले तुम्हें काहेकि दंड दौ तुम जमराज कौ नियम हिसाब से दंड दौंस स्थानटा कौन विषयटा कौन ये बर्तमान कहटा हूँ विषय एतेर अधर्म विज्ञात आम बार जन ए अधर्म को जाणी ए बार जन निकट अधर्म को जाणी गोटे व्यक्ति अधर्म को जाणी ताकू दंड दि जाए द्वितीय प्रश्न उत्तर दौंती तृतीय प्रश्न उत्तर सर्वे कर्मानुरोधेन दंडम अहर्त कारिणम सर्वे समस्ते जो मैंने कर्म करुछंती ए जगत रे से माने निश्चित दंड पाइबे सर्वे कर्मानुरोध दंडम अहर्त कारिण दंड योग्य कई जन कही पारे मुझे नरकपुर को नजीब बोली निश्चित नरक को जाकि भिजिट करके आसवे सी जमदूत मैंने कहते अच्छा सर्वेशा दंडत्व हेतु समीपाद अर्थ कर कहीं समस्त दंड पाइबे समस्ते कहीं नरक को जीवे ये कहते जुक्ति कहते जड़े भगवान भक्त नहले से कर्मी हो ज्ञानी हो योगी हो से निश्चित जमराज के डिपार्टमेंट को जीव ये ग्यारंटी कहते संभवंती भद्राणी विपरीता कारिणाम गुण संग अस्ति देहवान ही अकर्म कृत प्रत्येक व्यक्ति नरक को कहीं जीव ये बर्तमान कहते विपरीता अभद्राणी अपि कर्मिणा संभवंती जे कर्मिणा जे पाप कर्म करुची बा पुण्य कर्म करुची विपरीत कर्म निश्चित करिवो पाप करुतुवा लोक निश्चित पुण्य करि पारे केते बळे आ पुण्य करुतुवा लोक ही पाप करि पारे ए जगत ए भली भगवान कर विचित्र सृष्टि एठ के कोई परिबनि मु जीवन सारा पवित्र हेगि रहि पुण्य करि रहि ना से केबे ना केबे पाप करिवो काहे पाप करिवो ना गुण संग अस्ति स्वामीपाद कहते जत्ते गुण संग अस्ति कारण ए जगत जे रही से तीन गुण भीतर रही गुण संग भीतर रहा मान जो सत्गुण प्राबल्य अच्छी से पुण्यकर्म करते रज गुण आसव से पाप कर तेणु कर्मी जे कर्म करम हो पापकर्म हो जेकोसी समय से पापकर्म कर पारे जमुत मैंने कहते हैं सी आम डिपार्टमेंट को जीव कारिणा गुण संग अस्ति एटि कहते जदि कश्चित कर्ता सत् तहि तस्य अभद्रणा न स्यु एभली कई जड़े नहांती कर्ता जे कर्म करुच्छे तार अभद्र हबना अमंगल हबना बा पाप करना निश्चित कर तत्तु एतत् अस्ति इतिया हौ नहि निश्चित से पाप कर कहीं पाप कर गुण संगस्ती गुण अच्छे जब गोटे उदाहरण भगवान ये उदाहरण को देखे पुत्र मान द्वारा दशम स्कंदरे पुत्र मान भगवान श्रीकृष्ण पुत्र मान दिन द्वारकार गोटे सुंदर उद्यान खेलु जो द्वारकार उद्यान खेलु तृष्णा लगे जल पीवाई इच्छा है सी धाई जल पीवाप देख ले गोटे कूप अच्छे दरकार से उद्यान भितर कूप अच्छे किंतु से कूप भितर को जितने गले जलपान पाई किंतु कूप रे जल देखले ना देखले गोटे विराट एंडुअ विशाल बड़े एंडुअ एवं बहु प्रचेष्टा पर भी से एंडुअ बाहर कर पारे ना जितने न बाहर कर पारे से भगवान श्रीकृष्ण पुत्र तो स्वाभाविक दया भाव अच्छी फेरिले ଫେରି ବାବାଙ୍କୁ ଜଣାଇଲେ ଭଗବାନ ଶ୍ରୀକୃଷ୍ଣଙ୍କୁ। ଭଗବାନ ଶ୍ରୀକୃଷ୍ଣ ଜାଣନ୍ତି ସେ କିଏ, ସେ କାହିଁକି ଦ୍ୱାରକାରେ ଏକ କୂପ ଭିତରେ ପଡ଼ିଛି। ଭଗବାନ ଗଲେ ଏବଂ ଭଗବାନ ତାଙ୍କୁ ସ୍ପର୍ଶ କରି ତାକୁ ଉଠେଇଲେ। ଭଗବାନଙ୍କ ସ୍ପର୍ଶ ମାତ୍ରେ ସେ ଗୋଟେ ସୁନ୍ଦର ସ୍ୱର ଧାରଣ କଲା, ପୁରା ଦିବ୍ୟ ଶରୀର, ଦେବତାଙ୍କର ଶରୀର। ସେତେବେଳେ ଭଗବାନ ତାଙ୍କୁ ପଚାରିଲେ, ପୁତ୍ରମାନେ ସବୁ ବସିଛନ୍ତି, ଦ୍ୱାରକାବାସୀମାନେ ଅଛନ୍ତି, ଭଗବାନ ପଚାରୁଛନ୍ତି, ତୁମେ ଏଭଳି ଏଣ୍ଡୋ ଜନ୍ମ କାହିଁକି ପାଇଥିଲ? ସେ କହିଲେ, ଭଗବାନ ଆପଣ ତ ସବୁ ଜାଣନ୍ତି, ଆପଣ ଜଗତର କର୍ତ୍ତା, ମୁଁ ଜଗତରେ ସବୁଠୁ ପୁଣ୍ୟବାନ ବ୍ୟକ୍ତି। ଯେଭଳି କୁହୁଡ଼ି, କୁହୁଡ଼ିର କଣିବା କଣିକାକୁ ଗଣିବା ଯେଭଳି ଅସମ୍ଭବ, ଆଉ ଅଗ୍ନିର ଶିଖାକୁ ଗଣିବା ଯେଭଳି ଅସମ୍ଭବ, ଆଉ ଭୂମିର ଧୂଳିକଣାକୁ ଗଣିବା ଯେଭଳି ଅସମ୍ଭବ, ମୋର ପୁଣ୍ୟକୁ ଗଣିବା ସେଭଳି ଅସମ୍ଭବ। ମୋ ପୁଣ୍ୟକୁ କାଲକୁଲେସନ୍ କରିପାରିବିନି, ମୁଁ ଏତେ ବଡ଼ ପୁଣ୍ୟବାନ ବ୍ୟକ୍ତି। ମୋ ନାମ ଆପଣ ଶୁଣିଥିବେ, ମୋ ନାଁ ହେଉଛି ନୃଗ। ମୋ ଜୀବନରେ ମୁଁ ବହୁ ଗାଭୀ ଦାନ କରିଛି, ଯାହାକୁ କେବେ ଗଣିପାରିବେନି କି। କେବଳ ଗାଭୀ ନାହିଁ, ଗାଭୀକୁ ସ୍ୱର୍ଣ୍ଣ ସମସ୍ତ ଅଳଙ୍କାରରେ ବିଭୂଷିତ କରି ମୁଁ ଦାନ କରେ ବ୍ରାହ୍ମଣମାନଙ୍କୁ। ଗୋଟିଏ ବ୍ରାହ୍ମଣଙ୍କୁ ଗୋଟିଏ ଗାଭୀ ନୁହେଁ, ଯେଉଁ ବ୍ରାହ୍ମଣ ଯେତେ ଗାଭୀ କାମନା କରିବ ମୁଁ ଦିଏ। କିନ୍ତୁ ମୋ ଜୀବନରେ ଆଜି ଏଭଳି ପତନ ଅବସ୍ଥା ଆସିଲା, ମୁଁ ଇତର ଜୋନିକି ଗଲି, କେଉଁଥିପାଇଁ ନା, ଗୋଟିଏ ଦିନର ଘଟଣା। ନୃଗ କହୁଛନ୍ତି, ଆପଣ ଦେଖନ୍ତୁ ଏତେ ବଡ଼ ପୁଣ୍ୟବାନ ବ୍ୟକ୍ତି ସେ ଏଣ୍ଡୁଏଶ୍ୱରର ପାଇଲା, କିନ୍ତୁ ଅଜାମିଲ ଜୀବନ ସାରା ପାପ କରିକି ଥରେ ନାରାୟଣ ନାମ କରିକି ବୈକୁଣ୍ଠ ଗଲା। ଇଏ ହେଉଛି ଭକ୍ତି ଆଉ ପୁଣ୍ୟ ଭିତରେ ପାର୍ଥକ୍ୟ। ଭକ୍ତି ପୁଣ୍ୟ ନୁହେଁ କି ପାପ ନୁହେଁ, ଭକ୍ତି ସ୍ୱତନ୍ତ୍ର, ଉର୍ଦ୍ଧ, ତ୍ରିଗୁଣର ଉର୍ଦ୍ଧ। ତେଣୁ ନୃଗ କହୁଛନ୍ତି, ଗୋଟିଏ ଦିନର ଘଟଣା, ମୁଁ ବ୍ରାହ୍ମଣମାନଙ୍କୁ ଯେତେବେଳେ ଗାଭୀ ଦାନ କରୁଛି, ଗାଈର ଗୋଠ ମୋର ପଛପଟରେ ଥାନ୍ତି, ଆଉ ମୁଁ ସେ ଗାଭୀମାନଙ୍କୁ ଆଣେ, ବ୍ରାହ୍ମଣମାନଙ୍କୁ ଦିଏ। ତେଣୁ ଗୋଟିଏ ଗାଭୀ ବ୍ରାହ୍ମଣମାନଙ୍କୁ ଦେଇସାରିଲା ପରେ, ଗୋଟିଏ ସୁଲକ୍ଷଣ ଗାଭୀ ଗୋଟିଏ ବ୍ରାହ୍ମଣଙ୍କୁ ଦେଇଛି, ପ୍ରଥମ ବ୍ରାହ୍ମଣଙ୍କୁ, ସେ ଗାଭୀଟି ମୋର ଅଲକ୍ଷ୍ୟରେ ଏବଂ ବ୍ରାହ୍ମଣର ଲକ୍ଷ୍ୟରେ, ବ୍ରାହ୍ମଣ ଜାଣିନି କିମ୍ବା ମୁଁ ଜାଣିନି, ସେ ଗାଭୀଟି ଆସି ପୁଣି ମିଶିଯାଇଛି ମୋର ଗାଈ ଗୋଠରେ। ମୁଁ କ'ଣ କଲି ନା, ସେଇ ଗାଭୀଟାକୁ ପୁଣି ଆଉ ଗୋଟେ ଦ୍ୱିତୀୟ ବ୍ରାହ୍ମଣଙ୍କୁ ଦେଇଦେଲି। ଯେତେବେଳେ ଦ୍ୱିତୀୟ ବ୍ରାହ୍ମଣଙ୍କୁ ସେ ଗାଭୀଟାକୁ ଦେଇଦେଲି, ଦ୍ୱିତୀୟ ବ୍ରାହ୍ମଣ ଗାଭୀଟାକୁ ନେଇ ଯାଉଥିବା ସମୟରେ ପ୍ରଥମ ବ୍ରାହ୍ମଣ ଦେଖିଲେ, ସେ କହିଲେ, ଏଇ ଗାଭୀଟାକୁ ତ ମୋତେ ନୃଗରାଜ ଦେଇଛନ୍ତି, ତୁମେ କ'ଣ ନେଇକି ଯାଉଛ? ଦ୍ୱିତୀୟ ବ୍ରାହ୍ମଣ କହିଲେ, ନାଇଁ ନାଇଁ, ବର୍ତ୍ତମାନ ମୋତେ ନୃଗରାଜ ଦେଲେ ଏ ଗାଭୀଟାକୁ। ପ୍ରଥମ ବ୍ରାହ୍ମଣ କହିଲେ, ମୋତେ ପ୍ରଥମେ ଦେଇଛନ୍ତି। ଦୁଇ ଜଣଙ୍କ ଭିତରେ କଳି ଲାଗିଲା, ଯେତେବେଳେ ଦୁଇ ଜଣଙ୍କ ଭିତରେ କଳି ଲାଗିଲା, ସେମାନେ ନୃଗରାଜ ନିକଟକୁ ଆସିଲେ, ନୃଗରାଜ କହୁଛନ୍ତି ମୋ ନିକଟକୁ ଆସିଲେ। ଯେତେବେଳେ ମୋ ନିକଟକୁ ଆସିଲେ, ମୁଁ ଦ୍ୱିତୀୟ ବ୍ରାହ୍ମଣଙ୍କୁ କହିଲି, ଆଜ୍ଞା ମୁଁ ପ୍ରଥମେ ଏଇ ବ୍ରାହ୍ମଣ ପ୍ରଥମ ବ୍ରାହ୍ମଣଙ୍କୁ ଦେଇଥିଲି ଗାଭୀଟି, ଆପଣ ତାଙ୍କ ଗାଭୀଟାକୁ ତାଙ୍କୁ ଫେରେଇ ଦିଅନ୍ତୁ, ଏଇ ଗାଭୀ ବଦଳରେ ମୁଁ ଆପଣଙ୍କୁ 10,000 ଗାଭୀ ଦେବି। କିନ୍ତୁ ଦ୍ୱିତୀୟ ବ୍ରାହ୍ମଣ କହିଲା, ମୋର 10,000 ଗାଭୀ ଦରକାର ନାହିଁ, ମୋର ଏଇ ଗାଭୀଟା ଦରକାର। ତାପରେ ନୃଗରାଜ କହିଲେ, ମୁଁ କହିଲି ପ୍ରଥମ ବ୍ରାହ୍ମଣଙ୍କୁ, ଆଜ୍ଞା ଦ୍ୱିତୀୟ ବ୍ରାହ୍ମଣ ତ ଏଭଳି ଅରାଜି ହେଉଛନ୍ତି, ଆପଣ ସେଇ ଗାଭୀ ବଦଳରେ 10,000 ଅଲଗା ଗାଭୀ ନିଅନ୍ତୁ। କିନ୍ତୁ ପ୍ରଥମ ବ୍ରାହ୍ମଣ କହିଲା, ନାଇଁ ମୋର ତା ବି ଦରକାର ନାହିଁ, ମୋର ସେଇ ଗାଭୀଟା ଦରକାର। ଏବଂ ଦୁଇ ଜଣଙ୍କ ଭିତରେ ସମାଧାନ ହେଇପାରିଲା ନା, ନୃଗରାଜ କହୁଛନ୍ତି ଦୁଇ ଜଣ କଳହ ଲାଗି ଗାଭୀକୁ ଛାଡ଼ିକି ପଳେଇଗଲେ, ଏବଂ ମୋର ଯେତେବେଳେ ମୃତ୍ୟୁ ସମୟ ଆସିଲା, ଯମରାଜ ବିଚାର କଲେ, ତୁମେ ଆଗେ ପୁଣ୍ୟ ଭୋଗିବ ନା ପାପ ଭୋଗିବ? ମୁଁ କହିଲି, ଆଗେ ମୁଁ ପାପ ଭୋଗିବି, ମୋର ଏତିକି ପାପ ହେଲା, ମୁଁ ଅଜ୍ଞାତରେ ଏଇଟା କରିଛି। ନୃଗରାଜ ଜାଣିକି କରୁନାହାନ୍ତି, ଜାଣିକି ଗାଭୀଟାକୁ ଦାନ କରୁନାହାନ୍ତି, ଅଜ୍ଞାତରେ ସେ ଗାଭୀଟା ମିଶିଯାଇଛି, ସେ ଗାଭୀଟାକୁ ଦାନ କରିଦେଲେ ଦ୍ୱିତୀୟ ବ୍ରାହ୍ମଣଙ୍କୁ। ପରିଣାମ ହେଇଗଲା, ଏତେ ଦାନର ଫଳ ତାଙ୍କୁ ଭୋଗିବାକୁ ପ୍ରଥମେ ପଡ଼ିଲା ନା, ପ୍ରଥମେ ପାପର ଫଳଟା ଭୋଗାଯିବ। ଆପଣ ଏବେ ବି ଦେଖନ୍ତୁ ଗଭର୍ଣ୍ଣମେଣ୍ଟର ନିୟମ, ଆପଣ ଗଭର୍ଣ୍ଣମେଣ୍ଟର ଡିପାର୍ଟମେଣ୍ଟରେ କାମ କରୁଛନ୍ତି, ଭୁଲ କଲା ମାନେ ଆଗେ କୁହାଯିବନି ତୁମର ରିଟାୟାରମେଣ୍ଟ ସରିଲା ପରେ ତୁମକୁ ପନିସମେଣ୍ଟ ଦିଆଯିବ, ଆଗେ ପନିସମେଣ୍ଟ ତାର ପରେ ଆପଣଙ୍କୁ ସର୍ଭିସ୍ ଦିଆ ହେବ କି ନା ସେଟା ବିଚାର କଥା। ତେଣୁ ଯମରାଜ ତାଙ୍କୁ ନିର୍ଣ୍ଣୟ କଲେ, ନୃଗରାଜ କହୁଛନ୍ତି ଭଗବାନଙ୍କୁ, ମୁଁ ଏଣ୍ଡୁଅ ଜନ୍ମ ପାଇବି, ସେଥିପାଇଁ ମୁଁ ଏଣ୍ଡୁଅ ହେଇକି ଏଠି ଆସିକି ପଡ଼ିଲି। ଆପଣ ଚିନ୍ତା କରନ୍ତୁ, ଏତେ ବଡ଼ ପୁଣ୍ୟବାନ ବ୍ୟକ୍ତି ଅଜ୍ଞାତରେ ତାଙ୍କର ପାପ ହେଇଗଲା, କିନ୍ତୁ ତାକୁ ଭୋଗିବାକୁ ପଡ଼ିଲେ, ଆଉ ଆମେ ତ ଜାଣିକି ପାପ କରୁଛେ, କେଉଁ ବ୍ୟକ୍ତି ଜାଣିନି ପାପ କରୁଛି ବୋଲି? ଆଉ କିଏ କହିବ ଯେ ମୁଁ ଜୀବନ ସାରା କେବେ ପାପ କରିନି ବା କରିବିନି ବୋଲି? ନାଇଁ, କାରିଣା ଗୁଣସଙ୍ଗ ଆସ୍ତି, ଗୁଣ ଆପଣଙ୍କ ଦେହ ଭିତରେ ଅଛି, ଗୁଣ ବାହାରୁ ଆସୁନି। ସତ୍ଵ ରଜ ତମ ତିନି ଗୁଣ ଆପଣଙ୍କ ଶରୀର ଭିତରେ ଅଛି। ଯଦି ଭଗବାନଙ୍କର ଭଜନ କରି ଏଗୁଡ଼ିକୁ ଶୁଦ୍ଧ ନ କରାଯାଏ, ଶୁଦ୍ଧ ସତ୍ଵକୁ ନ ଯାଏ, ଯେକୌଣସି ସମୟରେ ସତ୍ଵଗୁଣ ରଜଗୁଣ ତମ ଗୁଣ ଆସିବ। ତେଣୁ ଭଗବାନଙ୍କୁ ଏଗୁଡ଼ିକୁ ଶୁଦ୍ଧ କରିବାକୁ ହେଲେ ଆପଣଙ୍କର ଯେଉଁ ଗୁଣ ଅଛି ଆପଣ ସେଇ ଗୁଣରେ ଭଗବାନଙ୍କ ସେବାରେ ଲାଗିବେ। ଯେଭଳି ଭଗବାନ ଅର୍ଜୁନଙ୍କୁ ଶୁଦ୍ଧ କରିବା ପାଇଁ ଚାହୁଁଥିଲେ, କାହିଁକି ଅର୍ଜୁନଙ୍କର କ୍ଷତ୍ରିୟ ଗୁଣ ଥିଲା, ଅର୍ଜୁନ ଭଗବାନଙ୍କ ପାଇଁ ଯୁଦ୍ଧ କରିକି ସେ ଏକ ନମ୍ବର ଭକ୍ତ ହେଇଗଲେ, ତାଙ୍କୁ ତପସ୍ୟା କରିବାକୁ ପଡ଼ିଲାନି, ସେ ଶୁଦ୍ଧ ହେଇଗଲେ। ହନୁମାନ ସେ ତାଙ୍କର ରଜଗୁଣ ଥିଲା, କ୍ରୋଧ କ୍ଷତ୍ରିୟ ଗୁଣ ଥିଲା, ସେ ରାମଚନ୍ଦ୍ର ମହାପ୍ରଭୁଙ୍କ ପାଇଁ ଯୁଦ୍ଧ କରିକି ସେ ଭକ୍ତ ହେଇଗଲେ, ଏକ ନମ୍ବର ଭକ୍ତ ହେଇଗଲେ। ଏ ଗୁଣକୁ ଶୁଦ୍ଧ କରିବାର ଉପାୟ, ଗୁଣକୁ ପୁଣ୍ୟ ଦ୍ୱାରା ଶୁଦ୍ଧ କରିହବନି ନା। ଭଗବାନ ଭଗବତ ଗୀତାରେ କହୁଛନ୍ତି, ମାଂଚ ଯୋ ବ୍ୟଭିଚାରିଣୀ ଭକ୍ତି ଯୋଗେନ ସେବତେ ସଗୁଣାନ ସମତି ଏତାନ ବ୍ରହ୍ମ ଭୂୟାୟ କଳ୍ପତେ। ବ୍ରହ୍ମଭୂତ ସ୍ଥିତିକି ଜଣେ ଯିବ, ତାର ଗୁଣ ଗୁଡିକ ଶୁଦ୍ଧ ହବ କେବଳ ମୋ ଭକ୍ତିରେ। କେଉଁ ଭକ୍ତି? ଅବ୍ୟଭ୍ୟଚାରିଣୀ, ଯେଉଁ ଭକ୍ତିରେ କର୍ମ ଜ୍ଞାନକୁ ଆଶ୍ରୟ ନାହିଁ, ଶୁଦ୍ଧ ଭକ୍ତିରେ। ଏ ତିନି ଗୁଣକୁ ଆପଣ ଜୟ କରିବେ। ତେଣୁ ଯମଉତମାନେ କହୁଛନ୍ତି, କେହି ବି ଏ ଜଗତରେ ଜଣେ ନାହାନ୍ତି ଯିଏ ନ ଯିବ ଆମ ଯମ ଦରବାର। ତାହେଲେ ପ୍ରଶ୍ନ କରୁଛନ୍ତି, ଆଚ୍ଛା କର୍ମ ନ କଲେ ଯିଏ କର୍ମ କରୁନି, କିଛି କର୍ମ କରିବନି? ସେ କହୁଛନ୍ତି, ନାହିଁ ନାହିଁ, ଦେହବାନ ହିଁ ଅକର୍ମକୃତ। ସ୍ୱାମୀପାଦ କହୁଛନ୍ତି, ନହି ଦେହବାନ କର୍ମକୃତ୍ୱ ଆସ୍ତି। କେହି ଗୋଟେ ଦେହ ଶରୀର ଧରିକି କର୍ମ ନ କରି ବସିପାରିବ କି? ବସିପାରିବ, ସେ ନିଶ୍ଚିତ କର୍ମ କରିବ। କର୍ମ ନ କରି କେମିତି ରହିବ? ଆଉ କର୍ମ କଲା ମାନେ ପାପ କରିବ ନା ପୁଣ୍ୟ କରିବ? କେବଳ ପୁଣ୍ୟ କରି ରହିପାରିବ, ଗୁଣ ଦ୍ୱାରା ପ୍ରଭାବିତ ହେଉଛି ବ୍ୟକ୍ତି। ଅତ ସର୍ବେ କର୍ମିଣ ଚ ପାପସ୍ୟ ଅବଶ୍ୟ ଅବଶ୍ୟମ ଭାବି କିତ୍ୱା ସର୍ବେ ଦଣ୍ଡମ ଅହର୍ତ୍ତି ଇତି ଅର୍ଥ। ଯମଉତମାନେ ବିଷ୍ଣୁତଙ୍କୁ କହିଲେ, ଆପଣ ପ୍ରଶ୍ନ ଉତ୍ତର ଶୁଣିଲେ ତ, ସମସ୍ତେ ଆମର ଦରବାରକୁ ଯିବେ। ବର୍ତ୍ତମାନ ଆଉ ଗୋଟିଏ ପ୍ରଶ୍ନ ଉତ୍ତର ଦେଉଛନ୍ତି, କଥାଶ୍ରୀ ଦିଅତେ ଦଣ୍ଡମ, କିଭଳି ଆପଣ ଦଣ୍ଡ ଦିଅନ୍ତି ପଚାରିଥିଲେ ବିଷ୍ଣୁତ। ତାର ଉତ୍ତର ଦେଉଛନ୍ତି, ମନ ଇଚ୍ଛା ଦଣ୍ଡ ଦିଆଯାଏ ନା। ଯେ ନ ଯାବାନ ଯଥା ଅଧର୍ମ ଧର୍ମ ବାହ୍ୟ ସମାହିତ ସଏବ ତତ୍ ଫଲଂ ଭୁକ୍ତେ ଯଥା ତାବତ୍ ଅମୃତ ହେବେ। ବ୍ୟକ୍ତି ସ୍ୱର୍ଗକୁ ଯିବ କି ନର୍କକୁ ଯିବ, ଯମରାଜଙ୍କ ଦରବାରରେ ଟିକେ ବି ଭୁଲ ହୁଏ ନା। କେବଳ ଯମରାଜଙ୍କର ଭୁଲ ହେଇଛି ଅଜାମିଲ ନିକଟରେ। ଏଠି କହୁଛନ୍ତି, ଯେନ ଯାବାନ ଯଥା ଅଧର୍ମ ବା ଧର୍ମ ସମାହିତ ବା ଇହ ସମାହିତ, ଏଇ ଜଗତରେ ଯିଏ ସମାହିତ କରିଛି କଣ ଧର୍ମ ବା ଅଧର୍ମ, ଯେନ ଯାବାନ ଯେଭଳି ସେ ଧର୍ମ କରିଛି ବା ଅଧର୍ମ କରିଛି ଏଇ ଜନ୍ମରେ, ମୃତ୍ୟୁ ପଳେ ସେଇଭଳି ଧର୍ମର ଫଳଟାକୁ ସେ ସ୍ୱର୍ଗକୁ ଭୋଗିବ, ଅଧର୍ମର ଫଳ ସେ ନରକକୁ ଭୋଗିବ। ଏଇଟା ହେଉଛି ଦଣ୍ଡର, ଏଇଭଳି ଭାବରେ ଦଣ୍ଡ ଦିଆଯାଏ। ଯିଏ ଯେଭଳି ଅଧର୍ମ କରିଛି ତାକୁ ନରକ ଉପରେ ଦଣ୍ଡ ଦିଆଯିବ, ଯିଏ ଯେଭଳି ଧର୍ମ କରିଛି ତାକୁ ସ୍ୱର୍ଗ ଉପରେ ସ୍ଥାନ ଦିଆଯିବ। ଏଠି କହୁଛନ୍ତି, ଯେନ ଯାବାନ ଯଥା ଅଧର୍ମ ବା ଧର୍ମ ଇହ ସମାହିତ, ଯିଏ ଧର୍ମ କରିଛି ସେ ଉଚ୍ଚ ଲୋକକୁ ଯିବ, ଯିଏ ଅଧର୍ମ କରିଛି ସେ ଦଣ୍ଡ ପାଇବ ନିୟମ ହିସାବରେ। ସ୍ୱାମୀପାଦ କହୁଛନ୍ତି, ଅଧର୍ମ ଅନୁସାରେଣେ ଦଣ୍ଡ ଧର୍ମାନୁସାରେଣେ ସୁଖବତ୍ ଇତି ଅର୍ଥ। ଅଧର୍ମ ହିସାବରେ ଦଣ୍ଡ ଦିଆଯିବ, ଧର୍ମ ହିସାବରେ ସୁଖ ଦିଆଯିବ, ବାସ୍। ଏଇଟା ହେଉଛି ତାଙ୍କର ଦରବାର, ଯମରାଜଙ୍କ ଦରବାର। ଆଚ୍ଛା ଆପଣ କହିବେ, ଯୁକ୍ତି କରି କହିବେ, କିଏ ଦେଖୁଛି ହୋ, ଯେମିତି ଆଜିକାଲି ଲୋକମାନେ କହୁଛନ୍ତି, ଯିଏ ମଦ ଖାଉଛି ତାକୁ, ଯିଏ ମାଂସ ଖାଉଛି ମଦ ଖାଉ ତାକୁ କହିଲେ ତୁ ନରକକୁ ଯିବୁ ସେ ବିଶ୍ୱାସ କରିବ? କିଏ ଦେଖୁଛି? ମରିଗଲେ ତ ସରିଗଲା, କିଏ ଦେଖୁନାହାନ୍ତି? ଆପଣ ନିଜେ ଦେଖୁଛନ୍ତି, ଆପଣ କେଉଁଆଡ଼େ ଯିବେ ବର୍ତ୍ତମାନ ତିନିଟା ଶ୍ଳୋକରେ ପ୍ରତିପାଦନ କରୁଛନ୍ତି, ସମସ୍ତେ ଜାଣିଦେଇଛନ୍ତି। ଆପଣମାନେ ଏବେ ବି ଜାଣିପାରିବେ ଆଜି ଆପଣ କୁଆଡ଼େ ଯିବେ, ଆପଣ କେଉଁଠିକି ଯିବେ ଆପଣ ନିଜେ ଜାଣିଦେବେ। ଭାଗବତରେ ଏମିତି ପ୍ରବଚନ ଯମଉତମାନେ ଦେଉଛନ୍ତି। ଏଠି କହୁଛନ୍ତି, ସ୍ୱାମୀପାଦ ଲେଖୁଛନ୍ତି, ନ କେବଳମ ସୂର୍ଯ୍ୟାଦୟ ଧର୍ମ ଅର୍ଧମ ଜ୍ଞାପକା, କେବଳ ସୂର୍ଯ୍ୟ ଆଦି ଯେଉଁ ବାର ଜଣଙ୍କ ଦ୍ୱାରା କେବଳ ଧର୍ମ ଅର୍ଧମ ଜଣାଯାଏ ଏଟା ନୁହେଁ, ସେ ତ ଜାଣନ୍ତି, କିନ୍ତୁ ଅର୍ଥାପତି ଅପି ଇତ୍ୟାହୁ, ଅର୍ଥାପତି ଯେଉଁ ନ୍ୟାୟ ଅଛି ଅର୍ଥ ଦ୍ୱାରା ଜାଣିହବ, ଫଳ ଦ୍ୱାରା ଗୋଟେ ବ୍ୟକ୍ତି ଜାଣିହବ। ଏ ମା ମାନେ ପାଟି କରିବେ ଟିକେ ବସନ୍ତି, ଅର୍ଥାପତି ନ୍ୟାୟରେ ସେ କହୁଛନ୍ତି, যে ব্যক্তি যথেহ দেব প্রবরা ত্রৈবিধ্যম উপলভ্যতে ভূতেষু গুণ বৈচিত্র তথা অন্যত্র অনুমিনীয়তে। কেতে সুন্দর লজিক দৌছন্তি, কেহি বি জনে আজিকালি পাঠ পড়া পিলা আসু সে পরাস্ত করিপারিবে, যেতে বড় সে ডক্টর হোক কি ইঞ্জিনিয়র হোক যা বি হোক ভাগবত এভাবে সিদ্ধান্ত দৌছন্তি। হে দেব প্রবরা যমুত মানে কোজন, হে বিষ্ণু বদ্ধুত মানে বিষ্ণু তো জানা দেনে কোজন, দেব প্রবরা হে দেব শ্রেষ্ঠ মানে ইহ জন্মনি এই জন্মরে তিন প্রকার লোক অছন্তি। দেখুন এই জন্মরু জনে পূর্ব জন্মর কথা পর জন্মর কথা জানলব, দেখুন তো এই জন্মরে তিন প্রকার লোক অছন্তি, ইহ জন্মনি শান্ত ঘোর মূঢ়। কিছু লোক হচ্ছেন ভারি শান্ত, কোনসি কথার বিচলিত হন্তি, সাত্বিক প্রকৃতির লোক। আর দ্বিতীয় প্রকার লোক হচ্ছেন ঘোর রাজসিক লোক, টিকিয়ে কথা সহ্য করে পারিবেনি, রাজস্বিক গুণ অছি ঘোর। আর মূঢ় কেতে মানুষ অছন্তি পশু ভাই পুরা মূঢ় তম গুণর লোক। এই তিন প্রকার লোক পাই তিনটা ফল মিলুছি, শান্ত লোক সুখ সুখ পাউছি, ঘোর লোক সুখ দুঃখ মিশিকি পাউছি, মূঢ় লোক তম গুণ লোক কেবল দুঃখ পাউছি। এই জন্মরে তিন প্রকার লোক দেখুন, আর এই জন্মরে বি তিন প্রকার লোক, তিন প্রকার কর্ম করছেন সম্পাদ কুমেন ধার্মিকত্ব আদি না ত্রৈবিধ্যম ভূতেষু যথা উপলব্ধতে। কিছু লোক ধর্ম কেবল জীবন সারা কেবল ধর্ম করছেন ভগবত কর্ম করছেন, আর কিছু লোক জীবন সারা হি কেবল ধর্ম করছেন, আর কিছু লোক অনেক কিছু কিছু ধর্ম করছেন কিছু কিছু ধর্ম করছেন। এই অন্যত্র জন্মান্তরে, অন্যত্র অর্থ জন্মান্তরে অনুমিনীয়তে ত্রৈবিধ্যম অন্যথা অনুপপত্যা কল্পতে। এই তিন প্রকার পূর্ব জন্মরে থিলে পর জন্মরে মধ্যে হয়, যেমতি বর্তমান দেখুছেন শান্ত ঘোর মূঢ়, পূর্ব জন্মরে মধ্যে এইভাবে শান্ত ঘোর মূঢ় স্বভাব লোক মানে থিলে, আমি বি বর্তমান সত্যগুণর অছে মানে আমি বর্তমান জানিপারিবা আমার ভবিষ্যৎ কোণ হবা পূর্বরে কোণ থিলে। এ তিন প্রকার বিচিত্র দেখুছে না লোকমানক ভিতরে, এ তিন প্রকার বৈচিত্র তার জনা পড়িব ব্যক্তি কেউঠিকি জীব কেউঠি থিলা। অর্থাৎ সরলরে যে বর্তমান শান্ত লোক সে কেউঠিকি জীব আর কেউঠি থিলা, যে মদ মাংস খাইকি উৎপাত হয়েছে সে কেউঠি থিলা আর কেউঠিকি জীব, আর যে কিছুদিন পুণ্য করছে কিছুদিন পাপ করছে সে বি কেউঠিকি জীব কেউঠি থিলা। এই অর্থাপতি ন্যায়রা জন জানিদাও যুক্তি দেই জমদূত কহুছন্তি বিষ্ণু তোমানক অজামিল সব শুনুছি ভাগবতর যুক্তি কিভাবে দেখন্তু কে কাটি পারিব না সত্য জিনিস গোটে বিজ্ঞান কোছন্তি। বর্তমান অন্যায় কাল গুণাভিজ্ঞাপক যথা এবং জন্ম অন্যায় এতত ধর্ম ধর্ম নিদর্শন। কেতে সুন্দর সংস্কৃতরে সমীপাদ লেখুছন্তি, বর্তমান জন্ম না পূর্ব এ ঝিও এ কে পাটি করছো সে মাটি শুন পাটি করেন, বর্তমান জন্ম না বর্তমান জন্ম পূর্ব পরজন্ম পূর্ব জন্ম আর পরজন্ম ধর্ম অধর্ম জ্ঞানম ভবতি। বর্তমান জন্মরু পূর্ব আর পরজন্মর ধর্ম অধর্ম জ্ঞানম ভবতি ইতি সদৃষ্টান্তম আহু, দৃষ্টান্ত সহ বুঝি দেউছন্তি এক্সাম্পল দি কো মানে জমদ্দ মানে বর্তমান জন্ম না পর পূর্ব পরজন্ম ধর্ম অধর্ম জ্ঞানম ভবতি। বর্তমান জন্মরু জনে পরজন্ম আর পূর্ব জন্মর ধর্ম অধর্ম জ্ঞানকু জানিপারিব, কিভাবে জানিব কহুছন্তি বর্তমান অন্যায় 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 মানে পূর্ব আর পর এই দুইটা জিনিস পাস্ট আর ফিউচার এই দুইটা জিনিস জানিপারিব কিভাবে না কাল গুণা গুণাভিজ্ঞাপক যথা স্বামীপাদ কহুছন্তি বর্তমান বসন্তাদি কাল, বর্তমান কোন বসন্ত কাল মনে করুন বর্তমান শীতকাল, শীতকালে কেউ ফুল হুয়ে কেউ ফল হুয়ে কিভাবে গুণ হুয়ে এইটা বর্তমান জনাই দেউছি, যে পূর্ব বর্ষ মধ্যে শীতরে এইভাবে শীত পড়ে এইভাবে ফল ফুল হুয়ে ଆଉ 2011 ମଧ୍ୟ ଯେଉଁ ଶୀତ ଦିନ ଆସିବ ସେଇଭଳି ମଧ୍ୟ ଶୀତ ହବ, ଏଇଭଳି ଲକ୍ଷଣ ହବ। ସ୍ୱାମୀପାଦ କହୁଛନ୍ତି ବର୍ତ୍ତମାନ ବସନ୍ତାଦି କାଳ ଅନ୍ୟାୟୋ ଅନ୍ୟୋ ଭୂତ ଭବିଷ୍ୟତୟ ବସନ୍ତୟା ଗୁଣା ପୁଷ୍ପ ଫଳାଦୟ ସ୍ତେଷାମ ଅଭିଜ୍ଞାପକ ଯଥା। ବସନ୍ତ ଆସିଲେ ଯେମିତି ଫଳ ଫୁଲ ଧରେ, ବର୍ତ୍ତମାନ ବସନ୍ତ ଋତୁରେ ଆମେ ଭବିଷ୍ୟତ ଆଉ ଅତୀତ ଦୁଇଟା ବସନ୍ତ ଋତୁକୁ ଜାଣିପାରିବା। ସେଇଭଳିଆ ଏବଂ ଏତତ୍ ଜନ୍ମମ୍, ଏଇ ଜନ୍ମ ଆପଣମାନେ ଯେତେ ଜଣ ବସିଛନ୍ତି ଆପଣଙ୍କର ବର୍ତ୍ତମାନ ଜନ୍ମରେ ଆପଣ ଜାଣିଦେବେ କୁଆଡ଼େ ଯିବେ। ଏତତ୍ ଜନ୍ମମ୍ ଭୂତ ଭାବି ଜନ୍ମନି, ଭୂତ ଜନ୍ମର ପୂର୍ବ ଜନ୍ମର ଆଉ ପର ଜନ୍ମର ଧର୍ମ ଅଧର୍ମ ନିଦର୍ଶୟତି। ପୂର୍ବ ଜନ୍ମର ଧର୍ମ କ'ଣ କରିଛନ୍ତି, ଅଧର୍ମ କ'ଣ କରିଛନ୍ତି, ଭବିଷ୍ୟତରେ ଧର୍ମ ଆଉ ଅଧର୍ମ କେଉଁଠିକି ଯିବେ ତା ବି ବର୍ତ୍ତମାନ ଜନ୍ମଟା ଜଣେଇବ। ଆପଣ କେଉଁଠିକି ଯିବେ ଭାଗବତ କହିଦେଉଛନ୍ତି, ଶୁଣନ୍ତୁ ଚାଣକ୍ୟ ପଣ୍ଡିତ କୁହନ୍ତୁ, କେଉଁମାନେ ନର୍କ ଡିପାର୍ଟମେଣ୍ଟକୁ ଯିବେ, କେଉଁମାନେ ସ୍ୱର୍ଗ ଡିପାର୍ଟମେଣ୍ଟକୁ ଯିବେ, ଆଉ କେଉଁମାନେ ବୈକୁଣ୍ଠକୁ ଯିବେ, ସବୁ ନ୍ୟାୟ ଦେଇକି ଚାଣକ୍ୟ ପଣ୍ଡିତ କହୁଛନ୍ତି। ନର୍କର ଚିହ୍ନ, ଏମାନେ ନର୍କରେ ଥିଲେ ନର୍କକୁ ଯିବେ, ତାଙ୍କର ଚାରିଟା ଗୁଣ। ପ୍ରଥମ କହୁଛନ୍ତି ବ୍ରାହ୍ମଣ ନିନ୍ଦୁକ, ସାଧୁକୁ ଯେଉଁମାନେ ନିନ୍ଦା କରନ୍ତି। ପୂର୍ବ ବର୍ତ୍ତମାନ ଜନ୍ମରେ ଯିଏ ସାଧୁ ନିନ୍ଦା କରୁଛି, ବ୍ରାହ୍ମଣ ନିନ୍ଦା କରୁଛି, ସେ ପୂର୍ବ ଜନ୍ମରେ ନିନ୍ଦା କରିଛି, ନର୍କରେ ଥିଲା, ତାର ଲକ୍ଷଣ ହେଉଛି ଏଠି ସାଧୁ ନିନ୍ଦା କରୁଛି। ଆଉ ଯିବ କୁଆଡ଼େ, ସାଧୁ ନିନ୍ଦା କରୁଛି ବା ପୁଣି ସେଠିକି ଯିବ, ବର୍ତ୍ତମାନ ଜନ୍ମଟା ବା ପୂର୍ବ ଅତୀତ ଜନ୍ମର ଭବିଷ୍ୟତ ଆଉ ଅତୀତ ଦୁଇଟା ଜନ୍ମର ସଂକେତ ଦଉଛି। ଆଉ ବର୍ତ୍ତମାନ ଯିଏ ମଦ ମାଂସ ଖାଉଛି ସିଏ କଣ ସ୍ୱର୍ଗ ଡିପାର୍ଟମେଣ୍ଟରେ ଥିଲା ନା ସ୍ୱର୍ଗକୁ ଯିବ? ଯିଏ ବର୍ତ୍ତମାନ ମଦ ମାଂସ ନ ଛାଡ଼ି ପାରୁଛି ମାନେ ତାର ରୁଚି ଏଥିରେ ଅଛି ମାନେ ସେ ନର୍କ ଡିପାର୍ଟମେଣ୍ଟରେ ଭିଜିଟ୍ କରିକି ଆସିଛି, ଆସି ଯିବ ସେଠିକୁ। ବର୍ତ୍ତମାନ ବସନ୍ତ କାଳ ଯେମିତି ଫଳ ଫୁଲ ସଂକେତ ଦେଇକି ଜଣେଇ ଦଉଛି, ଅତୀତରେ ବସନ୍ତ କାଳ ଏଇଭଳି ଥିଲା ଭବିଷ୍ୟତରେ ଏହା ହବ, ସେଭଳି ବର୍ତ୍ତମାନର ଜଣେ ବ୍ୟକ୍ତିର ଧର୍ମ ଆଉ ଅଧର୍ମର ନିଦର୍ଶନ ଅତୀତ ଆଉ ଭବିଷ୍ୟତ, ଅତୀତରେ ସେ କ'ଣ ଥିଲା ଭବିଷ୍ୟତରେ ସେ କ'ଣ ହବ। ଏଠି କହୁଛନ୍ତି ବ୍ରାହ୍ମଣ ନିନ୍ଦୁକ ଗୃହ କଳହ, ଘରରେ କିଛି ଲୋକ ଅଛନ୍ତି ଖାଲି ଝଗଡ଼ା କରୁଥିବେ, ଦେଖିବେ ସ୍ତ୍ରୀ ଲୋକ ବି କିଛି ଅଛନ୍ତି ଆଉ ପୁରୁଷ ବି କିଛି କିଛି କାମ ଥାଉ ନଥାଉ ଯାଉଛନ୍ତି କଣ୍ଟା ବାଡ଼ରେ ଲୁଗା ପକେଇକି ଝଗଡ଼ା କରିବେ, ସବୁ ସବୁ କଥାରେ ଯେଉଁମାନେ ଝଗଡ଼ା କରନ୍ତି ଏଟା ନର୍କର ଚିହ୍ନ, ଶାନ୍ତ ନୁହଁ ସବୁବେଳେ ଝଗଡ଼ା। ସେଇ ଲୋକମାନେ ନର୍କରେ ଥିଲେ ପୁଣି ନର୍କକୁ ଯିବେ, ଗୃହ କଳହ। ଦେବ ନିନ୍ଦୁକ, ଦେବ ନିନ୍ଦୁକ ଦେବତାଙ୍କୁ ନିନ୍ଦା, ଭଗବାନ କାମ କଲେ ଯଜ୍ଞ ପ୍ରଭୁଙ୍କର କାର୍ଯ୍ୟ ଭାଗବତ କଥା ଏଥିରେ ସିଏ ମୋତେ ପ୍ରଶଂସା କରିବେ, ଆଉ ନେତା ଫେତାଙ୍କୁ ହେଲେ ବଡ଼ ଅଲଗା କାମକୁ ସେ ପ୍ରଶଂସା କରିବେ। ଦେବ ନିନ୍ଦୁକ, ଯେଉଁମାନେ ଦେବତାଙ୍କୁ ନିନ୍ଦା କରୁଛନ୍ତି ପୂର୍ବରୁ ଥିଲେ ନର୍କ ଡିପାର୍ଟମେଣ୍ଟରେ ଆଉ ବର୍ତ୍ତମାନ ନିନ୍ଦା କରୁଛନ୍ତି, ବର୍ତ୍ତମାନ ଯିବେ ବି ନର୍କ ଡିପାର୍ଟମେଣ୍ଟ। ଆଉ ରୋଗୀ, ଯେଉଁମାନେ ବାଲ୍ୟ ଅବସ୍ଥାରୁ ରୋଗୀ ସବୁବେଳେ କଷ୍ଟ ପାଉଛନ୍ତି, ଇଏ ପୂର୍ବର ତାଙ୍କର ସଂକେତ ଦଉଛି ସେ ନର୍କରେ ଥିଲେ ପୁଣି ନର୍କକୁ ଯିବେ, ଅଧର୍ମ କରିଛନ୍ତି ସେଥିପାଇଁ ଦଣ୍ଡ ପାଉଛନ୍ତି। ତାହେଲେ ଆପଣ କହିବେ ତାହେଲେ ଭକ୍ତ ଭକ୍ତି କରିବାର କ'ଣ ଆବଶ୍ୟକ ଅଛି? ଲୋକମାନେ କୁହନ୍ତି କ'ଣ ସେ ଜଗନ୍ନାଥଙ୍କର ଭଜନ ଅଛି, କର୍ମଫଳ ମୁଁ ଭୋଗୁଛି ରେ ଭୋଗିବି, ଜଗନ୍ନାଥ ମୋ କର୍ମଫଳ ତ ମୁଁ ଭୋଗୁଛି ଆଉ ତତେ କାହିଁକି ଡାକିବି? ନାଇଁ ନାଇଁ ନାଇଁ, ମଣିଷ ଜନ୍ମଟା ଭୋଗ ଏଇ ଜୋନିଟା ଭୋଗ ଜୋନି ଆଉ କର୍ମ ଜୋନି, ଏଇଠୁ ଇଞ୍ଜିନଟାକୁ ଚେଞ୍ଜ କରିବେ, ଏଟା ଜଙ୍କସନ, ମଣିଷ ଜନ୍ମଟା ଗୋଟେ ଜଙ୍କସନ ଭଳି ଷ୍ଟେସନ ନୁହେଁ, ଯେମିତି ରୂପସା ଗଲେ ରୂପସା ଷ୍ଟେସନରେ ଇଞ୍ଜିନ ଚେଞ୍ଜ ହେଇପାରିବ, ଏଟା ଜଙ୍କସନ, କିନ୍ତୁ ହଳଦୀପଦା ଜଙ୍କସନ ନୁହେଁ, ହଳଦୀପଦା ଷ୍ଟେସନ। ଏ 80 ଲକ୍ଷ ଇତର ଜୋନି ଦେବ ଜୋନି ପର୍ଯ୍ୟନ୍ତ ସବୁ ଷ୍ଟେସନ, ମଣିଷ ଜନ୍ମଟା ହେଉଛି ଜଙ୍କସନ, ଏଇଠି ଇଞ୍ଜିନ ଡବାଟା ଚେଞ୍ଜ କରିବେ, ଏଇ ସୁଯୋଗଟା ଏଠି ଅଛି। ଏଠି ଯଦି ଆପଣ ଜାଣିଦେଲେ ମୋର ଇଏ ପୂର୍ବ ଜନ୍ମର କର୍ମର ଫଳସ୍ୱରୂପ ମୁଁ ଏଇଟା ଭୋଗୁଛି, ବର୍ତ୍ତମାନ ମୁଁ ଭକ୍ତି ଆଚରଣ କରିବି, କାରଣ ଏଇଟା କର୍ମଜନୀ ପାଇଁ ଏଠି କର୍ମଟା ତିଆରି କରିପାରିବେ, ଦେବଜନୀ କର୍ମ ତିଆରି କରିପାରିବେ, ମନେ ରଖନ୍ତୁ ଆପଣ ଦେବଜନୀ ବି ଭୋଗଜନୀ, ଯାହା କରିଛନ୍ତି ଏଠି ଭୋଗିବେ, ଆପଣ ଚାହିଁବେ ମୁଁ ସ୍ୱର୍ଗରେ ଆଉ ରହିବିନି ତଥାପି ଆସିପାରିବେନି, ଭୋଗଟା ଭୋଗିକି ଆପଣଙ୍କୁ ଛଡ଼ା ହବ, ପୁଣ୍ୟ କରିଛନ୍ତି ଆଉ। କିନ୍ତୁ ମନୁଷ୍ୟ ଜନ୍ମଟା କର୍ମଜନୀ ଆଉ ଭୋଗଜନୀ, ଯାହା କରିଛେ ଭୋଗୁଛେ, କିନ୍ତୁ ବର୍ତ୍ତମାନ ଏଇ ଭୋଗ ଭିତରେ ଗୋଟେ କର୍ମ କରିବା, କାରଣ ଭୋଗିବା ଭିତରେ ବି ଆମେ କର୍ମ କରୁଛେ କି ନାହିଁ, কর্মটা করছে না, এই গোটে কর্ম আমি তৈরি করে পাব, এইটা মনুষ্য জন্মরে সে মনুষ্য জন্মটা দুর্লভ, দেব জন্মকে কেবে দুর্লভ কয়ে, এইটি গোটে কর্মকে তৈরি করে হব, এইটি আপনার ইঞ্জিনকে আপনি চেঞ্জ করে পারবে, আপনার ভক্তি আচরণ করে পারবে, আপনার পাপ করে পারতে পুণ্য করে পারতে বা ভক্তি করে পারতে, আপনার সুযোগটা আছে। তেমন কে ভাবি না আমি তো নরকরে থিলু এবে বি পাপ করছু পুরো নরককে যাবু আউ, না 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 বর্তমানে আপনি চাইলে বি নরকর দ্বারকে বন্ধ করে দেবে, সেইপাই তো অজামিল চরিত কোয়া হচ্ছে। আর স্বর্গর চিহ্ন কন এটি কোজন দেব প্রশংসা, সবুলে ভগবান প্রশংসা, দেবতাঙ্ক প্রশংসা, সেমানে জানিবে ধার্মিক লোক, যেতে বিপদ আপদ পড়লে কেবে প্রভুকে নিন্দা করুনাহান্তি, দেবতামানকু নিন্দা করুনা, দেব কার্যরে আগ্রহী, দেব প্রশংসা, দেব প্রশংসা, ব্রাহ্মণ তর্পণ, সাধু ব্রাহ্মণ মানুষ সবুলে আদর, দেব প্রশংসা, ব্রাহ্মণ তর্পণ, দান প্রসঙ্গা মধুরা আচমণ, দান প্রসঙ্গ সবুলে যা নিজের সামর্থ্য অছে অন্যকে দান করি, দান প্রসঙ্গ, জ্ঞান থাকলে জ্ঞান দেব, ধন থাকলে ধন দেব, যা অছে সাহায্য করছে, তাহলে আপনার জানিবে সি হচ্ছেন পূর্বর তার ধর্ম অছে, সে স্বর্গরে থিলা, ইয়ে স্বর্গর চিহ্ন, আর যে এভাবে করছে স্বর্গকে যাব, আর মধুরাচ বাণী যার কথা অতি মধুর, কথা পদে কহি অন্যের দুঃখকে দূর করে দিয়ে পারছে, সে জানিবে সে স্বর্গর চিহ্ন, ইয়ে পূর্বরে বহুত পুণ্য করছে, আর পরে সে যাব স্বর্গকে, কিন্তু আমি টোটাল স্বর্গকে যাওয়া চাহ না, আমি যাচ্ছি বৈকুণ্ঠকে যাওয়া, সেই অজামিল যেমন বৈকুণ্ঠকে গলা, কেন স্বর্গ গলে পুরো আপনার এটি আসা পড়ব, স্বর্গকে গলে যে নরককে পুরো থাকে যাবে না এমনি কিছু গ্যারেন্টি না, স্বর্গকে গলা পরে বি পুরো এটি আসা পড়ব, ভগবান সেই গীতার কলে না ব্রহ্ম ভুবন লোক পুনরাবর্তী অর্জুন, স্বর্গ কথা ভগবান গীতার কৌ না, ভগবান কিন্তু আ ব্রহ্ম, স্বর্গ লোকটা তৃতীয় স্টেজে রয়েছে, এটা ভূ না ভুবস্ব, এই স্বটা স্বর্গ কুযায়, এটা ভূ লোক, ইয়াপরে ভুব তাপরে স্ব, স্বলোকরে স্বর্গলোকরে ইন্দ্রাদি দেবতা সব রোচন, সেটি ইন্দ্র হচ্ছেন হেড, কিন্তু ভগবান কিন্তু ব্রহ্ম, আ ব্রহ্ম ভুবনালোক, ব্রহ্মলোক, স্ব পরে মহ জন তপ তা উপরে ব্রহ্মলোক, সেটি গলি পুনে আসবে এটি স্বর্গলোক, তা কম কে পুনরাবর্তিন অর্জুন, কিন্তু মাম উপত্যতি তু কন্তেয় পুনর্জন্মন বিদ্যতে, এ কুন্তিপুত্র এ জন্ম মৃত্যু চক্রকে বন্ধ করিয়া কহিলে কেবল মতো যদি পাইব তুমি বন্ধ করে পার, নহলে বন্ধ করে, কত স্বর্গ ডিপার্টমেন্ট কু যাবে, কত নর্ক ডিপার্টমেন্ট কু যাবে, সবাড়ে ভিজিট করবে, তেমন জমন্ত মানে কোচন্তি অজামিল শুনছি, হে বিষ্ণু দগণ অর্থাপতি ন্যায়ের মধ্যে জন ব্যক্তি জাঁপার মু ধর্ম করুছি কি অধর্ম করুছি, এবং কেউঠি যাবি এবং কেউঠি থাকি, এবং বর্তমান কোচেন বিষ্ণু তো মানে কোচেন তুমি যমরাজ কেমন জাঁচান, এত লক্ষ লক্ষ লোক অনেক লক্ষ লক্ষ লোকের হিসাব প্রতি মুহূর্তে সে পাপ করছেন কি পুণ্য করছেন, জনে ব্যক্তি কিভাবে জাঁচান, এটা কাহিনী না আজকাল লোক মানে যেমন কোচে, এটা গপ গুড়া জনে লোক সে বসছেন সে কেমন জাঁচান, আজ্ঞা বর্তমান যেতে লোক ভারতবর্ষের অনেক সমস্ত ধনর হিসাব জমি বাড়ির হিসাব গোটে কম্পুটর ভিতরে রয়েছে, গোটে হার্ড ডিস্ক ভিতরে রয়েছে, বর্তমানে যদি প্রাইম মিনিষ্টর দেখা চাইব এ গাঁর মহাগব গাঁর সে লোকর কেতে টাকার সম্পত্তি অজিষ্টার্ড হয়েছে তার কে জমি বাড়ি, সাংে সাং সে খালি ইমেল মারলা মানে আপনার এঠিকার যে অনেক তহসিলদার সে পঠাই দেব দেখে দেব মেসেজ, আজ্ঞা এটা এ আপনার গোটে জড় কম্পুটর এতিক সত্যি লক্ষ লক্ষ লোকর হিসাবপত্র সব রয়েছে, আর ভগবান দরবার সে সেটি কমিটি কম্পুটর থাকবে আপনার চিন্তা করবেন, সে কম্পুটরটা কম সেটি কম্পুটর কিছু না কম্পুটর এটা জমুত মানে বড় গর্বরে কোচন আমার মাস্টর কেমন জাঁচ মনসেব পুরা দেব পূর্ব রূপ বিপশ্চিত বিপশ্যতি অনুমাংস দেব পূর্বম মনসা ভগবান অজহ, আমার প্রভু যমরাজ কেবে ভুল করতে না, কিভাবে গোটে ব্যক্তির ধর্মধর্মকে জাঁতি তা রেকর্ড খেলা পড়ে না, মনসেব পুর দেব আমার দেব মনস মানর মনস ব্যক্তি মৃত্যুবরণ কলা পরে যমরাজ দরবার যাওয়া পূর্ব যমরাজ মনরে জাঁদেবে সব পূর্ব রূপম বিপশ্চিত ଇଏ କଣ ଧର୍ମ କରିଛି? ମୃତ୍ୟୁ ମାନେ ଆଉ ଗୋଟେ ରୂପ ନା, ଏ ସୂକ୍ଷ୍ମ ସ୍ଥୂଳ ଶରୀରରେ ଥିଲା ବେଳେ କଣ କଣ କାମ କର୍ମ କରିଛି? ଯମରାଜ କଣ ମନରେ ଦେଖିଦେଲା ଆମେ ଜାଣିଦେବେ, ମନ ସେବ ପୁର ଦେବ ପୂର୍ବ ରୂପମ ବିପଶ୍ଚିତମ, ପୂର୍ବ ରୂପଟାକୁ ଦେଖି ଅନୁମୀମାଂସତେ ଅପୂର୍ବମ, ଅନୁମୀମାଂସତେ ସମାଧାନ କରନ୍ତି କେଉଁଟାକୁ ଅପୂର୍ବମ, ପରରୂପ କଣ ହବ, କଣ ଈଶ୍ୱରର ପାଇବ, କେବଳ ମନରେ ଜମରାଜ ଜାଣିଦିଅନ୍ତି ନା କେମିତି ଜାଣନ୍ତି ନା ମନସା ଭଗବାନ ଅଜ। ଏଠି ଶ୍ରୀଧର ସ୍ୱାମୀ କହୁଛନ୍ତି ପୁରେ ସଂଯମିନ୍ୟସ୍ତିତ୍ୟ ଏବ ଦେବ ଯମ, ସଂଯମନିପୁରରେ ଥାଇ ଆମର ଦେବ ଯମରାଜ ଦେହସ୍ଥିତ ଅନ୍ତର୍ଯ୍ୟାମୀ ବା ଜୀବସ୍ୟ ପୂର୍ବ ରୂପମ ଧର୍ମ ଅଧର୍ମ ଆଦି ଯୁକ୍ତମ ବିଶେଷତ ପଶ୍ୟତି। ଅନ୍ତର୍ଯ୍ୟାମୀ ଯୋଉ ଅଛନ୍ତି ପରମାତ୍ମା, ତାଙ୍କ ସହିତ ଯମରାଜଙ୍କର ଗୋଟିଏ ସୁନ୍ଦର କନେକ୍ସନ୍ ଅଛି। ଅନ୍ତର୍ଯ୍ୟାମୀ ସମସ୍ତଙ୍କ ହୃଦୟରେ ସାକ୍ଷୀ ରୂପରେ ଅଛନ୍ତି ନା, ଏଠି କହୁଛନ୍ତି ସମୀପାଦ ପୁରେ ପୁରେ ମାନେ ସଂଯାମିନ୍ୟା ସଂଯାମିନୀ ପୁରୀରେ ସ୍ଥିତ ଯମ ଦେହ ସ୍ଥିତ ଅନ୍ତର୍ଯ୍ୟାମୀ ବା ଜୀବସ୍ୟ ପୂର୍ବ ରୂପମ ଧର୍ମ ଧର୍ମାଦି ଯୁକ୍ତମ ବିଶେଷ ତପଶ୍ୟତି। ଏଠି କହୁଛନ୍ତି ନା ବିପଶ୍ୟତି, ବିଶେଷ ବିଶେଷ ଭାବରେ ଜାଣିପାରନ୍ତି କଣ କଣ ସିଏ କରିଛି ଧର୍ମ ଅଧର୍ମ, ପଶ୍ୟନ୍ତି ନାହିଁ ବିପଶ୍ୟତି, ପୁରା ଟିକନିକ ବିଶେଷ ଭାବରେ ଦେଖ ଜାଣିଦିଅନ୍ତି ଧର୍ମ କରିଛି କି ଅଧର୍ମ କରିଛି କେବଳ ମନରେ, ସେଇ ହିସାବରେ ଆଉ ଗୋଟେ ସ୍ୱର ଦିଅନ୍ତି। ଭଗବାନଙ୍କ ଡିପାର୍ଟମେଣ୍ଟରେ ସ୍ୱର ଦେବାରେ କେବେ ଭୁଲ ହବନି, ଆଉ ଯମରାଜଙ୍କର କେବେ ଭୁଲ ହେଇନଥିଲା, ପ୍ରଥମେ ଭୁଲ ହେଲା ଅଜାମିଲ ନିକଟରେ। ଆଚ୍ଛା ଯୁକ୍ତି ଆସୁଛି, ଆପଣମାନେ କିଏ ଯୁକ୍ତି କରିପାରନ୍ତି ସେ ନାହିଁ ଭଗବାନ, ଆମେ ଯଦି ନ୍ୟାୟରୁ ଜାଣିପାରିବା ପୂର୍ବରୁ ଆମେ ଅର୍ଥାପତ୍ତି ନ୍ୟାୟରୁ ପୂର୍ବରୁ ଆମେ ଏମିତି ଅଧର୍ମୀ ଥିଲେ ପରେ ଧର୍ମ ହବା, ମାନେ କାହିଁକି ଆମ ପୂର୍ବ କଥା ଲୋକମାନଙ୍କୁ ମୁଁ ପୂର୍ବ କଥା ମୋର କାହିଁକି ସ୍ମରଣ ଆସୁନି, ମୁଁ କାହିଁକି ଜାଣିପାରୁନି ଯେ ମୁଁ କ'ଣ ଥିଲି ବୋଲି ଆଉ କ'ଣ ହେବି ବୋଲି, ଏଇଟା ଆମର ଅବିଦ୍ୟା ଯମୂତମାନେ କହୁଛନ୍ତି। ଯଥା ଅଜ୍ଞତମ ସାଯୁକ୍ତା ଉପାସ୍ତେ ବ୍ୟକ୍ତମେ ବହି ନବେର ପୂର୍ବମ ପରମ ନଷ୍ଟ ଜନ୍ମ ସ୍ମୃତି ତଥା, ଗୋଟେ ସୁନ୍ଦର ଯୁକ୍ତି ଦେଇ କହୁଛନ୍ତି ମଣିଷ କହୁଛି ମୁଁ ପୂର୍ବ ଜନ୍ମ କଥା ପରଜନ୍ମ କଥା ଜାଣିବି, ଏଟା ସମ୍ଭବ ନୁହେଁ କାହିଁକି ସେ ଅବିଦ୍ୟାରେ ଅଛି। ଜୀବସ୍ୟ ଈଶ୍ୱରେଣ ଉପସ୍ଥାପିତ ବର୍ତ୍ତମାନ ଦେହ ପଶ୍ୟତି ନ ତୁ ପୂର୍ବମ ଅପରମ ଇତି ଆହୁ, ସମ୍ପାଦ କହୁଛନ୍ତି। ଶ୍ଲୋକଟାକୁ ବୁଝିବାକୁ ଗଲେ ସିଦ୍ଧ ସ୍ୱାମୀଙ୍କ ଟିକା ନ ଧରିଲେ କେହି ବୁଝିପାରିବେ କାହିଁକି ଏ ଶ୍ଲୋକଟା କୁହାଗଲା, ଏ ଶ୍ଲୋକଟା ଏଇଥିପାଇଁ କୁହାଗଲା ଜୀବସ୍ୟ ଈଶ୍ୱରେଣ ଉପସ୍ଥାପିତ ବର୍ତ୍ତମାନ ଦେହ, ଈଶ୍ୱର ଯୋଉ ବର୍ତ୍ତମାନ ଦେହଟାକୁ ଦେଇଛନ୍ତି ଏଇଟାକୁ ପଶ୍ୟତି, ଆମେ ଏଇ ଦେହଟାକୁ ଦେଖୁଛେ ନ ତୁ ପୂର୍ବ ଅପରମ, ଆମ ପରଦେହଟା କ'ଣ ହବା ପୂର୍ବରୁ ଆମେ କ'ଣ ଥିଲା ଆମେ ଦେଖିପାରୁନୁ, କାହିଁକି ନା ଅଜ୍ଞାନ ଉପାଧି। ମୁଁ ସମ୍ପୂର୍ଣ୍ଣ ଟୀକା ପଢ଼ୁନି, ବହୁତ ସୁନ୍ଦର ଦେଇଛନ୍ତି, ନଷ୍ଟ ଜନ୍ମ ସ୍ମୃତି ତଥା ଅବିଦ୍ୟା ଯୋଗୁଁ ଆମର ସ୍ମୃତି ନାହିଁ ପୂର୍ବରୁ ଆମେ କ'ଣ ଥିଲେ। ଗୋଟେ ଛୋଟିଆ ଉଦାହରଣ ନିଅନ୍ତୁ, ସେ ଦେଉଛନ୍ତି ଉପାସ୍ତେ ବ୍ୟକ୍ତମୟ ବହି ତମସା ଯୁକ୍ତ, ତମସା ମାନେ ନିଦ୍ରା, ଗୋଟେ ବ୍ୟକ୍ତି ଶୋଇଥିଲା ସମୟରେ ସେ ଶୋଇବା ବେଳେ ଯେଉଁ ସ୍ୱପ୍ନଟାକୁ ଦେଖୁଛି ସେଇଟାକୁ ସତ୍ୟ ବୋଲି ମନେ କରୁଛି, ଶୋଇଲା ବେଳେ ସେ ଭାବୁଛି ମୁଁ ରାଜା, ସେ ଭାବୁଛି ହଁ ଏଇଟା ମୋର ରାଜା ଦେହ ଆଉ ସୁଖ ଦୁଃଖ ସେ ଭୋଗ କରୁଛି ଆଉ, କିନ୍ତୁ ବୋକା ଜାଣିନି ନିଦ ଭାଙ୍ଗିଲା ପରେ ସେ ସେଇ ଫକିରା, ନିଦ ଭାଙ୍ଗିଲା ପରେ ସେ ସେଇ ଫକିରା, ସେ ଏଇଟା ଜାଣିନି କିନ୍ତୁ ଶୋଇଲା ବେଳେ ତ ଭାବୁଛି ସେ ଆଉ, ନିଦ ପୂର୍ବରୁ ସ୍ୱପ୍ନ ପୂର୍ବରୁ ସେ ବିଲରେ ଚାଷ କରିକି ଆସୁଥିଲା କିନ୍ତୁ ସ୍ୱପ୍ନ ସମୟରେ ସେ ଦେଖୁଛି ମୁଁ ରାଜା ହେଇଗଲି, ଆଉ ନିଦ ଭାଙ୍ଗିଲେ ପୁଣି ବିଲକୁ ହଳ କରିବାକୁ ଯିବ। ଯେଭଳି ଜଣେ ଅଜ୍ଞ ବ୍ୟକ୍ତି ଉପା ସ୍ୱପ୍ନକୁ ତମସାରେ ବ୍ୟକ୍ତଟାକୁ କେବଳ ଯାହାଟା ବ୍ୟକ୍ତ ହେଉଛି ନିଦ୍ରାରେ ସେଇଟାକୁ ସତ୍ୟ ମନେ କରୁଛି, କାରଣ ଶୋଇଛି ସିଏ, ସେ ଯାହାଟା ଦେଖୁଛି ସେଇଟାକୁ ସତ୍ୟ ମନେ କରୁଛି କିନ୍ତୁ ପୂର୍ବ ପର ଅବସ୍ଥାକୁ ସତ୍ୟ ମନେ କରିପାରୁନି। ଠିକ ସେଇଭଳି ଜଣେ ବ୍ୟକ୍ତି ଈଶ୍ୱର ବର୍ତ୍ତମାନ ଯେଉଁ ଦେହଟାକୁ ଦେଇଛନ୍ତି ସେ ସେଇଟାକୁ ସତ୍ୟ ମନେ କରୁଛି, ତାର ଅଜ୍ଞାନ ନିଦ୍ରା ଭଳି, ଆଉ କ'ଣ ଦେହ ହବ ନା କ'ଣ, ଏଇ ଦେହରେ ତ ଯାହା ଖାଇପିଇକି ମୌଜ ମଜଲିସ୍ କରିବି କିଏ ଜାଣୁଛି ହଉ, ଆଉ କିଏ ଗୋଟେ ଶରୀର ପାଇବ ବୋଲି, କିଏ ଦେଖିଛି ମଲା ପରେ କିଏ କ'ଣ ହେଉଛି, ଲୋକମାନେ ଏହା କହୁଛନ୍ତି। ବିରାଡ଼ି ଦେଖିଛନ୍ତି, ବିରାଡ଼ି ଯେତେବେଳେ କ୍ଷୀର ଖାଇବ ସେ ଆଖି ବୁଝି ଖାଇବ, ବିରାଡ଼ି କେବେ ଆଖି ଖୋଲି ଖାଇବନି କାହିଁ ଜାଣିଛନ୍ତି ନା, ବିରାଡ଼ି ଭାବିବ ବିରାଡ଼ି ଠେକୁଆ, ଦୁଇଟା ପ୍ରାଣୀ ଠେକୁଆ, ଯେତେବେଳେ ବାଘ ଆସିବ କି କିଏ ତାକୁ ଖାଇବା ପାଇଁ ଆସିବ ଠେକୁଆ ଏଡ଼େ ବୋକା ଧାଇଁ ଧାଇଁ ଯିବ ଆଉ ପାରିବନି, ତ ସେଟା ଆଖିଟା ବୁଝିକି ବସିଯିବ, ସେ ଭାବିବ ମୁଁ ଦେଖୁନି ବା ମୋତେ କିଏ ଦେଖିବେନି, ବୋକା ତୁ ଯଦି ଆଖିଟାକୁ ଅନେଇକି ହେଲେ ଚାହା ତୁ ବାଘକୁ ବାଘ ହେଲେ ଡରନ୍ତା, ସିଏ ଭାବିବ ମୁଁ ଦେଖିପାରୁନି, ବିରାଡ଼ି କ୍ଷୀର ଖେଳବେଳେ ଆଖି ବୁଝିଦେବ, ସେ କହିବ ମୁଁ ଆଖି ବୁଝିଦେଇଛି ମାନେ ମୁଁ କାହାକୁ ଦେଖୁନି କି ମୋତେ ଦେଖୁନାହାନ୍ତି, ମାଲିକ ଆସିବ ଛକି ଛକି ବାଡ଼ିରେ ଦବ ଗୋଟେ ପାହାଡ଼ ପଛକୁ ଯେ ଦୁଇ ଗୋଡ଼ ଏକ ଛୋଟା ବୁଝ ମହାରାଜ, ସେଇଭଳିଆ ଇଏ ଲୋକ ଭାବୁଛି ମୁଁ ଏଇଟା କରୁଛି କିଏ ଦେଖୁଛି, ମୋ କିଏ ଏଇଟା ମାଛ ମାଂସ ଖାଇ ନର୍କକୁ ଯିବ, ଏଇଟା କିଏ ଗୋଟା କଳ୍ପନା, ମରିଗଲେ ତ ସରିଗଲା, ମହି ମଣ୍ଡଳ ଥିବ କଣ ମହି ମଣ୍ଡଳ ମର୍ତ୍ତ ମଣ୍ଡଳ, ନା ନା ନା, ହଁ ଆନନ୍ଦ କରୁଥିବ ମନ, ଆଉ ସିଏ ତାଙ୍କର ଭାଗବତକୁ ତ ଭଲ ଧରିଛନ୍ତି, ଆଉ ଭାଗବତ ଭଲ ସାହାଯ୍ୟ କରୁଛି ଲୋକମାନଙ୍କୁ ଭୋଗ କରିବା ପାଇଁ, ଲୋକ ଜାଣନ୍ତି ଏଇଟା ଅଜ୍ଞାନ, ଅଜ୍ଞାନ ହଉଛି ଆମର ଏଇ ଯୋଉ ଶରୀରଟା ପାଇଛି ଆମେ ବିଚାର କରିପାରୁନି ପରଜନ୍ମ ଆମର କଣ ହବା, ପୂର୍ବ ଜନ୍ମରେ ଆମେ କଣ ଥିଲେ, ନିଦ୍ରା। ଆପଣ ଦେଖନ୍ତୁ ଆପଣଙ୍କର ମନ ଯଦି ବାରବାର ଗୋଟେ ଖରାପ ଚିନ୍ତାରେ ଆସୁଛି ସବୁବେଳେ ତମ ଗୁଣ କାର୍ଯ୍ୟ କରୁଛନ୍ତି, ଆପଣ ଜାଣିବା ଦରକାର ମୋର ପୂର୍ବରେ ବହୁତ ପାପ ଅଛି, ମୁଁ କାହିଁକି ମୁଁ ଚାହୁଁଛି ଶୁଦ୍ଧ ହବା ପାଇଁ କାହିଁକି ମୋ ମନ ଶୁଦ୍ଧ ହଉନି, ମୋର ପୂର୍ବର ପାପଟା ମୋତେ ପ୍ରତି ପକଉଛି, ଆପଣ ଜାଣିଦେବେ ନା, ଆପଣ ତା ପାଇଁ ରାସ୍ତା କରିବା ଦରକାର। ଆରେ ପରିଣାମ ମୋର କଣ ହବ, ପୂର୍ବର କର୍ମର ପ୍ରତିକ୍ରିୟା ମୋତେ ବାଧ୍ୟ କରୁଛି ମଦ ମାଂସ ଭୋଜନ କରିବା ପାଇଁ, ପ୍ରଭୁ ଈଶ୍ୱରଙ୍କୁ ମୁଁ ଟିକେ ଆରାଧନା କରିପାରୁନି, ମୋତେ ବହୁତ ଯାହା କୁହନ୍ତି ଅସହାୟ ମୋତେ କରିଦେଉଛି, ଆପଣ ଜାଣିପାରୁଛନ୍ତି ନା, ନିଜେ ଅନୁଭବ କରିପାରୁଛନ୍ତି ନା, ଏଥିପାଇଁ ପ୍ରସ୍ତୁତ ହେଇଯିବା ଦରକାର। ସେ ପ୍ରସ୍ତୁତ ହେଉଛି ଭକ୍ତି, କେବଳ ପ୍ରଭୁଙ୍କର ନାମ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଇଏ ହେଉଛି ସାଧନ। ଯେତିକି ସମୟ ମିଳୁଛି ପ୍ରଭୁଙ୍କର ନାମ କରନ୍ତୁ କେବଳ, ଆଉ ଅଧର୍ମକୁ ତ୍ୟାଗ କରନ୍ତୁ, ବାସ୍। ଏ ଭାଗବତର ଶେଷ ସିଦ୍ଧାନ୍ତ, 18,000 ଶ୍ଳୋକର ଶେଷ ସିଦ୍ଧାନ୍ତ ଏହା, ପ୍ରଭୁଙ୍କର ନାମ। କିନ୍ତୁ ବ୍ୟକ୍ତି ଜାଣିପାରୁନି, ବର୍ତ୍ତମାନ 5 ଶ୍ଳୋକ ଟିକେ କଷ୍ଟ ଲାଗିବ ଆପଣଙ୍କୁ, କିନ୍ତୁ ବହୁତ ସୁନ୍ଦର କଥା, ଜୀବ କେମିତି ସଂସାର ଭିତରେ ପଡ଼ିଛି ଆପଣ ଚିନ୍ତା କରି ଦେଖନ୍ତୁ, ଆମେ ଏକାକି ଆଜ୍ଞା, ଏ ବନ୍ଧୁବାନ୍ଧବ କିଏ କରିଛି, ଜୀବ କରିଛି, ବନ୍ଧୁ ଯଦି ଆମେ ବାନ୍ଧିଥାନ୍ତେ କେହି ବନ୍ଧୁକୁ ଛାଡ଼ିକି ପଳାନ୍ତା କହିଲେ ଆପଣ, ଏ ଦେହ ସବୁ ବନ୍ଧୁ ବାନ୍ଧିଛି, କିନ୍ତୁ ଯିବା ଆସିବା ଏକ ଏକ, ଯିବାତ୍ମା ଆସୁଛି ଏକ ଯାଉଛି ଏକ, ଆମର ବନ୍ଧୁ କେହି ନାହାନ୍ତି, କାହିଁକି ଏକାକି ଆସିଥିଲେ ଏକାକି ଯିବା, ଯିବାତ୍ମା ଏକାକି ଆସୁଛି ଯିବା ଆସିବା, ଇନ୍ ଆଉଟ୍ ପଶୁଛେ ଯୋଉ ଘରେ ଏକାକି, ଯେତେବେଳେ ପୁଅଟା ଆସୁଛି ଆମ ଘରେ ମନ ଖୁସି ଏକାକି ପଶିଲା ନା ଘର ଭିତରକୁ, ଆଉ କିନ୍ତୁ ଘର ଭିତରେ ପଶିଲା ପରେ ସିଏ ବାହା ଚୁରା ପିଲା ଛୁଆ ସଂସାର କରିଦେଇକି ସିଏ ବାହାରିକି ପଳିଯାଉଛି, ସେ ଏକାକି ଯାଉଛି, ସ୍ୱରଟା ସେଇଠି ରହିଯାଉଛି, ଆଉ ସ୍ୱରଟା ସେ ଧରିକି ଆସିନଥିଲା, ସ୍ୱରଟା ସେ ଘରୁ ତିଆରି କରିଦେଲେ, ବାପା ମାଙ୍କ କତିରୁ ତିଆରି କରିଲା ନା, ମା କତିରୁ ତ ଆସିଲା ସ୍ୱରଟା, ସେଇ ଘରେ ସ୍ୱରଟା ତିଆରି ହେଉଛି, ସେଇ ଘରେ ଛାଡ଼ି ଦେଇ ପଳେଇ ହେଉଛି, ତଥାପି ବୋକା ଜାଣିପାରୁନି ମୋ ବାପା କିଏ, ସେ ତୁ ବାପାକୁ ତୁମେ ଧରିକି ଆସିଥିଲ, ତୁମ ବାପାକୁ ତୁମର ବାପା ଏଇ ଘରେ ତିଆରି ହେଇଥିଲା, ବାପା ଗଲାବେଳକୁ ସେ ଘରେ ଛାଡ଼ି ଘରେ ସ୍ୱରଟାକୁ ଛାଡ଼ି ଦେଇ ପଳେଇ ଯାଉଛି, ଯିବା ଆସିବା ଏ କହୁଛି, କିନ୍ତୁ ମଝିରେ ଆମେ ବନ୍ଧୁ ବାନ୍ଧୁଛେ ସଂସାର କରିଦେଉଛେ। ସିଦ୍ଧର ସ୍ୱାମୀ କହୁଛନ୍ତି, ଶ୍ରୀଧର ସ୍ୱାମୀ ଅର୍ଥକୁ ଖୋଲି ଦେଇଛନ୍ତି ଭାଗବତ, ଏଠି କହୁଛନ୍ତି ଏବଂ ଭୂତ ଜୀବସ୍ୟ ସଂସାରମ ପ୍ରପଞ୍ଚୟନ୍ତି ପଞ୍ଚଭି ଶ୍ଲୋକେ, ଏଇଭଳିଆ ଜୀବ ଯିଏ ଅଜ୍ଞାନ ରହିଛି ଜାଣିପାରୁନି ମୋର ପୂର୍ବ ଅବସ୍ଥା କ'ଣ ଏବଂ ପରେ ମୁଁ କି ଜନ୍ମ ନେବି, ଏଭଳି ଜୀବର ସଂସାରରେ ପ୍ରପଞ୍ଚୟନ୍ତି, ଯେଉଁ ସଂସାରକୁ ବାରବାର ଆସୁଛି ଯାଉଛି ଏ ପ୍ରପଞ୍ଚକୁ, ତା 5 ଶ୍ଲୋକରେ କହୁଛନ୍ତି କାହିଁକି ଜୀବ ଏ ସଂସାରକୁ ଆସୁଛି, କିଭଳି ଏଠି ସଂସାର କରୁଛି, କିଭଳି ଯାଉଛି, ଆଉ କିଭଳି ମୁକ୍ତ ହବ, ଜୀବ ହଉଛି ସତର ତତ୍ଵ, ଜୀବ ଏକାକି ଆସିଛି, ଜୀବାତ୍ମା କିନ୍ତୁ ଏକାକି ଆସିକି ଏଠି 16 ସାଙ୍ଗରେ ବନ୍ଧୁ କରିଛି, ଆଉ ସବୁ ବନ୍ଧୁମାନେ ତାଙ୍କ ଫାଇଦାରେ ଲାଗିଛନ୍ତି, କେହି ଜୀବକୁ ସାହାଯ୍ୟ କରୁନାହାନ୍ତି, ଚିନ୍ତା କରି ଦେଖନ୍ତୁ, ଯେମିତି ଆପଣମାନେ ଟିକେ ଆସିଛନ୍ତି ଆପଣଙ୍କ ଇନ୍ଦ୍ରମାନେ ଟିକେ ଆଜି ସାହାଯ୍ୟ କରିଛନ୍ତି, ମୁଁ ଯେତେବେଳେ ଜୀବାତ୍ମା ଚାହିଁଛି, ଜୀବାତ୍ମା କହୁଛି ମନକୁ ଏଠି ଭଗବାନ କଥା ହେଉଛି ମୁଁ ଟିକେ ଯିବି, ମନ ଟିକେ ଚାଲ, ତୁ କେତେ ଜନ୍ମ ତତେ ମୁଁ ସାହାଯ୍ୟ କଲିଣି ତୋ ଭୋଗ ବିଷୟ ଭୋଗ କରିବା ପାଇଁ, ତୁ ଟିକେ ଚାଲ ପ୍ରଭୁଙ୍କର କଥା ମୁଁ ଶୁଣିବି, ଯେତେବେଳେ ଜୀବାତ୍ମା କଥା, କାରଣ ଜୀବାତ୍ମାର ଏଇଟା ଆହାର, ଆତ୍ମାର ଏଇଟା ଆହାର ପ୍ରଭୁଙ୍କର କଥା, ବର୍ତ୍ତମାନ ମନ ଇନ୍ଦ୍ରିୟ ଆପଣଙ୍କୁ ସାହାଯ୍ୟ କରିଛନ୍ତି ବୋଲି ଆପଣ ଏଠିକି ଆସିଛନ୍ତି, ଆଉ ଏଇଠି ବସିଥିବେ ମନ ଇନ୍ଦ୍ରିୟ ବନ୍ଧୁମାନେ କହିବେ ଏ ଚାଲ ଜୀବାତ୍ମା ଚାହୁଁଥିବ କିନ୍ତୁ ଆପଣ ରହିପାରିବେ, ସେମାନେ ସ୍ୱାର୍ଥ ଉଠାଉଛନ୍ତି ସବୁବେଳେ। ଏଇଟା କହୁଛନ୍ତି ପଞ୍ଚଭି କୁରୁଥେ ସ୍ୱାର୍ଥନ, ପଞ୍ଚବେଦାର୍ଥ ପଞ୍ଚଭି, ପାଞ୍ଚ ଜଣ ସବୁବେଳେ ଆମକୁ ନିଃସହାୟ କରୁଛନ୍ତି, ସ୍ୱାର୍ଥ ଉଠାଉଛନ୍ତି। ପାଞ୍ଚ ଜଣ ଆମମାନଙ୍କର ଏ ସ୍ତ୍ରୀ ଛୁଆ ପିଲା ସ୍ୱାର୍ଥୀ ନାହାନ୍ତି, ମୁଁ ଏ ଆମ ସ୍ତ୍ରୀଟା ବଦମାସ, ଆମ ଛୁଆଟା ବଦମାସ, ଏ ବଦମାସ ଆମ ନିଜ ପାଖରେ ରଖିଛି। ପାଞ୍ଚ କର୍ମେନ୍ଦ୍ରିୟ ଏମାନେ ବଡ ସ୍ୱାର୍ଥପର। ଦେଖ ହସ୍ତ ପଦ ପେଟ ଉଦର ଯୋଉଟା ଆଉ ମଳଦ୍ୱାର ମୂତ୍ରଦ୍ୱାର, ଏ ପାଞ୍ଚ ଜଣ ସବୁବେଳେ ଫାଇଦା ଉଠାଇବାକୁ ଲାଗିଛନ୍ତି। ଦେଖୁନ ପାଦକୁ ଯାଇ ଟୁଏଟ ରନ ଗୋଟେ ଜାଗା ଚାଲ ହେଣି ଚାଲ, ହସ୍ତ ତାର ସବୁବେଳେ ଲଗେଇ ତାର କାମରେ, ସମସ୍ତେ ତାଙ୍କର ସୁଖ ହସ୍ତ ଚାହୁଁଛି ଭଲ ଜିନିଷକୁ ସ୍ପର୍ଶ କରି। ଏଇ ପାଞ୍ଚଟା କର୍ମେନ୍ଦ୍ରିୟ ସବୁବେଳେ ସ୍ୱାର୍ଥ ଉଠେଇ ଜୀବାତ୍ମାକୁ ବିଷୟକୁ ଠେଲି ତାଙ୍କ ସ୍ୱାର୍ଥ କ'ଣ ବିଷୟକୁ ଆମେ ଭୋଗ କରିବୁ। ଆପଣ ଚାହୁଁଥିବେ ମୁଁ ବାହାରକୁ ଯିବିନି, ବଜାରକୁ ଗଲା ମାନେ ମୋର ଏଠି ଖରାପ ସଙ୍ଗ ହେଇଯିବ, ଏଠି ଗୋଟେ ପାଣି ଖାଇଦେବି, ବିଟେ ଖାଇଦେବି, କାହା କଥା ଶୁଣିବି, କିନ୍ତୁ ପାଦ ରଖେଇଦେବି, ଚାଲୁ ନାହିଁ କାହିଁକି ଏଠି ବସୁଛୁ, ଠେଲିବୁ ତ ସ୍ୱାର୍ଥ ଉଠେଇବୁ ଚାଲିଛି ସବୁବେଳେ। ହସ୍ତ ଏ ଠାକୁର ନାମ କରୁଥିବେ କି ଆପଣ ଚାହୁଁଥିବେ କ୍ରୋଧ ଆସୁଛି, ଆପଣ ଜାଣୁଥିବେ ମାରିବା ଠିକ୍ ନୁହେଁ, କିନ୍ତୁ ହାତ ଚାହିଁ ତା ସ୍ୱାର୍ଥ ଉଠେଇ ଦେଉଛି, ତା କାମ ଲଗେଇ ଦେଉଛି, ଭୋଗିବେ ଆପଣ, ଭୋଗିବେ ଆପଣ। ହାତଟା ମାଡ଼ ଖାଇସାରିଲା ପରେ ଦେଖୁନ ଜୀବ, ଏ ଜୀବ ହାତ ଉଠିଲା ପରେ ଜୀବ ବି ତାକୁ ସାହାଯ୍ୟ କରିଦେଉଛି, ଗାଳି ଦେଉଛି ନା ଆଜ୍ଞା, ଆଉ ଜୀବ ତାର ଗାଳି ନେଇ ଭିତରକୁ ପଳାଇ ଯାଉଛି, ମାଡ଼ ଖାଉଛି ମୁଣ୍ଡ, ଏ ସବୁ ସ୍ୱାର୍ଥ ଉଠାଉଛନ୍ତି। ମଣିଷ ବୁଝୁଛି ମୁଁ ପାଟା ମୋ ଶରୀର ମୋ ଦେହ, ଆରେ ସେମାନେ ଫାଇଦାରେ ଲାଗିଛନ୍ତି, ଫାଇଦାରେ ସେମାନେ ଆମକୁ, ଆମେ ଜୀବାତ୍ମା, ଆମେ ଭଗବାନଙ୍କର ଦାସ, କିନ୍ତୁ ଏମାନେ ଏତେ ଫାଇଦାଖୋର ହେଇଯାଇଛନ୍ତି। ହସ୍ତ ପଦ ଉଦର ମଳଦ୍ୱାର ମୂତ୍ରଦ୍ୱାର ଏମାନେ ସବୁବେଳେ ସ୍ୱାର୍ଥ ବାଧ୍ୟ କରୁଛନ୍ତି ଜୀବକୁ କର୍ମ କରିବା ପାଇଁ। ପଞ୍ଚବି କୃତେ ସ୍ୱାର୍ଥନ ପଞ୍ଚବେଦାର୍ଥ, ଏ ପାଞ୍ଚ ଜଣ ପଞ୍ଚକର୍ମେନ୍ଦ୍ରିୟ ପଞ୍ଚ, ହଁ ଏଲେ ପାଞ୍ଚ, ଆଉ କେତେ ରହିଲେ, ଆଉ ଦଶଟି ତତ୍ତ୍ୱ ରହିଲେ, ଦଶଟି ତତ୍ତ୍ୱ କିଏ ପଞ୍ଚବେଦାର୍ଥ ପଞ୍ଚବି, ପାଞ୍ଚ ଜଣ ପାଞ୍ଚଟା ଦ୍ୱାରା ଅର୍ଥ ଉଠାଉଛନ୍ତି, ଆଉ ଜଣ ଆଉ ସ୍ୱାର୍ଥ ଉଠାଉଛନ୍ତି, ଆଉ ପାଞ୍ଚଟା ଜ୍ଞାନେନ୍ଦ୍ରିୟ, ଏମାନେ ପାଞ୍ଚଟା ଜିନିଷ ପ୍ରତି ସବୁବେଳେ ଧାଉଁଛନ୍ତି। କିଏ କର୍ଣ୍ଣ ଚକ୍ଷୁ ନାସିକା ଜିହ୍ୱା ତ୍ୱକ୍ ଚର୍ମ, କର୍ଣ୍ଣ ଚାହୁଁଛି ଭଲ କଥା ଶୁଣି, କର୍ଣ୍ଣ ଶବ୍ଦ ପ୍ରତି ଧାଉଁଛି, ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ, ଇଏ ପାଞ୍ଚଟା ଜିନିଷ ପ୍ରତି ପାଞ୍ଚଟା ଜ୍ଞାନେନ୍ଦ୍ରିୟ ଧାଉଁଛନ୍ତି। ଜୀବ ଏକାକି ଅସହାୟ ପଡ଼ିଛି, ସିଏ ଆସିଥିଲା ଏକାକି, କିନ୍ତୁ ଆସିକି ଷୋହଳ ଜଣଙ୍କ ସାଙ୍ଗରେ ବନ୍ଧୁ ବାନ୍ଧିଛି, ଆଉ ସମସ୍ତଙ୍କୁ ସାହାଯ୍ୟ କେହି ସାହାଯ୍ୟ କରୁନା, ହଇରାଣ ପଡ଼ିଛି। ଏଠି କହୁଛନ୍ତି ପଞ୍ଚବି କୃତେ ସ୍ୱାର୍ଥନ, ଏ ପାଞ୍ଚ କର୍ମେନ୍ଦ୍ରିୟ ସ୍ୱାର୍ଥରେ ଧାଇଁଛନ୍ତି, ଆଉ ଆଉ ପାଞ୍ଚ ଜଣ କ'ଣ କରୁଛନ୍ତି ପଞ୍ଚ ବେଦାର୍ଥ ପଞ୍ଚଳି, ପାଞ୍ଚ ଜଣ ପାଞ୍ଚଟା ଜିନିଷକୁ ଜାଣିବା ପାଇଁ ସବୁବେଳେ ସବୁବେଳେ ପାଞ୍ଚଟା ଜିନିଷକୁ ଆସ୍ୱାଦନ କରିବା ପାଇଁ ଧାଇଁଛନ୍ତି। ପାଞ୍ଚଟା ଜ୍ଞାନେନ୍ଦ୍ରିୟ ସବୁବେଳେ ଚାହୁଁଛନ୍ତି, ଜୀବ ଚାହୁଁଛି ମୁଁ ଟିକେ କେମିତି ଟେଷ୍ଟ ଜିନିଷ ପାଇବି, ସବୁବେଳେ ସେ କେବେ ବନ୍ଦ କରିପାରୁନି, ଜୀବ କେତେବେଳେ ବନ୍ଦ ହେଇପାରିବ, କାନ ଚାହୁଁଛି ଭଲ ଭଲ କଥା ଶୁଣିବି, ନାସିକା ଚାହୁଁଛି ଭଲ ଜିନିଷ ଆଗ୍ରହଣ କରିବ, ଆଉ ଜିହ୍ୱା ଚାହୁଁଛି ଭଲ ଜିନିଷ ଭୋଜ, କର୍ଣ୍ଣ ଜିହ୍ୱା ନାସିକା ତ୍ୱକ୍, ତ୍ୱକ୍ ମାନେ ଚର୍ମ, ଚର୍ମ ଚାହୁଁଛି ମୁଁ ସ୍ପର୍ଶ କରିବି, କାନ ଚାହୁଁଛି ମୁଁ ଶୁଣିବି, ଆଉ ଆଖି ଚାହୁଁଛି ମୁଁ ଦେଖିବି ଭଲ ଜିନିଷ ଦେଖିବି, ଏ ଟିଭି ଫିଲ୍ମ ଆଖି ସବୁବେଳେ, ସେ ପାଞ୍ଚଟା ଜ୍ଞାନେନ୍ଦ୍ରିୟ ପାଞ୍ଚଟା ଜିନିଷ ପ୍ରତି ଧାଉଁଛନ୍ତି, ଆଉ ପାଞ୍ଚ ଜଣ ସ୍ୱାର୍ଥ ଉଠାଉଛନ୍ତି, ଆମେ ଜୀବ ଏକାକି ଅସହାୟ। ଏଠି କହୁଛନ୍ତି ଏକସ୍ତୁ ଷୋଡ଼ଶନ, ଇଏ ଷୋହଳ ଜଣ କିନ୍ତୁ ଜୀବ ଏକାକି, ଜୀବାତ୍ମା ତ ଆସିଥିଲା ଏକାକି ଆସିଥିଲା, ଏ ଷୋହଳ ଜଣଙ୍କ ସାଙ୍ଗରେ ତ୍ରିନ୍ ଜ୍ଞାନ କର୍ମେନ୍ଦ୍ରିୟ ଆଉ ବିଷୟ ଏହା ସାଙ୍ଗେ ମିଶିଗଲା, ମିଶାଇ ସ୍ୱୟଂ ସପ୍ତଦଶ ଅସ୍ମୃତେ, କିନ୍ତୁ ନିଜେ ହେଉଛି ସତର ତତ୍ତ୍ୱ, ଆତ୍ମାର ଜୀବାତ୍ମାଟା ସତର ନା, କିନ୍ତୁ ଏକାକି ଆସିଛି ଏକାକି ଯିବ, କିନ୍ତୁ ଷୋହଳ ଜଣ ସାଙ୍ଗରେ ବନ୍ଧୁ ବାନ୍ଧିଲା, ଏ ସଂସାର ପଡ଼ିଲା, ତାର ହେଉଛି ଏ ଅବସ୍ଥା। ଚିନ୍ତା କରୁନି ମୁଁ କେଉଁଠିକି ଯିବି ଭାଇ, ଆଉ ଏଇଠି କହୁଛନ୍ତି ଆଚ୍ଛା ଯିବୁ କେତେ ଆନନ୍ଦ ମିଳୁଛି ନା, କହୁଛନ୍ତି ନା ଭାଗବତ ଏମିତି କହୁଛନ୍ତି, ଆପଣ ଭାବୁଥିବେ ମୁଁ ଆନନ୍ଦରେ ଅଛି, କିନ୍ତୁ ଭାଗବତ ପଢ଼ିଲା ପରେ ଜଣେ ବ୍ୟକ୍ତି ତାର ନିଜର ଜୀବନର ଇତିହାସ ଖୋଲିଯିବ। ଆଜି ଜଣେ ଆମର ବୟସ୍କ ବାବା ଜଣେ ଯାଇଥିଲେ, କହିଲେ ବାବା ଆପଣ ଯେଉଁ କଥା କହୁଛନ୍ତି ସମାଜରେ କିଛି ପ୍ରଭାବ ପଡ଼ୁଛି, ଏଥିରେ ଲୋକମାନଙ୍କର କିଛି ମଙ୍ଗଳ ହବ, ଏଇଟା ହେଉଛି ସବୁଠୁ ବଡ଼ ମଙ୍ଗଳ, ଲୋକ ଜାଣୁ ମୁଁ ଦୁଃଖୀ ବୋଲି। ଲୋକ ଯଦି ନିଜକୁ ଦୁଃଖୀ ବୋଲି ନ ଜାଣିବ ସେ କେବେ ସେ ଭାବୁଛି ମୁଁ ସୁଖୀ ବୋଲି। ସେଥିପ୍ରତି ଭଗବାନ ଡାକୁନି। ଆଉ ଯେତେ ପର୍ଯ୍ୟନ୍ତ ନିଜକୁ ସୁଖୀ ବୋଲି ଭାବୁଥିବ ସେ ପର୍ଯ୍ୟନ୍ତ ନରକର ଦ୍ୱାର ତା ପାଇଁ ଖୋଲା ହେଇ ଯାଉଥିବ ସେତେ ପର୍ଯ୍ୟନ୍ତ। ସେଥିପାଇଁ ସେ ଦୁଃଖ ଭାଗବତ ବାରବାର କହୁଛି ଏକ ସମ୍ବାଦ ଯିବ। ଏଇ ଷୋଳ ଜଣଙ୍କ ସାଙ୍ଗରେ ଜୀବାତ୍ମା ବନ୍ଧୁ ବାନ୍ଧୀ କଣ ଅବସ୍ଥାରେ ପଡିଛି? କଣ କରିଛି ନା ସଂସ୍କୃତିରେ ପଡିଛି ଜନ୍ମ ମୃତ୍ୟୁ। ସଂସ୍କୃତି ମାନେ ଯିବା ଆସିବା ଯୋଉଠି ଚାଲିଛି। ସଂସାର କାହିଁ କୁହାଯାଉଛି ସଂସାରତି? ଗୋଟିଏ ଶରୀରରୁ ଆଉ ଗୋଟେ ଶରୀରକୁ ଆମେ ସଂସରଣ କରୁଛେ, ବିଚରଣ କରୁଛେ। ତତ୍ ଏ ତତ୍ ଏହି ଷୋଳ ଜଣ ଆମକୁ ସ୍ୱାର୍ଥ ନେଇସାରିଲା ପରେ ଆମ କଣ କରୁଛନ୍ତି? ଷୋଡ଼ଶ କଲମ ଲିଙ୍ଗ, ଏ ଲିଙ୍ଗ ସ୍ୱର ଷୋଳ ଜଣ ନେଇକି ଲିଙ୍ଗ ସ୍ୱରଟା ମିଳିଛି ନା। ଆଉ ଶକ୍ତିତ୍ରୟ ମହତ, ଏ ଦୁନିର୍ବାର ଏ ଲିଙ୍ଗ ସ୍ୱର ନଷ୍ଟ ହବା ବଡ କଷ୍ଟ। କାରଣ ଷୋଳ ଜଣ ତ ସବୁବେଳେ ତାଙ୍କ ସ୍ୱାର୍ଥରେ ଲଗେଇଛନ୍ତି, ମନ ତ ସବୁବେଳେ ତାଙ୍କ ଆଡ଼କୁ ଧାଇଁଛି। ଆଉ ଜୀବାତ୍ମା କଣ କରିବ? ଅସହାୟ ପଡ଼ିଛି। ଆଉ ଜୀବାତ୍ମା ସୁଖ ପାଉଛି କି ନା? ଧତେ ଲାଭ କରୁଛି, ଅନୁସଂସ୍କୃତି ବାରବାର ଜୀବନ ଚକ୍ରରେ ଘୁରୁଛି। ପୁଂସି ହର୍ଷ ଶୋକ ଭୟ ଆର୍ତ୍ତି, ଚାରିଟା ଜିନିଷ ମିଳୁଛି ସଂସାର। ହର୍ଷ ହସିବାଟା କମ ସମୟ, ହସିବା ପାଇଁ କିଛି ଟେନ୍ସ ନାହିଁ। ମଣିଷ କେତେବେଳେ ହସୁଛି କହିଲେ? ମୋହ ତ ରହିଲା ଏ ଜନ୍ମରେ, ପ୍ରଥମ ଦିନ କୁହା ହଉଥିଲା ମୋହ ରହିଲା ଏଇ ଜନ୍ମରେ, ବର୍ତ୍ତମାନ ପାଇଁ ସବୁବେଳେ ମୋହ, ମୋର ପିଲା ମୋର ସ୍ତ୍ରୀ ମୋର ଛୁଆ, ଏଇ ଚିନ୍ତାରେ ବ୍ୟକ୍ତିର ହସ ବି ନାହିଁ। ତାର କଥା ଚିନ୍ତା କରୁଛି ନା? ମୁହଁଟା ଯେତେବେଳେ ରହିଲା ଆପଣ ପୁଅଟାକୁ ଦେଖିଲେ ପୁଅର ଦୁଃଖ ଦେଖିଦେଇକି ଆପଣ ଦୁଃଖୀ, ଆଉ ସୁଖ କେତେବେଳେ ମିଳେ? ବର୍ତ୍ତମାନ ଲୋକଙ୍କର ଜୀବନ ବି ବର୍ତ୍ତମାନଟା ସୁଖ ନାହିଁ, କାରଣ ବର୍ତ୍ତମାନ ସ୍ତ୍ରୀକି ଦେଖିଦେଲେ ସେ ଦୁଃଖୀ, ତ ସ୍ତ୍ରୀର ଶରୀର ଖରାପ, ବର୍ତ୍ତମାନ ସମୟରେ ବି ମଣିଷ ଦୁଃଖୀ ମୁହଁରେ। ଭାଇ ସ୍ତ୍ରୀର ଇଞ୍ଜିନ ଅଲଗା, ତା ଇଞ୍ଜିନ ଭଗବାନ ଅଲଗା ଫିଟ୍ କରିଛନ୍ତି, ତୋ ଇଞ୍ଜିନ ଅଲଗା, କିନ୍ତୁ ବର୍ତ୍ତମାନ କାଳରେ ମୋହ ଯୋଗୁଁ ତାକୁ ଦେଖିକି ଆମେ ଦୁଃଖୀ ହେଉଛେ। ଦେଖୁନାହାନ୍ତି ଆଉ ଜଣେ ପାରାଲିସିସ୍ ପେସେଣ୍ଟ ଯାଉଥିବ ତାକୁ ଦେଖିକି ଆପଣ ମନ କେବେ ଦୁଃଖ ହବ? ସାଧାରଣ ମନ ଦୁଃଖ ହବ, କିନ୍ତୁ ଆପଣଙ୍କର କିଏ ସମ୍ବନ୍ଧୀ ପାରାଲିସିସ୍ ତାକୁ ଦେଖିଦେବନି, ଏଇଟା ବଡ଼ କଷ୍ଟ ଭୋଗୁଛି, ତା ପାଇଁ ଆପଣ ଦୁଃଖୀ ହେଇଛି ମୋହ ପା? କାହିଁକି ଭାଇ ସିଏ ତା କର୍ମଫଳ ନେଇ ସିଏ ଆସିଛି, ତା ସହିତ ଆମ ଇଞ୍ଜିନ ସମାନ ନାହିଁ, ତା ଇଞ୍ଜିନ ଅଲଗା, ତାକୁ ଦେଖିଦେଲା ପରେ ମୋହ ଏଇଟା ମୋର ନିଜ। ଏଠି ମୋହରେ ବର୍ତ୍ତମାନ ସମୟଟା ଇଏ ମୋହରେ ଯାଉଛି, ଶୋକରେ ଆର୍ତି, ଏଠି ଆର୍ତି କୁହାଯିବ। ଆଉ ଭବିଷ୍ୟତରେ ଭୟ, ମୋର କଣ ହବ, ମୋ ପିଲାର କଣ ହବ, ମୋ ସ୍ତ୍ରୀର କଣ ହବ, ଆଉ ପୂର୍ବ କଥା ପାଇଁ ଶୋକ। ତିନି କାଳ ପାଇଁ ତିନିଟା ଜିନିଷ ରହିଗଲା। ବର୍ତ୍ତମାନ ଆର୍ତିରେ ଅଛି, ସବୁବେଳେ ଦୁଃଖୀ, ସବୁବେଳେ ଶୋକ, ଆର୍ତ ଅବସ୍ଥା, କେମିତି ସିଏ ଭଲ ହବ, କେମିତି ମୋ ପୁଅ ଭଲ ହବ, କେମିତି ମୁଁ ଏ ଧନ ପାଇବି, ଆଉ ଭବିଷ୍ୟତ ପାଇଁ ଭୟ, ପୂର୍ବ ପାଇଁ ଶୋକ। ଆଉ ହସୁଛି କେତେବେଳେ ମଣିଷ? ହର୍ଷଟା ମଝିରେ ମଝିରେ, ହସ ପାଇଁ କିଛି କାଳ ନାହିଁ। ସବୁବେଳେ ତ ମଣିଷ ଗୋଟେ ବାଛୁରୀ ଛୁଆ ଦେଖିଲେ ଆଜ୍ଞା, ମୁଁ ସବୁବେଳେ ବାଛୁରୀ ପିଲାକୁ ଦେଖେ କେତେ ଆନନ୍ଦରେ ସେ ଡେଉଁଛି, ଟିକେ କ୍ଷୀର ଖାଇଦେବ ମରିବ ଡିଆଁ, ଚିନ୍ତା ନାହିଁ, ଏତେ ଚିନ୍ତା ଶୂନ୍ୟ। ଭଗବାନ ଧ୍ରୁବ ମହାରାଜ ସ୍ତୁତି କରୁଛନ୍ତି, ପ୍ରଭୁ ମୁଁ ଆପଣଙ୍କ ଶରଣ ଚାଲିଲାଇଛି ନା। ଶରଣ ଗଲା ପରେ ଗୋଟେ ଛୁଆ ବାଛୁରୀ ଛୁଆ କଥା କହିଛନ୍ତି, ବାଛୁରୀ ଛୁଆ ଦେଖିଛନ୍ତି ନା, ବଣକୁ ଗଲା ପରେ ବି ଡିଆଁ ମାରେ, ତାର ଭୟ ଥାଏ କି? କାହିଁ ଭୟ ନାହିଁ, ସେ ଜାଣେ ଯେ ବାଘ ଆସିଲେ ବି ମୋ ମା ବାଘ ସାଙ୍ଗରେ ଲଢିବ ନା, ଆଉ ମୁଁ କଣ ଲଢିବି? ଏ ବାଘ ସାଙ୍ଗରେ ଲଢିବ କିଏ? ମୋ ମା ଲଢିବ, ଭକ୍ତ ସେଭଳି, ଭକ୍ତ ବାଛୁରୀ ଛୁଆ ଭଳି ସେ ଭଗବାନ ପଛରେ ଯାଉଛି। ଯଦି କାଳ ଆସିବ ଲଢିବ କିଏ? ଭଗବାନ ଲଢିବେ ନା, ଆମେ କାହିଁ ଲଢିବୁ? ପ୍ରଭୁ ଲଢିବେ, ଆମେ ତାଙ୍କ ଛୁଆ ହେଇଛୁ, ଆଉ ଖାଇବାକୁ କିଏ ଦବ? ବାଛୁରୀ ଛୁଆ ଖାଇବାକୁ କିଏ ଦବ? ତା ମା ଦବ ନା, ଆଉ ସେ ଚିନ୍ତା ନାହିଁ, ଆରେ ମୋ ମା ପାଖରେ ତ କେଉଁଠି ଅଛି ସ୍ତନ୍ୟଟା, ଆଉ କାହା ପାଖକୁ ଯିବାକୁ ପଡ଼ିବନି, ମୋ ମା ପାଖରେ ବା କ୍ଷୀରଟା ଅଛି, ମା ପାଖରେ କ୍ଷୀରଟା ଅଛି, ମୋତେ ଚିନ୍ତା ବି କରିବା ଦରକାର ନାହିଁ, ଭକ୍ତ ସେଭଳି ଚିନ୍ତା କରିବନି, ମୁଁ ଭଗବାନଙ୍କୁ ଭଜନ କରୁଛି ମାନେ ଭଗବାନ ମୋ ପାଇଁ ଆଗେ ମୋ ଘର ଧନ ରଖିଦେଇଛନ୍ତି, ମୋ ମା ଭଳି ପାଶି ଗାଭୀ ପାଶି କ୍ଷୀର ଅଛି, ମୁଁ ଯେତେବେଳେ ଦୁଇବି ଆଉ। ଇଏ ଭକ୍ତର ଭାବନା, ଇଏ ସତ୍ୟ କଥା, କିନ୍ତୁ ବ୍ୟକ୍ତି ଜାଣିପାରୁନୁ, ତ ଅଜ୍ଞାନ ରହିଛି ଆଉ, ପ୍ରଭୁଙ୍କ ଉପରେ ବିଶ୍ୱାସ ନାହିଁ। କିନ୍ତୁ ସେଥିପାଇଁ ଏ ଲିଙ୍ଗ ଶରୀର ଧରି ଷୋଳ ତତ୍ତ୍ୱରେ କେବଳ ଦୁଃଖ ଭୋଗୁଛି। ଅନାଦି କରମ ଫଳେ ପଡି ଭବାର ନବ ଜଳେ,
करम फले पड़ी भवान तोरी बारे ना देखी उपाय तोरी बारे ना देखी उपाय ए विषय हला हले दीवानी सिया जले विषय हला हले दीवानी मन कहू सुख नहीं पाय मन कहू सुख नहीं पाय
आपण विचार करले आज्ञा मन सुख पाउछि काहे सुख पाउने इट कहछन अनादि कर्म फल से कथा कहछन ना एत षोडश किला लिंग शक्तित्रह मह केते जन्म रे शरीर पाई गे आसी आउ केते जन्म पाई ए शरीर भी फिट होइ के रोई छि कि जानि छि आ त विषय को भोग कर कर चली छै ना अनादि कर्म फले पड़ी भवार नव जले ए भव सागर में पड़ी जाय छि परिवार ना देखी उपाय केमति पार हो आ उपाय की देखा जाउ ए विषय हला हले दिबा निसी हिया जले ए विषय हला हल विषय भई ए समुद्र को मंथन करले आगे विषय बाहर से भाई संसार को जी मंथन करुच्छी आगे विष बाहर आ विष को तो खाई लोक भाव सुखिया ए विषय हला हले दीवानी से हिया जड़े दिन राति रात को निद हो हृदय जलुच मन कबू सुख ना पाए मन सुख पाव कहीं सुख पाऊनि कमी सुख पाइब कहीं आम पा असहाय समस्त ठकुचार ठक लोकटा देखे जी ठकी थे सब भय आ जुआडे जीव सब भय आम से अवस्था समस्त आम ठकुं ये ठकुटा को आम पाखे अच्छा सब शत्रु घेरिका आमको रही शरीर तो सब अच्छा ये षोल जन आम सब शोषुं ये कौन आशा पास सत सत क्लेश दे बीरत आशा पास सत सत क्लेश दे बीरत प्रवृति उर्मीरता दे भय काम क्रोध विषय अवसान आसी हईल बेड़ा अवसान आसी हईल बेड़ा बुढ़ा बयस आसीजा आज्ञा अवसान आसी हईल बेला अनादि कर्म फल पड़ी वृद्ध बयस आसीगला पलिगला समय ये कौच आशा पाश सत सत मन कहीं सुख पाऊनि सहस आशा मन भितर रही मनटा तो शांत हेले सुख पाइब मन को सब बड़े कामना सह सह कामना सह सह आशा मन भितर बांधिक रही क्लेश दे अबीरत सब समय क्लेश दौर आतरे ढे ये संसार सगर ढे किए प्रवृति उर्मीर ताहे खेला उर्मी मान ढे प्रवृति जो वृत्ति गुड़ा रही खराब वृत्ति आमिष खाइबा निशा खाइबा पान खाइबा बीड़ी खाइबा ये वृत्ति ये उर्मीर ये ढे मार सब समुद्र भितर आम क्रोध आदि छ बाट पाड़ देव भय बाट पाड़ मान बेंगली डकाए जो पथर संसार पथर चली छह जन डकाए तो सब बेला शोषुंच काम क्रोध आदि छय ये छह जन सड़ी पु बाट पाड़ देव भय ये भय दौर दिन चलीगला ये कौन अवसान हईल आसी बेला समय चल जा संसार जीवन षोल जन स्वार्थ को पूर्ण करने आपण आसी मनीष शरीर को प्रभु को पाइबा ये षोल जन स्वार्थ पूरण कर समय चलीगला आ प्रभु पाइपर ये बड़ विपद समय तेणु जमदूत मान कहते अच्छा जीव कौन जापारे जीव जानी जीव जान भी इंद्रिय को संयम करपकर्म गुड़े आज्ञा आम पाई कहीं दोष दायी नुहति सुंदर भागवत लोक मैंने କଣ କରିବୁ, ଭଗବାନ ତ ଏମିତି ମତେ ଦଣ୍ଡ ଦଉଛନ୍ତି, ଆଉ ଭଗବାନ ଦଣ୍ଡ ଦଉନାହାନ୍ତି, ଆମର କର୍ମ ଫଳ। ଏଇ ଷୋହଳ ଜଣଙ୍କ ସାଙ୍ଗରେ ବନ୍ଧୁ ବାନ୍ଧି ଏମାନେ ଆମକୁ ଟାଣିକି ନେଇ ସଂସାର କର୍ମରେ କର୍ମ କରି କର୍ମ ଫାସରେ ବାନ୍ଧିଛନ୍ତି, ତାର ପରିଣାମ ଆମେ ଏଇ ଜନ୍ମରେ ଭୋଗୁଛେ। ପୁଣି ଏଇ ଜନ୍ମରେ ଯଦି ଷୋହଳ ଜଣଙ୍କ ବନ୍ଧୁ ବାନ୍ଧି କର୍ମ କରିବା ପର ଜନ୍ମ ଭୋଗ। ଏଠି କହୁଛନ୍ତି ଦେହି ଅଜ୍ଞ ଅଜିତ ଷଡ଼ବର୍ଗ ନ ଇଚ୍ଛତେ କର୍ମଣା କାର୍ଯ୍ୟତେ କୋଷାକାର ଇବାତ୍ମନମ କର୍ମଣା ଆଚ୍ଛାଦ୍ୟ ମୁହତି। ଏମିତି ଭାଗବତ କହୁଛନ୍ତି, ଶୁଣନ୍ତୁ, ଦେହି ଅଜ୍ଞ ଯେ ସ୍ୱର ଧାରଣ କରୁଛି, ଅଜ୍ଞ ଅଜ୍ଞ କାହିଁକି, ସେ ଜାଣିପାରୁନି ମୋର ସ୍ୱାର୍ଥ କଣ, ପ୍ରଭୁଙ୍କୁ ଟିକେ ଭଜନ କରିବି ଏଟା ମୋର ସ୍ୱାର୍ଥ ଜାଣିପାରୁନି। ଏଇ ଷୋହଳ ଜଣଙ୍କ ସାଙ୍ଗରେ ବନ୍ଧୁ ବାନ୍ଧୁଛି, ଆଉ କର୍ମେନ୍ଦ୍ରିୟ ମାନେ ଜ୍ଞାନେନ୍ଦ୍ରିୟ ମନ ଏମାନେ ଯାହା ସବୁ କହୁଛନ୍ତି ଏମାନଙ୍କ ସାଙ୍ଗରେ ବନ୍ଧୁ ବାନ୍ଧିଛି। ପାଞ୍ଚ କର୍ମେନ୍ଦ୍ରିୟ, ପାଞ୍ଚ ଜ୍ଞାନେନ୍ଦ୍ରିୟ, ପାଞ୍ଚ ଏ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ, ପାଞ୍ଚ ତନ୍ମାତ୍ରା ଆଉ ମନ, ଇଏ ହେଲେ ଷୋହଳ ଜୀବାତ୍ମା ଏକା। ଏଠି କହୁଛନ୍ତି ଅଜ୍ଞ ଅଜିତ ଷଡ଼ବର୍ଗ, ଛଅଟା ବର୍ଗକୁ ସେ ମୋଟେ ଜିତିପାରୁନି। ଏଠି ଛଅଟା ବର୍ଗ କିଏ, ବିଶେଷ କରି ପଞ୍ଚ କର୍ମେନ୍ଦ୍ରିୟ ଆଉ ମନ, ଆକୁ ଜୟ କରିପାରୁନି। ଆରେ ମନଟାକୁ ଭାଇ ଜିତିଲେ ତ ତୁମେ ଯାହା କରିବ, ମନଟା ତ ଟାଣି ପଳେଇବି ହେଉଛି, ଆପଣ କରିବେ କଣ, ମନ ଟାଣିଲା ବେଳକୁ କର୍ମେନ୍ଦ୍ରିୟ ତା ପଛେ ପଛେ ଧାଉଁଛନ୍ତି, ଯିବେ କୁଆଡ଼େ ଆପଣ। ଏଠି କହୁଛନ୍ତି ବହୁତ ସୁନ୍ଦର କଥା ଯମଦୂତ ମାନେ କହୁଛନ୍ତି, ଯମଦୂତ ପ୍ରବଚନ ଦଉଛନ୍ତି ବେଦର ନିର୍ଯାସ, ବେଦର ନିର୍ଯାସ ଅଜାମ୍ବେଳେ ବସିକି ଶୁଣୁଛି, ଶୋଇଛି ତ ନା, ଶୋଇକି ଶୁଣୁଛି ଆଜି ବିଷ୍ଣୁ ତ ମାନେ ଶୁଣୁଛନ୍ତି। ଏଠି କହୁଛନ୍ତି ଦେହି ଅଜ୍ଞ ଅଜିତ ଷଡ଼ବର୍ଗ ନ ଇଚ୍ଛାତେ କର୍ମଣା କାର୍ଯ୍ୟତେ, ଇଚ୍ଛା କରୁନି କିନ୍ତୁ ପୂର୍ବ ଜନ୍ମ ସଂସ୍କାର ତାକୁ ବାଧ୍ୟ କରୁଛି କର୍ମ କରିବା ପାଇଁ, କଣ କରିବ, ଆଉ ଏ ଜନ୍ମ ସତର୍କ ହଉନି, ଭଗବତ କର୍ମ କରୁନି ଭଗବତ, କାରଣ ସ୍ୱର ଇନ୍ଦ୍ରିୟ ଅଛି ମାନେ ଭଗବତ କର୍ମ ନ କଲା ମାନେ ସେମାନେ ଯେକୌଣସି କର୍ମରେ ନିଯୁକ୍ତ ହେବେ, କିନ୍ତୁ ଭଗବତ କର୍ମ କଲା ମାନେ ଇନ୍ଦ୍ରିୟ ଗୁଡ଼ାକ ଶୁଦ୍ଧ ହେବେ, ଇନ୍ଦ୍ରିୟ ଗୁଡ଼ିକ ଉନ୍ନତ ସ୍ୱାଦ ପାଇଲେ ମାନେ ଶୁଦ୍ଧ ହେବେ। ଆଗରୁ ଆଗରୁ ଗାଁ ଗହଳିରେ ବି ମା ମାନେ ପୁରୁଷ ଲୋକମାନେ ଆରେ ଗ୍ରନ୍ଥ ଭାଗବତକୁ ଟିକେ ଧରିବା, ଟିକେ ପଢ଼ିବା, ଭଗବାନ ପାଇଁ ଫୁଲ ତୋଳିବା, ଭଗବାନ ପାଇଁ ଘର ଲିପିବା, ଭଗବାନ ଫଟୋକୁ ପୋଛିବା, ଏସବୁ ଇନ୍ଦ୍ରିୟଟା ଶୁଦ୍ଧ ହଉଥିଲା ନା, ଭଗବାନ କଥା ଶୁଣିବା, ଏଇଗୁଡ଼ା ଯଦି ଯେତେ ନ କରୁଛେ ଭଗବତ କର୍ମ, ଇନ୍ଦ୍ରିୟ ମାନେ କଣ ହଉଛନ୍ତି, ଅଜିତ ଆମେ ଜୟ କରିବୁ, ବର୍ତ୍ତମାନ ଚିନ୍ତା କରୁଛେ କାହିଁକି ଏଟା ହଉନି। ଆରେ ଭାଇ ଇନ୍ଦ୍ରିୟ ମାନେ ଉନ୍ନତ ସ୍ୱାଦ ପାଉନାହାନ୍ତି, ସେମାନେ ନିଜ ସ୍ୱାଦରେ ଲାଗିଯାଇଛି। ଏଠି କହୁଛନ୍ତି ଜୀବ ଏଇ ଛଅଟା ବର୍ଗକୁ କଣ୍ଟ୍ରୋଲ କରିପାରୁନି, ପଞ୍ଚ କର୍ମେନ୍ଦ୍ରିୟ ଆଉ ମନକୁ, ତା କଣ ଅବସ୍ଥା ହଉଛି, କୋଷାକାର ଇବାତ୍ମନ କର୍ମଣା ଆଚ୍ଛାଦ୍ୟ ମୁହତି, ନିଜେ କର୍ମ କରିକି ନିଜେ ଗୋଟେ ବସା ତିଆରି କରୁଛି ଏ ସଂସାର ନିଜେ, କିଭଳି କୋଷାକାର। ସିଦ୍ଧ ସ୍ୱାମୀ କହୁଛନ୍ତି ନ ଇଚ୍ଛେନ ଅନିଚ୍ଛନ ଅପି ଅନୈବ କର୍ମାଣି କାର୍ଯ୍ୟତେ କୋଷାକାର କୀଟ ବିଶେଷ ମୁହତି ନିର୍ଗମ ଉପାୟ ନ ଜାଣନ୍ତି। ଆରେ ମୁହ ହେଇଗଲେ ସଂସାର ବର୍ତ୍ତମାନ ମୁହର ପଡ଼ିଯାଇଥିବ, ମୁହରେ କୋଷାକାର କଣ କହିଲେ ଟସର ପୋକ, ଟସର ପୋକ ଦେଖିବେ ନିଜେ ବସାଟା କରିବ, ନିଜେ ବସାଟା କରିବ, ତାର ଏତେ ଶକ୍ତି ଅଛି ସେ ଅଲଗା ଗଛକୁ କାଟିକି ତନ୍ତୁ ଗୁଡ଼ାକ ଆଣିବ, ଏ ଯୋଉ ସରୁ ସରୁ ସୂତା ଆଣିକି ବସା ବାନ୍ଧିବ, ନିଜେ ଟିକେ ବସା ବାନ୍ଧିବ, ତା ଦେହରେ ଟିକେ ରେଷ୍ଟ ନଉଥିବ, ଆ ବଢ଼ିଆ ତ ବସାଟା ତାହେଲେ ଫୁଲ ହେଇକି ଆସିବ, ପୁରା ପୁରା ହେଇଯିବ, ସେଠି ଚିନ୍ତା କରିବ ରେ ଆଉ ବାଟ ରଖିବନି, କହ ଏଇ ମୁଁ ବସା କରୁଛି ଆଉ କିଏ ଆସିକି ରହିବ, ମୁଁ ଏଠି ତ ଶୋଇବ, ଏତେ ମୋହ ହେଇଯାଏ ନିଜ ବସାଟାକୁ ନିଜେ ସିଲ୍ ମାରିଦିଏ ଆରାମ ପାଇକି। ଆଉ କଣ ଅବସ୍ଥା ହବ, କୋଷାକାର ଇବାତ୍ମନମ କର୍ମଣା ଆଚ୍ଛାଦ୍ୟ ମୁହତି, ସେ ସେଡ୍ ରହିକି ମରେ ମୋହ ଯୋଗୁଁ, ଆରେ ମୁଁ ବସା କରିଛି ଆଉ ମୁଁ କଣ ବାହାରିକି ଯିବି ଏଠୁ, ମୁହ ହେଇଛି ସେଠି ପଡ଼ିକି ରହିବ ମଲା, ଆମର ଅବସ୍ଥା ସେ, ଆରେ ତାର କଣ ଶକ୍ତି ନାହିଁ, ଯେ ଗଛର ଚର୍ମକୁ କାଟିକି ଆଣିଛି ସେ ତା ବସାକୁ କାଟିପାରିବନି, ଟସର ବସା ଦେଖିକି କେତେ ସୁନ୍ଦର ସୁନ୍ଦର ସୂତା, ସେ କାଟିପାରିବନି, କାଟିଦେବ ମୁହଁରେ ପଡ଼ିଛି ବା, ଆଉ ମଣିଷ କଣ ପାରିବନି, ଏଇ ମାଛ ମାଂସ ଛାଡ଼ିବା, ଏଇ ପାନବିଡ଼ି ଛାଡ଼ିବା, ଏଇ ସଂସାରକୁ ପଚାଶ ବର୍ଷ ହେଇଗଲା ମୁଁ ଘର କର୍ମ କରିବିନି ଭଗବତ ଭଜନ କରିବି, ଏଇଟା ପାରିବନି ସିଏ, ଆରେ ଟସର ଶକ୍ତିର ଟସର ପୋକରେ ଯେଭଳି ଶକ୍ତି ଅଛି ମାନବର ସେଭଳି ଶକ୍ତି ଅଛି, ଯିଏ ଏତେ କଷ୍ଟ କରିକି ସଂସାରକୁ ବସେଇ ଦେଇଛି ସେ ସେତିକି କଷ୍ଟ କରି ଭଗବାନ ଭଜନ କରିପାରିବେନି, କଣ ସଂସାର କରିବାଠୁ ଭଗବାନ ଭଜନଟା କଷ୍ଟ, କହିଲେ କିଏ ଦେଖିବା, ପିଲା ଛୁଆ କରି ଘର ଦ୍ୱାର କରିକି ଏତେ ଅଫିସ କାମ ଠାରୁ କଣ ଭଜନଟା କଷ୍ଟ କି? ଦେଖନ୍ତୁ ମୁହଁଟା ଭଳି ଚବିଶ ଘଣ୍ଟା ସଂସାର କାମ କରିବାକୁ ମନ ହବ, କିନ୍ତୁ ପନ୍ଦର ମିନିଟ ଠାକୁର କାମ କରିବାକୁ ମନ ହବ, କଷ୍ଟ ଲାଗିବ ଆଉ? ଘଣ୍ଟାଟା ଆପଣ ପେପର ପଢିପାରିବେ, କିନ୍ତୁ ଦଶ ମିନିଟ ଭାଗବତ ପଢିଦେଲେ କଣ ଆଉ ପଢିବା? ରଖ, ଭଲ ଲାଗିବନି ତ? କର୍ମଣ ଆଚ୍ଛାଦ୍ୟ ମୁଇ ହୁଅନ୍ତି, ଏଇଟା ମୁହଁଟା ହେଇଯାଇଛି ବା ଏଇ ଟସର ପୋକ ଭଳିଆ, ଆଉ ବାହାରି ପାରୁନି ରାସ୍ତାରୁ ଆଉ। ପଚିଶ ବର୍ଷ ଯଦି ଗୃହସ୍ଥ ବିବାହ ଜ୍ୱରା ହେଇଗଲେ, ପଚିଶ ବର୍ଷ ହେଇଗଲା, ପଚିଶ ବର୍ଷରେ ପଶିଲେ ବ୍ରହ୍ମଚାରୀ ଜୀବନରେ ବିବାହ ଜ୍ୱରା ହେଲେ ଗୃହସ୍ଥ ଆଶ୍ରମ ହେଲା ଭାଇ, ବାହାର ବାହାରିବା ରାସ୍ତାଟା କର। ଘର ତ କଲ, ସ୍ତ୍ରୀ ଛୁଆ ପିଲା ବସେଇଲ, ପିଲା ଛୁଆ ହେଲା, ସବୁ ବସେଇଲ ତୁମେ ନିଜେ, କେହି ତୁମକୁ ଡାକିଥିଲେ କି? ତୁମେ ନିଜେ ସଂସାର ବସେଇଛ, କିନ୍ତୁ ବାହାର କରିବା ରାସ୍ତାରେ ଚିନ୍ତା କରୁଛ କି? କେମିତି ସଂସାରରୁ ବାହାର ହେଇକି ଯିବି? ମଣିଷ ଚିନ୍ତା କରୁନି, ତୁମେ ଯଦି ନ ବାହାରିକି ଘରୁ ଯିବ, ଆଉ ବୁଢା ହେଇଗଲେ ପିଲା ଛୁଆ ଆଣିକି ବାହାର ପକେଇଦେବେ, ବୁଢା ମରିବାର ପାଞ୍ଚ ଦିନ ଆଗରୁ ଆଣିକି ବେଡିଂ ପତ୍ର ସବୁ କାଢ଼ିନେବେ, ଭଲ ବେଡସିଟ୍ ବି କାଢ଼ିନେବେ, ଛିଣ୍ଡା କଥା, ବୁଢାକୁ ଛିଡ଼ା କପଡ଼ା ପିନ୍ଧିକି ଆଣି ଦ୍ୱାର ମୋର ଶୋଇଦେବେ, କହିବେ ବାପା ଏଇଠି ଶୁଅ, ଘର ତିଆରି କରୁଥିଲୁ, ନିଜେ ବାହାରି କରୁନୁ, ତତେ ତମେ ବାହାର କରିବୁ ଆଉ କାଇଁ ମୁହ ନା? ଆପଣ ଆମେ ଜୀବନରେ କିଛି ନ କରିଥିଲେ ବି ପଚାଶ ବର୍ଷ ପରେ ଆରମ୍ଭ କରିବାକୁ ପଡ଼ିବ, ନ ଜାଣିଥିଲେ ଯଦି ପ୍ରଭୁଙ୍କ ଦୟାରୁ ସଂସାରରେ ମଜି ଯାଇଥିଲେ ନା, ପଚାଶ ବର୍ଷ ହେଇଗଲା ଆଉ ନାହିଁ, ପ୍ରଭୁଙ୍କ କର୍ମ ମୁଁ କରିବି, ସମୟକୁ ଆଉ ନଷ୍ଟ କରିବା କଥା ନାହିଁ। ଆଉ ମୂଲ୍ୟମାନ ଯଦି କୀଟ ଭଳିଆ ଏଠି କହୁଛନ୍ତି, କୋଷାକାର ଇବାତ୍ମାନ କର୍ମଣ ଆଚ୍ଛାଦ୍ୟ ମୁହତି, କଣ କହୁଥିଲେ କି? କର୍ମରେ ଆଚ୍ଛା ଦେଇକି ମୁହ୍ୟମାନ ହେଇଯାଇଛି, ଏଇଟା ମୋର ଘର, ଏଇଟା ମୋର ପିଲା, ଏଇଟା ମୋର ସଂସାର। ଭାଇ ତୁମେ ସଂସାର ପାଇଁ କରିପାରିବ କି? ଯୋଉ ସଂସାରରେ ତୁମେ ବସେଇଛ ତାଙ୍କୁ ସୁଖ ଦେଇପାରୁଛ ନା? ଯିଏ ସୁଖ ହଉଛ, ସୁଖ ପାଉଛ, କୁହ, ଇଏ ସମ୍ଭବ ହବ ନା? ବାଟ କରି ରାସ୍ତାଟା ଖୋଲ, କେମିତି ବାହାରିକି ଯିବ ସଂସାରରୁ? ନିଜେ ବନ୍ଧନରେ ପଡ଼ନି ଟସର ପୋକ ଭଳି। ଆଉ ବନ୍ଧନ ଖୋଲିବାର ଉପାୟଟା କଣ କି? ଭଗବାନଙ୍କର ଭଜନ। ଗୋରା ପହ ନା ଭଜିଆ ମୈନୁ, ଗୋରା ପହ ନା ଭଜିଆ ମୈନୁ, ଗୋରା ପହ ନା ଭଜିଆ ମୈନୁ, ଗୋରା ପହ ନା ଭଜିଆ। ପ୍ରେମ ରତନ ଧନ ହେଲା ଏ ହରାଇନୁ, ପ୍ରେମ ରତନ ଧନ ହେଲା ଏ ହରାଇ, ଆମି ପ୍ରେମ ରତନ ଧନ ହେଲା ଏ ହରାଇ, ଗୋରା ପହ ନା ଭଜିଆ ମୈନୁ, ଗୋରା ପହ ଅଧନେ ଯତ୍ନ କରି ଧନ ତ୍ୟାଗିନୁ, 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 ଆପନା କର୍ମ ଦୋଷେ ଆପନି ଡୁବିନୁ, ଆପନା କର୍ମ ଦୋଷେ ପ୍ରଭୁ ଆମି ଆପନା କର୍ମ ଦୋଷେ ଆପନି ଡୁବିନୁ, ଆପନା କର୍ମ ଦୋଷେ ଆପନି ଡୁବି, ଗୋରା ପହ ନା ଭଜିଆ ମୈନୁ, ଗୋରା ପହ ନା ଭଜିଆ। ଭଗବାନଙ୍କୁ ଭଜନ ନ କରିକି ଆମେ ନିଜ ଅସୁବିଧାରେ ପଡ଼ିଛେ, ଆପନା କର୍ମ ଦୋଷେ ଆପନ ଡୁବିଲୁ, ଆମେ ନିଜେ ନିଜେ କର୍ମ କରିଛେ, ନିଜେ ଟସର ପକ ପଡ଼ି ନିଜେ ବନ୍ଧନରେ ପଡ଼ିଛେ, କାହିଁକି ଅବସ୍ଥାରେ ପଡ଼ିଛେ ଆମେ? ନା ନିଜ କର୍ମରେ ନିଜେ ବାନ୍ଧି ହେଇକି ପଡ଼ିଛେ, ଆଉ କାହିଁକି ଏମିତି କର୍ମରେ ପଡ଼ିଗଲେ ଏଠି କହୁଛନ୍ତି
ସତ ସଙ୍ଗ ଛାଡ଼ି କହିନ ଅସତ ବିଲା ସତ ସଙ୍ଗ ଛାଡ଼ି କହିନ ଅସତ ବିଲା ସତ ସଙ୍ଗ ଛାଡ଼ି କହିନ ଅସତ ବିଲା ସତ ସଙ୍ଗ ଛାଡ଼ି କହିନ କାରଣେ ଲାଗିଲା ଯେ କର୍ମ ବନ୍ଧ ଫାସ କାରଣେ ଲାଗିଲା ଯେ ସେ କାରଣେ ଲାଗିଲା ଯେ କର୍ମ ବନ୍ଧ ଫାସ ତେ କାରଣେ ଲାଗିଲା ଯେ ଗୋରା ପହଁନା ଭଜିଆ ମୈନ ଗୋରା ପହଁନା
ଭଗବାନଙ୍କର ଭଜନ କରିନି ସତସଙ୍ଗଟା ଛାଡ଼ିକି ଅସତସଙ୍ଗ କରିଛେ ବୋଲି ପରିଣାମଟା ଏହା ସତସଙ୍ଗ ଛାଡ଼ି କହିନୁ ଅସତେ ବିଲାସ ତେ କାରଣେ ଲାଗିଲା ଯେ କର୍ମ ବନ୍ଧ ଫାସ କର୍ମ ବନ୍ଧନର ଫାସଟା ଲାଗିଯାଇଛି କାହିଁ ସାଧୁସଙ୍ଗ କରିନି ପ୍ରଭୁଙ୍କୁ ଭଜନ କରିନି ଏ ତ ଅବସ୍ଥା ଆଜି ହେଇଛି ନିଜେ କର୍ମ ଫାସରେ ନିଜେ ଘର ତିଆରି କରି ନିଜେ ସଂସାରରେ ପଶିଯାଇଛି ଆମେ ବାସ ଆଉ ପ୍ରେମ ରତ୍ନ ଧନ ହେଲାଏ ହରାଇଲେ ମଣିଷ ଜନ୍ମର ଶେଷ ଉଦ୍ଦେଶ୍ୟ ହେଉଛି ଭଗବତ ପ୍ରେମ ଭଗବାନଙ୍କ ଭକ୍ତି ତାକୁ ତାକୁ ହେଳାରେ ଛାଡ଼ିଦେଲେ ହେଳାରେ ଛାଡ଼ିଦେଲେ ଆଉ ବିଷୟକୁ କେମିତି କଲେ ନା
ବିଷୟ ବିଷମ ବିଷ ସତତ ଖାଇନ ବିଷୟ ବିଷମ ବିଷ ସତତ ଖାଇନ ବିଷୟ ବିଷମ ଗୌର କୀର୍ତ୍ତନ ରସେ ମଗନ ନା ହୋଇ ଆମି ଗୌର କୀର୍ତ୍ତନ ରସେ ମଗନ ନା ହୋଇନ ଗୌର କୀର୍ତ୍ତନ ରସେ ଗୋରା ପହଁନା ଭଜିଆ ମୈନ ଗୋରା ପହଁନା ଭଜିଆ ମୈନ ଗୋରା ପହଁନା ଭଜିଆ ମୈନ
ଏ କଥା ସେ କହୁଛନ୍ତି ବିଷୟ ବିଷମ ବିଷ ସତତ ଖାଇଲୁ ବିଷୟ ହେଉଛି ବିଷ ଆଉ ବିଷୟ ବିଷକୁ ସବୁବେଳେ ଖାଇଲେ ଭାଇ ବିଷ କିଏ ଖାଇଲା ପରେ ଜାଣିଲା ପରେ ସେ ତ ଅମୃତ ଉଠେଇ ଖାଇବା ଦରକାର ଜଣେ ଯଦି ଜାଣିଦେଉଛି ମୁଁ ବିଷ ଖାଇଲି ସେ କଣ କରିବ ଧାଉଁଛି ନା ଡାକ୍ତରଖାନାକୁ ଆଉ ମୋତେ ଆଜ୍ଞା ବଞ୍ଚେଇ ଦିଅନ୍ତୁ ସେଟା ବିଷୟ ବିଷକୁ ଯିଏ ପାନ କରୁଛି ନରୋତ୍ତମ ଦାସ ଠାକୁର କହୁଛନ୍ତି ବିଷୟ ବିଷମ ବିଷ ସତତ ଖାଇଲୁ ଗୌର କୀର୍ତ୍ତନ ରସେ ମଗନ ନା ହେଲୁ ଏତେ କର୍ମ ଫଳରେ ପଡ଼ିକି ବିଷୟ ବିଷୟରେ ବୁଡ଼ିକି ରହୁଛେ କିନ୍ତୁ ପ୍ରଭୁଙ୍କର ନାମ ଟିକେ କରୁନି ଏତିକି କଷ୍ଟ ଲାଗୁଛି
ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ
ନିଜେ ପ୍ରଭୁଙ୍କର ନାମ କୀର୍ତ୍ତନ ନ କରି ନିଜର କର୍ମ ଦ୍ୱାରା ନିଜକୁ ବାନ୍ଧିକି ଏ ଜନ୍ମର ଦୁଃଖ ପାଉଛି ଆଉ ପରଜନ୍ମ ପାଇଁ ଦୁଃଖର ଗୋଟେ ଘର ତିଆରି କରିଦେଇକି ଯାଉଛି ମୋହ ଆଉ ବିଷ୍ଣୁ ତମାନେ କହୁଛନ୍ତି ଆଚ୍ଛା କର୍ମ କଲେ ତ ଏତେ କଷ୍ଟ ମିଳୁଛି କର୍ମ ନ କଲେ ହବ ଯଦି କର୍ମ କରୁଛି ତାହେଲେ ପାପ କରିବେ କି ପୁଣ୍ୟ କରିବି ଆଉ ପୁଣ୍ୟକର୍ମ କାରଣ ଜୀବନ ସାରା କେବେ କେହି କେବେ କରିପାରିବନି ନିଶ୍ଚିତ ପାପ ହେଇଯିବ ତେଣୁ ଏଠି ସେ କହୁଛନ୍ତି ନା କର୍ମ ନ କରିକି ରହିପାରିବେନି
ନହିଁ କଶ୍ଚିତ୍ କ୍ଷଣ ମାପି ଯାତୁ ତିଷ୍ଠତି ଅକର୍ମ କୃତ କାର୍ଯ୍ୟତ ହି ଅବସମ କର୍ମ ଗୁଣେ ସ୍ୱଭାବିକ ବଲାତ୍
ସେ କହୁଛନ୍ତି ଯେ କେହି ନହିଁ କଶ୍ଚିତ୍ କ୍ଷଣ ମାପି ଗୋଟେ କ୍ଷଣ କେହି କର୍ମ ନ କରି ରହିପାରିବେନି। କଣ ହେଇଛନ୍ତି? ଆଚ୍ଛା ଆଚ୍ଛା ଠିକ ଅଛି। ନହିଁ କଶ୍ଚିତ୍ କ୍ଷଣ ମପି, କେହି ଗୋଟେ କ୍ଷଣ ବି କର୍ମ ନ କରି ରହିପାରିବେ ନା। କାହିଁକି ରହିପାରିବେ ନା? ଏଠି କହୁଛନ୍ତି କାର୍ଯ୍ୟତେ ହି ଅବସମ କର୍ମ ଗୁଣେ ସ୍ୱାଭାବିକ ବଲା, ତା ଦେହରେ ଗୁଣ ଅଛି ନା, ତାକୁ ଗୁଣ ପ୍ରେରଣ କରିବ। ସ୍ୱାମୀପାଦ କହୁଛନ୍ତି କାର୍ଯ୍ୟତ ଇତି ଅତ୍ରାନୁଭବମ ପ୍ରମାଣୟନ୍ତି, କାର୍ଯ୍ୟ ନିଶ୍ଚିତ କରିବାକୁ ପଡ଼ିବ, ତାର ପ୍ରମାଣ ଦଉଛନ୍ତି ଏବଂ ସମସ୍ତଟା ଅନୁଭବ କରିପାରିବେ, ବସିକି ରହିପାରିବେ ନାହିଁ। କାହିଁକି? ଏଠି କହୁଛନ୍ତି ଗୁଣେ ଗୁଣ କାର୍ଯ୍ୟ ରାଗାଦି ବି ସ୍ୱାଭାବିକ ପୂର୍ବକର୍ମ ସଂସ୍କାର ଉଦ୍ଭୁତେ। ପୂର୍ବଜନ୍ମର ରାଗ ଆସକ୍ତି ଦ୍ୱେଷ ଏଗୁଡ଼ିକ ଅଛି ନା, ଏଇଟା ଆପଣଙ୍କୁ ପ୍ରେରଣ କରିବ ଜବରଦସ୍ତି ଜନ୍ମରେ କର୍ମ କରିବା ପାଇଁ। କେହି ବି କର୍ମ ନ କରି ରହିପାରିବ, କର୍ମ ନିଶ୍ଚିତ କରିବ। ଆଉ ଭଗବତ କର୍ମ ନ କଲେ ସେ ପାପ କରିବ କି ପୁଣ୍ୟ କରିବ? ଆଉ ପାପ କରିବ କି ପୁଣ୍ୟ କରିବ, ଦୁଇଟା ହିଁ ବନ୍ଧନ। ଦୁଇଟା କିଭଳି ବନ୍ଧନ? ନା ପୁଣ୍ୟ କଲେ ସ୍ୱର୍ଗ ଲୋକକୁ ଯିବ, ପୁଣ୍ୟ ଭିତରେ ବି ପାପ କରିଦେବ। ଆଉ ନୃଗରାଜା କଥା ଆପଣ ଶୁଣିଦେଲେ ବା, ଏତେ ବଡ଼ ପୁଣ୍ୟବାନ ଲୋକ ହି ପାପ କରିଦେଲା। ଆଉ ଯଦି ବି ଜୀବନ ସାରା ପୁଣ୍ୟ କରେ ସ୍ୱର୍ଗକୁ ଯିବ, ପୁଣି ସ୍ୱର୍ଗ କଲା ପରେ ପୁଣି ମର୍ତ୍ତ୍ୟମଣ୍ଡ ଲୋକ ଆସିଲେ ପାପ କରିପାରେ? କଣ ଗ୍ୟାରେଣ୍ଟି ଅଛି? କର୍ମ ନିଶ୍ଚିତ କରିବାକୁ ପଡିବ। ଆଉ କ୍ଷଣେ କେହି କର୍ମ ନ କରି ରହିପାରିବେ ନା, ଏଆର ପ୍ରମାଣ ଏଠି ଦଉଛନ୍ତି। କାରଣ ବ୍ୟକ୍ତି ଅଧୀନ, ବ୍ୟକ୍ତି ପୂର୍ବ କର୍ମର ଅଧୀନ, ସେ ଅସହାୟ। ଆଉ ମାନବ ଜନ୍ମରେ ଗୋଟିଏ ଲାଭ ଅଛି, ଏଇ ଜନ୍ମରେ ଆପଣ ପୂର୍ବର ସଂସ୍କାରକୁ ବଦଳାଇ ପାରିବେ। କିଭଳି ବଦଳାଇବେ? ଭକ୍ତିକୁ କେବଳ ଆଶ୍ରୟ କରି, ଭଗବାନଙ୍କର ଭଜନକୁ ଆଶ୍ରୟ, ଅଲଗା କୌଣସି ଉପାୟ ନାହିଁ, ଏ କଥା କହୁଛନ୍ତି। ଆଉ ବ୍ୟକ୍ତି କଣ କରିବ? ଏ ଶେଷ ଶ୍ଳୋକ ବହୁତ ସୁନ୍ଦର କଥା କହୁଛନ୍ତି। ଯେହେତୁ ପୂର୍ବର ଆମେ ନିଜେ କର୍ମ କରିକି ନିଜେ ବନ୍ଧନରେ ପଡୁଛେ, କ୍ଷଣ କର୍ମ ନ କରିକି ବି ରହିପାରିବାନି, କର୍ମ କରିବା। ଆଉ କର୍ମ କରିକି ଫଳ କଣ ମିଳୁଛି? ଲବ୍ଧ୍ୱାନିମିତମ୍ ଅବ୍ୟକ୍ତମ୍, ବ୍ୟକ୍ତମ୍ ଅବ୍ୟକ୍ତମ୍ ଭବତି ଉତା ଯଥା ଜୋନି ଯଥା ବୀଜମ୍ ସ୍ୱଭାବେନ ବୋଲି ଅସା। ତିନିଟା ଜିନିଷ ଆମକୁ ବାଧ୍ୟ କରୁଛି ଜନ୍ମ ନେବା ପାଇଁ। ଯଦି କର୍ମ କଲେ, କର୍ମ କରିବା ଦ୍ୱାରା ବାସନାଟା ସେଭଳି ସୃଷ୍ଟି ହେଲା, ଏଟା ହେଉଛି ସ୍ୱଭାବ। ଆମେ ଯେମିତି ବର୍ତ୍ତମାନ କର୍ମ କରୁଛେ, ମୃତ୍ୟୁ ସମୟରେ ସେ ବାସନାଟା ଆସିବ ନା, ଇନ୍ଦ୍ରିୟ ଗୁଡ଼ିକ ସେ ବାସନା ମନର ସେ ଯାହା କୁହନ୍ତି ଫଟୋଟା ରହିଯିବ ସେଇଭଳି ବାସନାଟା। ବର୍ତ୍ତମାନ ଯେଭଳି କର୍ମ କରୁଛେ ମନର ବାସନା, ମନ ସେଭଳି ବାସନା, ମନର ଅନ୍ତକୋଷ ସବୁଗୁଡ଼ିକ ସେଭଳି ବାସନା ମୟ ହେଇଯାଇଛି, ସେଇ ବାସନାରେ ଅଛନ୍ତି। ସେ ବାସନା ହିସାବରେ ତ ସ୍ୱର ଦିଆଯିବ, କେଉଁ ସ୍ୱର ଦିଆଯିବ, କିଭଳି ସ୍ୱର ଦିଆଯିବ ନା, ଯାହାର ମୃତ୍ୟୁ କାଳରେ ଯେଉଁ ବାସନା ଅଛି, ଆଉ ସ୍ୱାମୀ ସ୍ତ୍ରୀ ଯେତେବେଳେ ସହବାସ କରୁଛନ୍ତି ତାଙ୍କର ବାସନା ହିସାବରେ ତାଙ୍କୁ ମିଳେଇ ଦିଆଯିବ। ଆମର ଯିଏ ପୁଅ, ସେ ଆମର କେମିତି ପୁଅ ହେଲେ ନା, ଆମର ଯେଉଁ ବାସନା ସ୍ୱାମୀ ସ୍ତ୍ରୀର ସହବାସ ସମୟରେ ତାଙ୍କର କର୍ମଫଳ ପରସ୍ପର ଭୋଗା ହେବା ପାଇଁ ସେଇଭଳିଆ ବାସନା ତାଙ୍କୁ ଆସିକି ମିଳିବ, ତାଙ୍କ ମନରେ ସେଇ ବାସନା ଉଦୟ ହେବ। ସେଭଳି ସମାନ ବାସନା ସମୟରେ ତାଙ୍କ ପାଖକୁ କେଉଁଭଳି ପୁଅ ପଠା ହେବ ଯାହାର ସମାନ ବାସନା ଅଛି, ଆଉ ତା କର୍ମଫଳଟା ବାପା ମା ଭୋଗିବେ, ବାପା ମା କର୍ମଫଳ ସିଏ ଭୋଗିବେ, ପରସ୍ପର ସୁଖ ଦୁଃଖ ଅବୁହେ ଭୋଗାଭୋଗି ହେବ। କର୍ମଫଳଟା ଏଠି କ୍ଷୟ ହେଉଛି, ଏ ପୁଅକୁ ଆମକୁ ଯେଉଁ ଖରାପ ପୁଅଟେ ମିଳିଛି ଏଟା ପୁଅର କର୍ମଫଳ ନୁହେଁ, ଆମର କର୍ମଫଳ, ପୁଅଟା ଧରିକି ଆସିଛି, ଏଟା ଭୋଗାଭୋଗି ସ୍ଥାନଟା। ଆମେ ଏଇ ଯେଉଁ ପୁଅ ଆମର ଦୁଃଖ ମତେ ଦଉଛି ମାନେ, ଏଟା ମୋର ଦୁଃଖ ପୁଅ ଧରିକି ଆସିଛି, ଆଉ ପୁଅ ମୋ ନିକଟରୁ ଦୁଃଖ ପାଉଛି ମାନେ ପୁଅର ଦୁଃଖଟାକୁ ମୁଁ ଧରିକି ଆସିଛି, ଏଟା ଭୋଗାଭୋଗି ସ୍ଥାନ, ଏଟା ବାସନା ଏଟାକୁ ମିଶଉଛି ଏଠି ଗୋଟେ ସ୍ଥାନରେ। ବଡ଼ ବିଜ୍ଞାନୀ କାହାକୁ ମାତୃଗର୍ଭରେ, ତୃତୀୟ ସ୍କନ୍ଧ ଭାଗବତ ଶୁଣିବେ, ଜୀବ କେତେବେଳେ ଗର୍ଭରେ ସ୍ଥାନ ପାଉଛି, ଦୈବ ନେତ୍ରେଣ, ଦେବତାଙ୍କର ନେତ୍ର, ଭଗବାନଙ୍କର ଏ ଦରବାର, ପରମାତ୍ମାଙ୍କର ଦରବାର, ଏଥିରେ ଭୁଲ ହବନି। ଆମର ଯେଭଳି ବାସନା ଅଛି ଆମର ସେଭଳି ପିତାମାତାଙ୍କର ସହବାସ ସମୟରେ ତାଙ୍କର ଯେଉଁ ବାସନା ସମାନ ବାସନା ସହିତ ମିଶି ଦିଆଯିବ, ଆଉ ସେଇଭଳି ପିତାମାତାଙ୍କ ନିକଟକୁ ପଠାଯିବ ଯେଭଳି ସେ ପିତାମାତା ଆମର କର୍ମଫଳକୁ ଭୋଗେଇବେ, ତାଙ୍କ ଦ୍ୱାରା ଆମେ ଯେଉଁ ସୁଖ ପାଇବାର ଥିବା ପାଇବା, ଦୁଃଖ ପାଇବାର ଥିବା ପାଇବା, ଆଉ ଆମେ ଏମିତି କର୍ମଫଳକୁ ନେଇକି ଯାଇଛେ ପିତାମାତାଙ୍କର କର୍ମଫଳକୁ। ଆମେ ପିତାମାତାଙ୍କୁ ସୁଖ ଦେବା ନା ଦୁଃଖ ଦେବା, ପରସ୍ପର ଭୋଗାଭୋଗୀର ସ୍ଥାନ ଏଇଟା। କି ପୁଅ ବାପ ଦ୍ୱାରା ଦୁଃଖ ପାଉଛି ମାନେ ସେଟା ବାପାର କର୍ମଫଳ ନୁହେଁ, ପୁଅର କର୍ମଫଳ, ସେଟା ବାପା ଧରିକି ଆସିଛି। ବାପା ଇଏ ପୁଅ ବାପ ଦ୍ୱାରା ଦୁଃଖ ପାଉଛି ମାନେ ସେଟା ପୁଅର କର୍ମଫଳ ବାପର ନୁହେଁ, ନିଜର ଅଲଗା ଆଉ ଜଣେ ଆଉ ଜଣଙ୍କର କର୍ମଫଳକୁ ଧରିକି ଆସୁଛି, ନିଜ କର୍ମଫଳ ଧରିକି ଆସୁନି, ପରସ୍ପର ଭୋଗାଭୋଗୀ ହେବେ। କିନ୍ତୁ ଆମେ ଏମିତି ବୋକା, ଆମେ କର୍ମଫଳ ଭୋଗାଭୋଗୀ ହଁ ହୋଇ ନୂଆ କର୍ମ ତିଆରି କରିଦେଉଛି। କେମିତି? ଏଇ ସେ ମୋର ଶତ୍ରୁ, ତମର ତାକୁ ବାଡ଼ାଅ, ସିଏ ଶତ୍ରୁ ନାହିଁ, ସିଏ ତୁମର କର୍ମଫଳକୁ ଧରିକି ଆସିଛି, ତୁମକୁ ସାହାଯ୍ୟ କରୁଛି। ଏଇଟା ତୁମେ ଦୁଃଖଟା କାହିଁକି ତା ଦ୍ୱାରା ଭୋଗୁଛ, ତୁମେ ଦୁଃଖ କରିଛ, ଅଧର୍ମ କରିଛ ବୋଲି ସେ ଦୁଃଖଟାକୁ ଧରିକି ଆସିଛି, ରେଜଲ୍ଟଟାକୁ ସେ ଧରିକି ଆସିଛି। ଆଜ୍ଞା ଆପଣ ଗୋଟେ ଗାଡ଼ି ଅଛି, ଆପଣଙ୍କ ଲୋଡ଼ଟାକୁ ଆପଣ ନେଇପାରିବେ ନା? ଆଉ ଆପଣଙ୍କ ଗାଡ଼ିରେ ଆପଣ ଗୋଟେ ଗାଡ଼ିରେ ଯାଉଛନ୍ତି, ଆଉ ଗୋଟେ ଗାଡ଼ିରେ ଆଉ ଜଣେ ଯାଉଛି, ଆପଣ ଲୋଡ଼ଟାକୁ ସେ ନେଇପାରିବ, ତା ଲୋଡ଼ଟାକୁ ସେ ଆପଣ ଆଣିପାରିବ, ଆଣିପାରିବ, ଏଇଟା ହେଇପାରିବ। କିନ୍ତୁ ମଣିଷ ଜନ୍ମରେ ଭଗବାନ ଜାଣନ୍ତି ଆକୁ ଦୁଃଖ ଭୋଗିବାକୁ ପଡ଼ିବ, କିନ୍ତୁ ଆକୁ ଦୁଃଖଟାକୁ କିଭଳି ଭୋଗିବାକୁ ପଡ଼ିବ, ଏ ଚାହୁଁଛି ସଂସାର। ତେଣୁ ସେଭଳି ପିଲା, ସେଭଳି ସ୍ତ୍ରୀ ସେ ପଠେଇବେ, ସିଏ ଆପଣଙ୍କ ଦୁଃଖଟାକୁ ଧରିଯିବେ। ଆଉ ଆପଣ କ'ଣ ଭାବିବେ, ସ୍ତ୍ରୀ ଯୋଗୁଁ ତ ମୁଁ ଦୁଃଖ ପାଉଛି, ଆଉ ମାରିମି, ଆଉ ହାଣିମି, ଆଉ କାଟିମି, ପୁଣି ନୂଆ କର୍ମ ତିଆରି ହେଇଗଲା। ଏଠି ଭୋଗିବା ପାଇଁ ଆସିଥିଲେ, ପୁଣି ନୂଆ କର୍ମ ତିଆରି କରିଦେଲେ, ତାକୁ ଶତ୍ରୁ ଭାବି। ଏଇଠି ଜଗତରେ କେହି ଶତ୍ରୁ ନାହାନ୍ତି, ଆମର ମନେ ରଖିଥିବେ, କେହି ଶତ୍ରୁ ନାହାନ୍ତି, ଶତ୍ରୁ ମନ ତିଆରି କରିଛି, ଅଜ୍ଞାନର ଅଜ୍ଞାନତା ଯୋଗୁଁ ମନ ଶତ୍ରୁ ତିଆରି କରିଦେଉଛି, ମନ ବନ୍ଧୁ ବି ତିଆରି କରିଦେଉଛି, ଏଇଟା ଅଜ୍ଞାନତା ଆମର। ଭାଇ ସମସ୍ତେ ଅଲଗା, ଆମେ ସମସ୍ତେ ଅଲଗା, କେବଳ କର୍ମଫଳକୁ ଭୋଗାଭୋଗୀ ହେବା ପାଇଁ ଗୋଟେ ଜାଗାରେ ଆସିକି ପଡ଼ିଛି। ଏଇଠି କହୁଛନ୍ତି ବା, ବ୍ୟକ୍ତମ ଲବ୍ଧ୍ୱାନିମିତ୍ତମ ଅବ୍ୟକ୍ତମ ବ୍ୟକ୍ତମ, କେତେବେଳେ ବ୍ୟକ୍ତ ଶରୀର, କେତେବେଳେ ସ୍ଥୂଳ ଶରୀର ପାଉଛେ, କେତେବେଳେ ଅବ୍ୟକ୍ତ ସୂକ୍ଷ୍ମ ଶରୀର ପାଉଛେ। ଏବଂ ଯଥା ଜ୍ୱନି ଯଥା ବୀଜ, ସ୍ୱାମୀପାଦ ଲେଖୁଛନ୍ତି ଏଇଠି ଦେଖନ୍ତୁ, ଅବ୍ୟକ୍ତମ ଦୃଷ୍ଟମ ନିମିତ୍ତମ ଲବ୍ଧା ବ୍ୟକ୍ତ ଅବ୍ୟକ୍ତମ ତଦନୁରୂପ ସ୍ଥୂଳ ସୂକ୍ଷ୍ମ ଚ ଶରୀର ଭବତି, ଯଥା ଜ୍ୱନି ମାତୃ ସଦୃଶଂ, ଯଥା ବୀଜମ ପିତୃ ସଦୃଶଂ, ସ୍ୱଭାବ ବାସନା ଶୁକ୍ର ଶୁଣିତୟର ଏକତ୍ୱେବି କର୍ମ ବାସନାୟା ମାତା ପିତ୍ରା ମାତା ପିତା ସଦୃଶ ମାତା ପିତୃ ସଦୃଶ ଦେହ ଭବତି ଇତି ଅର୍ଥ। କେତେବେଳେ ପୁରୁଷ ସ୍ୱରୂପ ପାଉଛ, କେତେବେଳେ ସ୍ତ୍ରୀ ସ୍ୱରୂପ ପାଉଛି, ବାସନା ନାହିଁ। ଯେଉଁ ବାସନା ଥିବ ମୃତ୍ୟୁ ସମୟରେ ନାରୀର ବାସନା ଥିବ, ନାରୀ ହେଲେ, ମୃତ୍ୟୁ ସମୟରେ ପୁରୁଷ ବାସନା ଥିବ, ପୁରୁଷ ହେଲେ, ଏ ବାସନା ହିସାବରେ ସ୍ୱର ଦିଆଯିବ, ଆଉ କର୍ମଫଳ ବି ଯିବ ସାଙ୍ଗରେ, ବାସନା ଯିବ କର୍ମଫଳ ବି ଯିବ। ଜନ୍ମଦୂତମାନେ ଏ ପ୍ରବଚନ ଏଠି ଶେଷ କରିବେ, ଏ କର୍ମର ପ୍ରତିକ୍ରିୟା କେମିତିକା, ଏବଂ ଶେଷରେ କହୁଛନ୍ତି ବିଷ୍ଣୁଦୂତମାନଙ୍କୁ, ହେ ପ୍ରଭୁ, ହେ ବିଷ୍ଣୁଦୂତ କ'ଣ, ହେ ଦେବପ୍ରଭୁରା, ସେ ବିଷ୍ଣୁଦୂତ ଜାଣିନାହାନ୍ତି, କହୁଛନ୍ତି ଦେବଶ୍ରେଷ୍ଠ କ'ଣ ଅଜାମିଲ ବି ଶୁଣୁଛି, ବ୍ୟକ୍ତି କର୍ମଚକ୍ରରୁ କିଭଳି ଉଦ୍ଧାର ପାଇବ, ଏବଂ ପ୍ରକୃତି ସଙ୍ଗେନ ପୁରୁଷସ୍ୟ ବିପର୍ଯ୍ୟୟ ଆସିତ୍ ସ ଏବଂ ଚିରାତ୍ ଇସ ସଂଗାତ ବିଲିୟତେ। ଏବଂ ଏଇଭଳି ଭାବରେ ଯୋଉ ପାଞ୍ଚଟି ଶ୍ଳୋକରେ କହିଲୁ ଆମେ, ପ୍ରକୃତି ସଙ୍ଗେନ ପ୍ରକୃତି ଯୋଗୁଁ ଜୀବନ ବନ୍ଧନ ହେଇଛି, ଏବଂ ବିପର୍ଯ୍ୟୟ ତାର ବିପରୀତ ଅବସ୍ଥା ଆସିଛି, କିନ୍ତୁ କିଭଳି ତାର ପୁନଃ ଅବସ୍ଥା ଆସିବ, ଏ କର୍ମଫଳଟା ଧ୍ୱଂସ ହବ, ଆସିତ୍ ସ ଏବଂ ଚିରାତ୍ ଇସ ସଂଗାତ ବିଲିୟତେ। ଇସ ଭଗବାନ, ପୁରୁଷ ସହିତ ସମ୍ପର୍କ ରଖିଲେ, ଭଗବାନ ସହିତ ହେଉଛନ୍ତି ଏକମାତ୍ର ପୁରୁଷ, ତାଙ୍କର ଭଜନ କଲେ ଏଠି କହୁଛନ୍ତି ଇସ ସଂଗାତ ବିଲିୟତେ, ଏ କର୍ମଫଳଟା ଧ୍ୱଂସ ହେଇଯିବ। ପ୍ରକୃତି ଯୋଗୁଁ ବନ୍ଧନରେ ପଡ଼ିଛେ, ପ୍ରକୃତିର ମାଲିକ ଯିଏ ପୁରୁଷ ଭଗବାନ, ତାଙ୍କର ସଙ୍ଗ କଲେ କ'ଣ ହବ, ଏଠି କହୁଛନ୍ତି କର୍ମ ଇସ ସଂଗାତ ବିଲିୟତେ, କର୍ମଫଳଟା ଧ୍ୱଂସ ହେଇଯିବ। ଆଚ୍ଛା ଇସ ସଂଗାତ, ଭଗବାନ ତ କେଉଁଠି ରହିଲେ, ଆମେ ଏଇଠି ରହିଲେ, ଭଗବାନ ସହିତ କେଉଁଠି ସଙ୍ଗ କରିବା, ଏଠି କହୁଛନ୍ତି ସିଦ୍ଧର ସ୍ୱାମୀ କହୁଛନ୍ତି, ସଂସାର ଚକ୍ରମ ଉପସଂହାରନ୍ତ, ସଂସାର ଚକ୍ରକୁ ଉପସଂହାର କରୁଛନ୍ତି, ମୁକ୍ତି ପ୍ରକାର ମାହୁ, ଏ ମୁକ୍ତିର କିଭଳି ସଂସାର ଚକ୍ରରୁ ମୁକ୍ତି ପାଇବ ତାର ସେଟା କହୁଛନ୍ତି, ଆହୁ କ'ଣ, ଇସ ସଂଗାତ ପରମେଶ୍ୱର ଭଜନା, ଭଗବାନଙ୍କର ସଙ୍ଗ କିଭଳି ହବ, ପରମେଶ୍ୱରଙ୍କର ଭଜନ, ପରମେଶ୍ୱରଙ୍କର ଭଜନ କଲେ ଏ ସଂସାର ଚକ୍ରରୁ ଉଦ୍ଧାର ପାଇଯିବେ, ଆଉ କିଛି ରାସ୍ତା ନାହିଁ। ଯେତେବେଳେ আচ্ছা অজামিলি ভজন করছি কি না, অজামিলি করেছি, অজামিলি নারায়ণ নাম নেছি, কিন্তু বিষ্ণু দূত মানে এই যমদূত মানে এতে কর্মফল কলা পরে এতে কর্ম পাপকর্ম কলা পরে এটি কোন কইলে জনে ভগবান করে ভজন কলে পাপর প্রতিক্রিয়া মুক্ত হব, অজামিলি তো ভজন করছি, কিন্তু যমদূত মানে অজামিল গোটিয়ে নারায়ণ নাম যে করেছে জীবন সারা পাপ করেছে সে এটাকে বিশ্বাস করু না যে গোটিয়ে নারায়ণ নাম রে এতে পাপ পড়াইব বলে, সেপাই সে ইয়ার পাপ বি অছি এটা বিশ্বাস করু না, কিন্তু বিষ্ণুদূত মানে যুক্তি করে কইবে না অজামিল কেতবে তার পাপ গলা নারায়ণ নামর শক্তি কোণ নাম তো তো কইবে আসন্তকালে আমি শুনবা, যেতবে এতি কহিদেলে বর্তমান প্রবচন তাঙ্কর সরিগলা। বর্তমান দুইটা শ্লোকরে অজামিলর গুণ, অজামিল কাহিঁকি বিশেষত্ব হয়েছিল বর্তমানে শুনন্তু, দুইটি শ্লোকরে কত সুন্দর প্রবচন জমৌত মানে স্ট্রিক্টলি দৌঁচ আগে তাকে প্রশংসা করে দেয় তাপরে তা অধর্ম কৌছন, ধর্ম দুইটা শ্লোকরে কৌছন্তি অজামিলর, আউ অবশিষ্ট অধ্যায় শেষ পর্যন্ত কেবল অধর্ম কইবে, তদৈব সামান্যত ধর্মাদির নির্ণয় উক্তা কি স্বামীপাদ কৌছেন সিদ্ধস্বামী, তার বড় ধর্ম হল সে নারায়ণ নাম করেছে এটাও কেউ না তদ এবং সামান্যত ধর্ম ধর্মাদের নির্ণয় সামান্য কোন কোন তার গুণ আছে সেটাও কৌছেন, কিন্তু বড় কাম যে সে নারায়ণ নাম কইলা মৃত্যু সময় সেটাকে কেউ না প্রস্তুতত অজামিলস্য অধর্মে প্রপঞ্চয়তি দণ্ডন্ত মাহু, অজামিলর ধর্মটা কহিকি তাকে দণ্ড দেওয়া পাই তাঙ্ক যুক্তিটা প্রতিপাদন করছেন, অজামিলকে আমি এইথিপাই নেওয়া পাই আসছো তুমি কাহিঁকি আমাকে আটকাউছ, শুন অজামিল কি সুন্দর গুণ লা আমি যে কলিযুগের অজামিল আমার এই গুণ অছি কি আপনার বিচার করে দেখন্তু আগে,
অয়ম হি শ্রুতা সম্পন্ন শীলভূত গুণালয় ধ্রুতব্রত মৃদুদান্ত সত্যবাক মন্ত্র বিৎ সুচিহি,
কত সুন্দর গুণ অজামিল, অয়ম হি বিষ্ণুদূত মানে ঠিয়া হয়েছেন যমদূত শুইছি এ যমরাজ শুইছেন এক অজামিল শুই তো নেই সে তো অর্ধ চেতনময় অবস্থা রয়েছে, যমদূত মানে আঙ্গুটি দেখে কৌছেন অয়ম হি এই এই অজামিল শ্রুত সম্পন্ন অতি বেদান্তরে বেদরে পারঙ্গম থিলা ব্রাহ্মণ কূলে জন্ম হয়েছিল শ্রুত সম্পন্ন বেদর অর্থ জানিছিল গীতা ভাগবত সব ব্রাহ্মণ কর্ম জানিছিল শ্রুত সম্পন্ন শীল সুশোভা, অজামিল কেতে সুশোভা আপনার জানিপার না বিবাহ হলা পরে বি বাপার কথা মানিকি আজ যাইছি বণকু, বিবাহ হলা পরে বি বাপা তো আজ গোটে মূলিয়া ভি চাকর ভি পঠাইছি যা বাপা যজ্ঞ জিনিস আনবু ঠাকুরঙ্কর কর্ম হব যাইছি কেতে সে শীল থাকবে আপনার বিচার করুন, এটি কৌছেন শীল সম্পন্ন সুস্বভাব, অজামিল ব্রাহ্মণর সবু স্বভাব তার নিকট লা আবৃত সনাচার সম্পন্ন সন্ধ্যা বন্দনা স্নান অধ্যয়ন অধ্যাপন যজন যাজন সব বৃত্তি করুলা শীল সম্পন্ন শীল বৃত গুণালয় সিদ্ধস্বামী কৌছেন তা গুণ কথা কোণ কহা ক্ষমা দেয় স্তেসাম আলয়ম, যেতে সুগুণ রয়েছে সে আলয় থিলা ঘর ভি খি ভি এত সুগুণ অজামিল এত সুন্দর লোক লা আনলা দ্রুত ব্রত গৃহস্থ লা কিন্তু স্ত্রী সহিত জন ব্রহ্মচারী ভি চলু লা এটি কৌছেন দ্রুত ব্রত স্ত্রী সঙ্গ রহিতাৎমকম ব্রহ্মচর্য ব্রতম, স্ত্রী দুই প্রকার ব্রহ্মচারী অনেক গোটে উপকৃবাণ ব্রহ্মচারী গোটে নৈষ্ঠিক ব্রহ্মচারী, যে নৈষ্ঠিক ব্রহ্মচারী সে জীবন সারা স্ত্রী গ্রহণ করবে না, উপকৃবাণ ব্রহ্মচারী কি গৃহস্থ কেবল সন্তান পাই স্ত্রী সহ সম্পর্ক রাখব তাপরে আর সম্পর্ক না, অজামিল সেইভাবে লা দ্রুত ব্রত আর সমস্ত ব্রাহ্মণ ব্রত বি সে রক্ষি লা ইয়ে বি অর্থ দ্রুত ব্রত, আর মৃদু দান্ত ভারি মৃদু ব্যবহার আর দান্ত ইন্দ্রিয় মানে সংযম লে আর সত্যবাদ মন্ত্রবিদ সূচি সত্যবাদ পুরা সত্য কথা কৌলা আর মন্ত্রবিদ মন্ত্রে পুরা মন্ত্রে এক্সপর্ট লা আর সূচি সবুলে পবিত্র রুলা, আর গোটে গুড় কন লা গুরুমাগ্নি অতিথি বৃদ্ধান শুশ্রূষু নিরহংকৃত শুশ্রূষু অনহংকৃত সর্বভূত সাধু মিত বাক অনুসূয়ক গুরবাগ্নি ଅତିଥି ବୃଦ୍ଧାନ ଚାରିଜଣଙ୍କୁ ସେବା କରୁଥିଲା। ଏସବୁ ଗୃହସ୍ଥର ଧର୍ମ। ଗୁରୁ ଗୁରୁଜନମାନଙ୍କୁ, ଗୃହସ୍ଥର ପ୍ରଥମ ଗୁରୁ କିଏ? ପିତାମାତା ପ୍ରଥମ ଗୁରୁ। ଗୃହସ୍ଥର ନୁହେଁ, ସମସ୍ତଙ୍କର ପ୍ରଥମ ଗୁରୁ, ଆଦ୍ୟ ଗୁରୁ ପିତାମାତା। ସଂସ୍କାର ହେଲେ ସେ ଗୁରୁ ଗ୍ରହଣ କରିବେ, କିନ୍ତୁ ତା ମାନେ ନିଜେ ପିତାମାତାଙ୍କୁ ପଚାରିବେ ନା। ଗୃହସ୍ଥ ଧର୍ମରେ ଅଛ ମାନେ ପିତାମାତା ହେଉଛନ୍ତି ପ୍ରଥମ ଗୁରୁ। ପିତାମାତା ଯେତେ ଦୋଷ କଲେ ବି ଆପଣଙ୍କୁ କହିବେ ମୋ ବାପା ମା ଏଇଭଳିଆ, ବାପା ମା ଯାହା ହେଲେ ବି ତୁମର ଅଧିକାର ନାହିଁ ପିତାମାତାର ଦୋଷ ଦେଖିବା ପାଇଁ। ସେ ଗୁରୁ ଯାହା ବି ହେଲେ, ସେଥିପାଇଁ ଶାସ୍ତ୍ରରେ ସ୍ପେଶାଲ କନସେସନ ଦିଆଯାଇଛି, ପିତାମାତାଙ୍କୁ ପୋଷଣ କରିବା ପାଇଁ ପାପ କଲେ ବି ତାକୁ ଦଣ୍ଡ ଭୋଗିବାକୁ ପଡିବ ନା, ଏମିତି କଥା କୁହାଯାଇଛି। ଆଉ କଳିଯୁଗରେ ତ ଲୋକମାନେ ଆପଣ ଜାଣୁଥିବେ ପିତାମାତାଙ୍କୁ କିଭଳି ବ୍ୟବହାର କରୁଛନ୍ତି ଲୋକମାନେ। ଏସବୁ ଭାଗବତ ଧର୍ମର, ଭାଗବତ ଶୁଣିଲେ ତ ଆଜ୍ଞା ଜାଣିବେ। ଯୁବକମାନେ ଆଜ୍ଞା ଆସିବା ଦରକାର, ଯୁବକମାନେ ଝିଅମାନେ ସେମାନେ ସବୁ ଶୁଣିବା ଦରକାର, କାରଣ ସେମାନେ ଗ୍ରସ୍ତ ହେବେ ଆଉ ସେମାନେ ଯାହା କରିବେ ତାଙ୍କ ପିଲା ଛୁଆ ତାଙ୍କୁ ସେୟା କରିବେ। ଆରେ ଭାଇ, ତୁମେ ଯଦି ତୁମ ବାପାଙ୍କୁ ପଚାରିବ, ତୁମ ପିଲା ତୁମ ବାପାଙ୍କୁ ପଚାରିବେ? ତୁମ ପିଲା ତୁମକୁ ପଚାରିବ? ପଚାରିବନି, ଏଟା ଗୋଟେ ପରମ୍ପରା ହେଇଗଲା। ଗୃହସ୍ଥ ଖାଲି ବିବାହ ପଡ଼ିଲା ଏଟା ଗୃହସ୍ଥ ନୁହେଁ, ଗୃହସ୍ଥର ଧର୍ମ ଜାଣିବାକୁ ପଡ଼ିବ ତ। ଏଠି କହୁଛନ୍ତି ଗୁରୁ ଅଜାମ୍ବିଲ ତାର ଗୁରୁଦେବ ପିତା, ଆଉ ଅଗ୍ନି ବ୍ରାହ୍ମଣ ନା, ଅଗ୍ନିଙ୍କୁ ସେବା କରିବ, ଯଜ୍ଞ କରୁଥିଲା ଗୁରୁ ବା ଅଗ୍ନି ଅତିଥି। ବ୍ରାହ୍ମଣ ହିଁ ମଧ୍ୟ ଅତିଥି, ବିନା ତିଥିରେ ଯିଏ ଆସନ୍ତି, ବିନା ନ ଜଣେଇକି ଯିଏ ଆସନ୍ତି, ଆମର ଯୋଉ ଗେଷ୍ଟ ୱାର୍ଡ ଅଛି ଗେଷ୍ଟ, ସିଏ ଅତିଥି ନୁହନ୍ତି। ଶଳା ଆଇଲା, ଶାଳିଆ ଆଇଲା, କିଏ ବନ୍ଧୁ ଆଇଲା, ଇଏ ଅତିଥି ନୁହନ୍ତି, କାରଣ ଇଏ ଜଣେଇକି ଫୋନ ମାରିକି ଆସୁଛନ୍ତି, ତାଙ୍କ ପାଇଁ ଆମର ବ୍ୟବସ୍ଥା। ଆରେ ଭାଇ, ତୁମେ ଯଦି ତୁମ ବାପାଙ୍କୁ ପଚାରିବ, ତୁମ ପିଲା ତୁମ ବାପାଙ୍କୁ ପଚାରିବେ? ତୁମ ପିଲା ତୁମକୁ ପଚାରିବ? ପଚାରିବନି, ଏଟା ଗୋଟେ ପରମ୍ପରା ହେଇଗଲା। ଗୃହସ୍ଥ ଖାଲି ବିବାହ ପଡ଼ିଲା ଏଟା ଗୃହସ୍ଥ ନୁହେଁ, ଗୃହସ୍ଥର ଧର୍ମ ଜାଣିବାକୁ ପଡିବ ତ। ଏଠି କହୁଛନ୍ତି ଗୁରୁ ଅଜାମ୍ବିଲ ତାର ଗୁରୁଦେବ ପିତା, ଆଉ ଅଗ୍ନି ବ୍ରାହ୍ମଣ ନା, ଅଗ୍ନିଙ୍କୁ ସେବା କରିବେ, ଯଜ୍ଞ କରୁଥିଲା ଗୁରୁ ବା ଅଗ୍ନି ଅତିଥି। ବ୍ରାହ୍ମଣ ହିଁ ମଧ୍ୟ ଅତିଥି, ବିନା ତିଥିରେ ଯିଏ ଆସନ୍ତି, ବିନା ନ ଜଣେଇକି ଯିଏ ଆସନ୍ତି, ଆମର ଯୋଉ ଗେଷ୍ଟ ୱାର୍ଡ ଅଛି ଗେଷ୍ଟ, ସିଏ ଅତିଥି ନୁହନ୍ତି। ଶଳା ଆଇଲା, ଶାଳିଆ ଆଇଲା, କିଏ ବନ୍ଧୁ ଆଇଲା, ଇଏ ଅତିଥି ନୁହନ୍ତି, କାରଣ ଇଏ ଜଣେଇକି ଫୋନ ମାରିକି ଆସୁଛନ୍ତି, ତାଙ୍କ ପାଇଁ ଆମର ବ୍ୟବସ୍ଥା, ସିଏ ଅତିଥି ନୁହନ୍ତି। ତାଙ୍କର ସତ୍କାର ନ କଲେ କିଛି କ୍ଷତି ନାହିଁ, ବା ତ୍ରୁଟି ହେଇଗଲେ କିଛି କ୍ଷତି ନାହିଁ, କିନ୍ତୁ ଅତିଥି ଯେ ବିନା ନିମନ୍ତ୍ରଣରେ କିଛି ସହାୟ ପାଇଁ ଆସିଛି, ତାକୁ ଗୃହସ୍ଥର ପ୍ରଥମ କାମ ହେଲା ଅତିଥି ସେବା। କିଏ ବି ଭିକାରୀଟି ହେବ, ଗରିବ ଲୋକଟି ହେବ, ନିଚ ଜାତିର ଲୋକ ଆଗେ ଖାଇବା ସମୟରେ ଆସିକି ମାଗୁଛି, ଆଉ କିଛି ସାହାଯ୍ୟ ମାଗୁଛି, ଆପଣ ସାହାଯ୍ୟ ଦେବେ, ଟଙ୍କାଟା ହେବ, ଠାକୁରଙ୍କ ପ୍ରସାଦ ଟିକେ ଦେବେ, କହିଲେ ବାବା ମୋର ଏତିକି ସକ୍ଷମ ଅଛି ସାହାଯ୍ୟ କରିବାକୁ। ଗୃହସ୍ଥଟା ପରମ ଧର୍ମ, ଅତିଥି ସେବା କେବେ ବିରକ୍ତ ହେବେ ନା। ଦେଇକି ଏ ଜଗତରେ କିଏ ଲସ୍ରେ ପଡିନାହାନ୍ତି? କହିଲେ କିଏ ଦାନ କରି କରି ଲସ୍ରେ ପଡିଯାଇଛି? କୁହନ୍ତୁ କେହି ଦାନ କରି କରି, ଆଜି ଭଗବାନଙ୍କୁ ଦାନ କରୁଛି, ଦେଖନ୍ତୁ ବଳି ମହାରାଜ ତିନି ପାଦ ଦେଇକି ଭଗବାନଙ୍କୁ ବାନ୍ଧି ପକେଇଲା, ତିନି ପାଦ ଭଗବାନ ନେଇଗଲେ, ଭଗବାନ ନେଇସାରିକି ତିନି ପାଦ ଭୂମିରେ ତ ସବୁ ନେଇଗଲେ ବଳି ମହାରାଜଙ୍କର, ଭଗବାନଙ୍କୁ ନେଇସାରିକି ଦେଲା ବେଳକୁ ଭଗବାନ ବାୟା ହେଇଗଲେ। ଆରେ ନେଇଗଲି ତ ବଳିର ସବୁ, ଦେବୀ କ'ଣ? ଦେବା ପାଇଁ କିଛି ନାହିଁ, ଦେବା ପାଇଁ ହେଲେ ମୋତେ କ'ଣ କରିବାକୁ ପଡ଼ିବ? ସିକ୍ୟୁରିଟି ଗାର୍ଡ କାମ କରିବାକୁ ପଡ଼ିବ। ଆଜି ପର୍ଯ୍ୟନ୍ତ ବଳି ମହାରାଜଙ୍କର ସୁତଳ ଲୋକରେ ବାମନ ଦେବ ବନ୍ଧା ହେଇକି ପଡ଼ିଛନ୍ତି, କହିଲେ ମୁଁ ଠିଆ ହେବି, ତୋ ଋଣ କେମିତି, ଭକ୍ତ ଋଣ କେମିତି ସବୁ ଦେଇଦେଲୁଟି, ଆତ୍ମସମର୍ପଣ କରିଦେଲୁ, ଶେଷରେ ସବୁ ନେଇଗଲା ପରେ ନିଜକୁ ଦେଇଦେଲୁ, ଆମକୁ ଶୁଝିବି କେମିତି? ଶୁଝିବାର ମୋର ଉପାୟ ନାହିଁ, ମୁଁ ବର୍ତ୍ତମାନ ସିକ୍ୟୁରିଟି ଗାର୍ଡ କାମ କରିବି, ଆଜି ପର୍ଯ୍ୟନ୍ତ ରହିଛନ୍ତି, ଆଉ ତୋର ଅସୁର ଗୁଣ କିଛି ରହିବ ନା, ଭୟ ରହିବ ନା, ଚାଲ ସୁତଳ ଲୋକ। ଆରେ ଗୋଟିଏ ସ୍ୱର୍ଗରୁ ତୋତେ ଛଡ଼େଇଲି ତୋ ଭାଇ ପାଇଁ, ଇନ୍ଦ୍ର ପାଇଁ, ତୋ କତୁରୁ ମାଗିକି ମୁଁ ଆଣିଲି ଇନ୍ଦ୍ର ରାଜ୍ୟ, ମୁଁ ମାଗିକି ଆଣିକି କ'ଣ କରିବି? ଭକ୍ତ କତୁରୁ ମାଗିକି ଆଣିଲେ କ'ଣ କରିବାକୁ ପଡ଼ିବ? ମୋତେ ଭକ୍ତକୁ ଦେବାକୁ ପଡ଼ିବ ନା, ଭଗବାନ ଆଉ ଗୋଟେ ଇନ୍ଦ୍ର ଲୋକ ତିଆରି କଲେ ନା, ସୁତଳ ଲୋକଟା ଇନ୍ଦ୍ର ନା, ଇନ୍ଦ୍ରଠୁ ଭୋଗ ଅଛି, ଶୁଣିବ ବୋଲି ମହାରାଜଙ୍କ ଚରିତ ଆପଣ, ଭଗବାନ ଚମକିତ କରିଦେଲା ବଳି ମହାରାଜ, ଅସୁର କୂଳ ଜନ୍ମ ହେଇକି ଭଗବାନ କହିଲା ପ୍ରଭୁ ଆପଣ ଭାବୁଛନ୍ତି ମୁଁ ଭୀରୁ ବୋଲି? ଆଉ ଗୁରୁଦେବ ଶୁକ୍ରାଚାର୍ଯ୍ୟ କହୁଛନ୍ତି ଏ ତୁମର ଶିଷ୍ୟ ଇଏ କପଟ ହରି ତୋର ସର୍ବସ୍ୱ ନେଇଯିବେ, ତାକୁ ଦାନ କରନି। ସିଏ ଶୁକ୍ରାଚାର୍ଯ୍ୟଙ୍କ ଆଗରେ, ଗୁରୁଙ୍କ ଆଗରେ ବଳି ମହାରାଜ କଣ କହୁଛି? ଆରେ ଏ ଭାଗ୍ୟ କାହାର ଅଛି? ହରି ଯଦି ମୋତେ ଭୟ କରିକି କପଟ ବେଶରେ ଆସିଛନ୍ତି, ମୁଁ ତାକୁ ଦାନ ଦେବିନି, ଜଗତରେ ସମସ୍ତଙ୍କୁ ଦାନ ଦେଇଛି, ଆଉ ହରି ଯଦି ମୋ ଦ୍ୱାରା ଆଜି ଭିକାରୀ ହେଇଛନ୍ତି ପୁଣି କପଟ ବେଶରେ, ତାଙ୍କୁ ମୁଁ ପ୍ରଥମେ ଦେବି। ଗୁରୁଦେବ ତୁମେ ମୋତେ ଅଭିଶାପ ଦିଅ, ମୁଁ ମାନିବି ନା।
ହରି ମୋ ଆଗରେ ଆଜି ଭିକାରୀ, ଆଉ ମୁଁ ଦେବି ନା? ଗୁରୁଦେବ ଅଭିଶାପ ଦେଲେ, ଶୁକ୍ରାଚାର୍ଯ୍ୟ ଅଭିଶାପ ଦେଲେ ଗୁରୁଙ୍କୁ, ସେ ତ୍ୟାଗ କରିଦେଲେ ନା, ହରିଙ୍କୁ ଦାନ କଲେ। ଆଉ ଭଗବାନ ଦାନ କରି ଲସ୍ରେ ପଡ଼ିଲେ କି? ଭଗବାନ ଶେଷରେ ରାଜେନ୍ଦ୍ର ବୋଲି କହିଲେ, ଏ ରାଜେନ୍ଦ୍ର ହେ ବଳି, ତୁମେ ସୁତଳ ଲୋକକୁ ଯାଅ, ଆଉ ତୁମ ପାଇଁ ମୁଁ ଇନ୍ଦ୍ର ରାଜ୍ୟ ଛଡ଼େଇଲି। ତୁମ ଭାଇ ଚାହୁଁଥିଲେ ତ, ସେ ଦେବମାତା ଅଦିତି ବ୍ରତ କରୁଥିଲେ, କ'ଣ କରିବି, ତାଙ୍କୁ ପ୍ରସନ୍ନ ହେଇକି ତାକୁ ଇନ୍ଦ୍ର ରାଜ୍ୟଟା ଦେଲି, ଇନ୍ଦ୍ର ଲୋକ ଦେଲି, କିନ୍ତୁ ତୁମ ପାଇଁ ଗୋଟେ ଇନ୍ଦ୍ର ଲୋକ ମୁଁ ତିଆରି କରିସାରିଛି, ସୁତଳ ଲୋକ, ସେଠିକି ତୁମେ ଚାଲ, ଆଉ ମୁଁ ତୁମର ଦ୍ୱାରପାଳ ହେଇଗଲି, ତୁମେ ସବୁବେଳେ ଶଙ୍ଖ ଚକ୍ର ଗଦା ପଦ୍ମ ଧରି ମୁଁ ରହିବି। ଯେତେବେଳେ ତୁମେ ବାହାରିବ ସୁତଳ ଲୋକରୁ ମୋତେ ଦେଖିବ, ଯେତେବେଳେ ବାହାରିବ, ଆଉ ତୁମର କଥା ଯିଏ ଶୁଣିବ, ତୁମକୁ ଯିଏ ସ୍ମରଣ କରିବ, ସେ କର୍ମମନ୍ଦରରୁ ଧ୍ୱଂସ ହେଇଯିବ। ଏମିତି ପ୍ରଭୁଙ୍କୁ ଦାନ କରି, ପ୍ରଭୁଙ୍କ କର୍ମରେ ଯିଏ ଦାନ କରି କରିବ ହେଇଛି, ପ୍ରଭୁଙ୍କୁ ନ ଦେଇକି ଆଜି ଜଗତର ସବୁ ଲୋକ କରିବ, ପ୍ରଭୁଙ୍କୁ ଦେଇ ପ୍ରଭୁଙ୍କ କାର୍ଯ୍ୟରେ ଅର୍ଥକୁ ବିନିଯୋଗ କରିକି ଗରିବ ହେଇଛି ନା? ତିନିପାଦ ଭୂମି ଦେଇକି ଭଗବାନ ବନ୍ଧା ପଡ଼ିଗଲେ ଟି ବଳି ଚରିତ୍ର ଶୁଣିବେ, ଦେଖିବେ କେମିତି ଭକ୍ତିର ମହାତ୍ମା। ଏଠି ସେଇ କଥା କହୁଛି, ସେବା ଅତିଥି ମାନେ ଯେ ବିନା ନୋଟିସ୍ରେ ଆପଣଙ୍କ ପାଖକୁ ଆସିଛି ତାର ସେବା କରିବେ। ସ୍ତ୍ରୀ ଏମ୍ ଗୁରୁ ଅଗ୍ନି ଅତିଥି ବୃଦ୍ଧାନା, ବୃଦ୍ଧ ଲୋକମାନଙ୍କୁ ବି ସେବା କରୁଥିଲେ ଅଜାଣ। ଏସବୁ ଆଜ୍ଞା ସନାତନ ଧର୍ମର ଗୋଟେ ଗୋଟେ ଅଙ୍ଗ, ଏ ସଦାଚାର ସବୁ ପଳେଇଗଲା, ବୁଢ଼ା ହେଇଗଲା ମାନେ କେହି ଲୋକ ତାକୁ ଆଦର କରୁନା, ତାର ଦାୟିତ୍ୱ ସିଏ ବୁଝୁନାହାନ୍ତି, କିନ୍ତୁ ସିଏ ଚିନ୍ତା କରୁନାହାନ୍ତି, ଯୁବକମାନେ ଚିନ୍ତା କରୁନାହାନ୍ତି, ବୁଢ଼ା ସ୍ୱର୍ଗରୁ ଫେରନ୍ତିନି କି ସ୍ୱର୍ଗରୁ ଆସନ୍ତିନି, ବୁଢ଼ା ଏଇଠି ତିଆରି ହୁଅନ୍ତି। ବୁଢ଼ାମାନଙ୍କ ପାଇଁ ଗୋଟେ ଫ୍ୟାକ୍ଟ୍ରି ଅଛି, ଏଠି ବୁଢ଼ା ତିଆରି ହଉଛନ୍ତି, ବାପା ବୁଢ଼ା ଯିଏ ହୁଅନ୍ତି ସେ ଏଇଠି ବୁଢ଼ା ହୁଅନ୍ତି, ଆଉ ତୁମେ ବି ଦିନେ ବୁଢ଼ା ହଉ, ଏଟା ଚିନ୍ତା କରୁନାହାନ୍ତି। ବୁଢ଼ା କୋଉଠୁ ଆସନ୍ତିନି, କିନ୍ତୁ ମଣିଷ ଯୁବକ ଅବସ୍ଥାରେ ଭାବେ ବୁଢ଼ା ମାନେ ସେମାନେ ଅଲଗା କୋଉଠୁ ଆସନ୍ତି ବୋଧେ, ସେଟା ଛାଡ଼ ତାଙ୍କ କଥା, ସେଟା ଗଡ଼ ଛାଡ଼ ଭୁଲି ଯାଏ ତାଙ୍କ କଥା, ବୁଢ଼ା କଣ ଫ୍ୟାକ୍ଟ୍ରି ବସିଛି, ବୁଢ଼ା ତୁମେ ହବ, ତୁମେ ନ ଚାହୁଁଥିବ ତୁମକୁ ବୁଢ଼ା କରି ଦିଆଯିବ, ଯେତେ କଳା ଲଗାଅ ଚୁଟିକି, କିନ୍ତୁ ତୁମକୁ ଯମରାଜ ବୁଢ଼ା କରିଦେବେ, ଇଏ କାଳର ନିୟମ। କିନ୍ତୁ ସେବା କରିବା ଦରକାର, ଗୁରୁବାଗ୍ନି ଅତିଥି ବୃଦ୍ଧାମ ଅଜାମ ବୋଲି ସବୁ ସେବା କରୁଥିଲା, କିନ୍ତୁ ସବୁଠୁ ବଡ ଗୁଣ ଶୁଶ୍ରୁଷୁ ସେବା କରୁଥିଲା, ଅନହଂକୃତ ଟିକିଏ ଅହଂକାର ନଥିଲା, ଏତେ ସୁଗୁଣ ବ୍ରାହ୍ମଣକୁ ମାର, କିନ୍ତୁ ଅନହଂକୃତ ଅହଙ୍କାର ବୋଲି ଗୋଟେ ବସ୍ତୁ ନାହିଁ, ଏଇଟା ସବୁଠୁ ବଡ ଗୁଣ। ଆଉ ସର୍ବଭୂତ ଶ୍ରୁତ ସାଧୁ, ସମସ୍ତଙ୍କର ମଙ୍ଗଳ ଚିନ୍ତା କରୁଥିଲା, ସାଧୁ ସଦାଚାର ସମ୍ପନ୍ନ ଥିଲା, ମିତବା ବହୁତ କମ୍ କଥା କହୁଥିଲା, ଆଉ ଅନୁସୂୟା କମ, କୌଣସି ଜୀବ ପ୍ରତି ଅଜାମିଲ ଇର୍ଷା କରୁନଥିଲା। ଏଟା କିଏ କହୁଛନ୍ତି? ଯମଦୂତ ଆଜ୍ଞା, ଯିଏ କେବେ କାହାର ପ୍ରଶଂସା କରିନାହାନ୍ତି ସିଏ ଅଜାମିଲର ପ୍ରଶଂସା କରୁଛନ୍ତି। ଅଜାମିଲ ନିଜେ ଶୋଇକି ଶୁଣୁଛି, ଅଜାମିଲ ଭାବିଲା ବୋଧେ ଯାହା ହଉ ମୋର ଏମାନେ କଣ ପ୍ରଶଂସା କଣ ଆଉ ନେବେନି, ସାଙ୍ଗେ ସାଙ୍ଗେ ଆରମ୍ଭ କରିଦେଲେ, ଇଏ ସିନା ଏତିକି ଧର୍ମ କରିଛି କିନ୍ତୁ ଅଧର୍ମ ଲିଷ୍ଟ ପ୍ରଚୁର। ବର୍ତ୍ତମାନ କହୁଛନ୍ତି ଅଜାମିଲ କେମିତି ବିଶେଷତ୍ଵ ହେଲା, ଏକଦା ଶୋଭନମ ଜାତ ପିତୁ ସନ୍ଦେଶ କୃଦ୍ଧିଜ ଆଦାୟ ତତ୍ ଆବୃତମ ଫଲ ପୁଷ୍ପ ସମିତ କୁଶାନ। ବ୍ୟକ୍ତିର କେଉଁ ସମୟରେ ପତନ ହବ କିଏ ନିଶ୍ଚିତ କରି କହିପାରିବେ? ଏ ଜଗତଟେ ଏଭଳି ଭୟଙ୍କର ସ୍ଥାନ, ଭଗବତ ହରି ଆଶ୍ରୟ ନ କରିଥିଲେ କେହି ଜୀବନ ସାରା କହିପାରିବେନି ମୁଁ ସଦାଚାର ହେଇକି ରହିଯିବି। ଭାଇ ଅଜାମିଲ ଭଳି ସଦାଚାର ଲୋକର ପତନ ହେଇଗଲା, ପୁଣି ବିବାହ ହେଇକି ବ୍ରାହ୍ମଣ କୁମାର କେମିତି ପତନ ହଉଛି ବର୍ତ୍ତମାନ କହୁଛନ୍ତି। ଏକଦା ଅସୌ ପୁଣି ଆଙ୍ଗୁଳି ଦେଖେଇଲେ, ପୁଣ୍ୟ ଶ୍ଳୋକ କହିଲା ବେଳେ କହିଥିଲେ ଅୟଂ, ଏଇ ଅଜାମିଲ ଏଇ ଏଇ ଗୁଣ ବର୍ତ୍ତମାନ କହୁଛନ୍ତି। ଏକଦା ଅସୌ ଏଇ ଅଜାମିଲ, ଅଜାମିଲ ଭୟ କରୁଛି, ସେତେବେଳେ ମୁଁ ଆଡ଼େ ପୁଣି ଆଙ୍ଗୁଳି ଦେଖିକି ମୋର କଣ କହିବି କି, ଧର୍ମ କଥା ତ କହିଲେ ପୁଣି କଣ କହିବେ ନା। ଅସୌ ଏକଦା ବନମ ଜାତ, ବଣକୁ ଯାଇଥିଲ, ଅଜାମିଲ ବୁଝିପାରିବ ମୋର ଅଧର୍ମ କଥା କହିଲେ, ପିତୃ ସନ୍ଦେଶ କୃଦ୍ଧିଜ, ଅଜାମିଲ ଯୋଉ ଯାଇଛି ବଣକୁ ନିଜ ମନକୁ ଯାଇନି, ଆଜ୍ଞା ମନକୁ ମନ ଯାଇନଥିଲା ବଣକୁ, ପିତୃ ସନ୍ଦେଶ କୃଦ୍ଧ, ପିତାଙ୍କର ଆଦେଶରେ ପିତା କହିଛନ୍ତି ବାପା ତୁ ଯା ବ୍ରାହ୍ମଣ ଘର, ଆମର ଯଜ୍ଞ ପାଇଁ ସମିତ ଦରକାର, କାହିଁକି ଯାଇଥିଲା ଆଦାୟ ତତ୍ ଆବୃତ ଫଳ ପୁଷ୍ପ ସମିତ କୁଶାନ କୁଶ ଘାସ ଫଳ ଫୁଲ ଆଉ କିଛି କାଠ ଆଦାୟ ଆବୃତ ଏଇଟା ଧରିଛି ଚାରିଟା ଜିନିଷ ସଂଗ୍ରହ କରିସାରିଛି କରି ଗଜାମିଳି ପାରୁଛି ଦେଖନ୍ତୁ ତାର ସଂକଳ୍ପ ଜଣେ ଗୁରୁଜନଙ୍କ ଆଦେଶରେ ଯାଇଛି ଆଉ କେଉଁ ବସ୍ତୁ ଧରିଛି ଭଗବାନଙ୍କର ଦ୍ରବ୍ୟ ଧରିଛି ଭଗବାନଙ୍କର ଯଜ୍ଞ ହବ ଏଇ ଚାରିଟା ବସ୍ତୁକୁ ଅଜାମିଳି ଧରିକି ଫେରୁଛି ଫେରିବା ସମୟରେ ଗୋଟିଏ ଦୃଶ୍ୟରେ ତାର ଜୀବନ ପରିବର୍ତ୍ତନ ହେଇଗଲା ଏତେ ଶାନ୍ତ ଦାନ୍ତ ନିଷ୍ଠାପର ଅଜାମିଲ ଆଜି ବେଶୀ ଆଉ ଭଲ ପାଇଗଲା ଆଉ ଆଜିକାଲି ମଣିଷମାନଙ୍କର କଣ ଅବସ୍ଥା ଯେଉଁମାନେ 24 ଘଣ୍ଟା ଏ ଦୃଶ୍ୟକୁ ଦେଖୁଛନ୍ତି ଟିଭିରେ ସେମାନେ ଅଜାମିଲଠୁ ବଡ ପୁଣ୍ୟମାନ ମୁଁ ତ କେବେ ଭାବୁନି ଯିଏ ଟିଭି ଦେଖୁଛି ସେ କେବେ ଅଜାମିଲଠୁ ବଡ ଲୋକ ହେଇଥିବ କେମିତି ବଡ ଲୋକ ହବ ଅଜାମିଲ ବୋଲି ସୁଗୁଣ ଲୋକ ଗୋଟିଏ ସିନେରୀକୁ ଦେଖିଦେଇ ଗୋଟିଏ ଦୃଶ୍ୟକୁ ଦେଖିଦେଇ ସେ ବିବାହ ହେଇକି ସ୍ତ୍ରୀ ଛାଡ଼ି ପଳେଇଗଲା ଆଉ ଏଇ ଆମ ହିନ୍ଦୁ ସଭ୍ୟତାର ଲୋକମାନେ ଘଣ୍ଟା ଘଣ୍ଟା ବସିକି ବାପ ପୁଅ ଝିଅ ବସିକି ଟିଭି ଦେଖୁଛନ୍ତି ସେମାନେ ଅଜାମିଲଠୁ ବଡ ଲୋକ ଅଜାମିଲଠୁ ଶହ ଶହ ଗୁଣରେ ହୀନ ଆଜ୍ଞା ଦେଖନ୍ତୁ ଅଜାମିଲର କିଭଳି ପତନ ହେଇଗଲା ଦଦର୍ଶ କାମିନୀ କଚିତ ଶୁଦ୍ର ଦଦର୍ଶ କାମିନୀ କଚିତ ଶୁଦ୍ର ସହ ଭୁଜି ସୟା ପିତ୍ୱାଚ ମଧୁମୟରେ ଅମ୍ମଦା ଘୂର୍ଣ୍ଣିତ ନେତ୍ରୟା ଏ ଚାରିଟା ଜିନିଷକୁ ଧରିକି ଫେରୁଛି ଅଜାମିଲ ଭଗବାନଙ୍କର ଦ୍ରବ୍ୟ ଭଗବାନଙ୍କ ସେବାରେ ଲାଗିବ ଏ ଦ୍ରବ୍ୟକୁ ଧରିକି ଫେରୁଛି ଆଦାୟ କରିକି ବଣରୁ ଫେରିବା ସମୟରେ ଦଦର୍ଶ ଦେଖିଦେଲା ଗୋଟିଏ ଦୃଶ୍ୟକୁ କଣ ଦେଖିଲା ଗୋଟିଏ କାମିନୀ ଗୋଟିଏ ନାରୀକୁ ଦେଖିଲା ସେ ନାରୀ କଣ କରୁଛି ଶୂଦ୍ର ସହ ଭୁଜି ସୟା ଶୂଦ୍ର ତାକୁ ଆଲିଙ୍ଗନ କରିଛି ଏ ଦୃଶ୍ୟଟାକୁ ଦେଖିଦେଲା ଏବଂ ଏ ନାରୀର କିଭଳି ଅବସ୍ଥା ଅଛି ନା ପିତ୍ୱାଚ ମଧୁମୟରେ ମଦା ଘୂର୍ଣ୍ଣିତ ନେତ୍ରୟା ମୈରୟଙ୍କ ନାମକ ପିଷ୍ଠକ ମଦ ପିଇ ଦେଇଛି ନାରୀଟି ଶୂଦ୍ର ଶୂଦ୍ରକୁ ଆଲିଙ୍ଗନ କରିଛି ମଦା ଘୂର୍ଣ୍ଣିତ ନେତ୍ରୟା ଆଖି ତାର ଘୁରୁଛି ଏଇଟାକୁ ଅଜାମିଳି ଦେଖିଦେଲା ଗୋଟିଏ ଦୃଶ୍ୟ ଚିନ୍ତା କରନ୍ତୁ ଆପଣ ଗୋଟିଏ ଦୃଶ୍ୟରେ କେତେ ସୁଗୁଣ ଆପଣ ଶୁଣିଥିଲେ ଗୋଟିଏ ଦୃଶ୍ୟରେ ତାର ସୁଗୁଣ ପଳେଇଗଲା ସବୁ ଆଉ ଯେଉଁ ବ୍ୟକ୍ତି ଜୀବନ ସାରା ଏଇ ଜିନିଷକୁ ଦେଖୁଛନ୍ତି ତାଙ୍କର ପିଲାଛୁଆ କଣ ହେଇକି ଜନ୍ମ ହେବେ ଅଜାମିଲ ହେବେ କି ନାହିଁ ଆମ ପିଲାଛୁଆ ସବୁ ଅଜାମିଲ ଜନ୍ମ ହଉ ହଉ ସବୁ ଅଜାମିଲ ଆଜି ଟିଭି ଫିଲ୍ମ ଆମେ ଦେଖିଛେ ଆମ ଚେତନା ସେୟା ଅଛି ଆଉ ପିଲାଛୁଆ ଦୃଷ୍ଟ ଶାନ୍ତ ନାହାନ୍ତି ଧୀର ନାହାନ୍ତି କାହିଁକି ଏସବୁ ସଂସ୍କାର ବଦଳି ଯାଉଛି ନା ଆଜ୍ଞା ଏଇ ଗୋଟିଏ ଦୃଶ୍ୟକୁ ଦେଖି ଏଠି କହୁଛନ୍ତି ପିତ୍ୱାଚ ମଧୁମୟରେ ମଦା ଘୂର୍ଣ୍ଣିତ ନେତ୍ରୟା ଆଖି ତାର ଘୁରୁଛି ଏଇଟାକୁ ଦେଖିଦେଲା ଅଜାମିଲ ଅଜାମିଲର ଗୋଟିଏ ଭୁଲ ହେଇଗଲା ସେ ଦୃଷ୍ଟିଟାକୁ ତାପରେ ପକେଇଦେଲେ ବାସ୍ ଏଭଳି ଦୃଶ୍ୟ ଦେଖିବା ଉଚିତ ନାହିଁ କିନ୍ତୁ ଦେଖି ଦେଇ ସେ ନାରୀର ଅବସ୍ଥା କଣ ଥିଲା ମଦ୍ୟପାନ କରିଛି ଆଉ ବେଶୀ ଲୋକ ତା କଣ ଅଛି ଏଠି କହୁଛନ୍ତି ମତୟା ବିଶ୍ଲଥ ନିବ୍ୟା ବ୍ୟପତମ ନିରପତ୍ରମମ କ୍ରୀଡନ୍ତମ ଅନୁଗାୟନ୍ତମ ହସନ୍ତମ ଅନୟାନ୍ତିକେ ଆମ ଭଦ୍ରଘରର ପିଲା ଛୁଆମାନେ ଯେଉଁ ବସ୍ତ୍ର ପିନ୍ଧୁଛନ୍ତି ଆଜିକାଲି ସେଇ ସମୟରେ ସେ ବେଶିଆଟି ସେଇ ବସ୍ତ୍ର ପିନ୍ଧିଥିଲା ମଦ ପାନ କରିଛି ତ ଏଠି କହୁଛନ୍ତି ମତୟା ବିଶ୍ଲଥ ନିବ୍ୟା ମତରେ ତାର ବସ୍ତ୍ର ଶରୀର ବସ୍ତ୍ର ଖସି ଯାଇଛି ନାରୀର ଲଜ୍ଜା ହେଉଛି ଭୂଷଣ ନାରୀର କିଛି କଣ ନଥାଉ ଲଜ୍ଜା ହେଉଛି ଭୂଷଣ ଅଜାମିଲ ଆଜି ତାର ପାଇଁ ବିପଦରେ ପଡିଗଲା ଆପଣ କଳିଯୁଗରେ କଣ ଆଶା କରିବା ଆଜି ସେ ମାଇକି କିଏ ବଜାଉଥାନ୍ତି ଆଙ୍କୁ ଶିଖଉଥାନ୍ତି କଣ ଦୁର୍ଗା ନା ସରସ୍ୱତୀ ଦେବୀଙ୍କୁ ଶୁଣଉଥାନ୍ତି ଭଲ ଭଲ ଗାନ ଆସ ସରସ୍ୱତୀ ଦେବୀ ଶୁଣୁନାହାନ୍ତି ତ ବର୍ଷକୁ ଥରେ ଶୁଣିବେ ଆସିବେ ଯେତେବେଳେ ଭୁଲ ଲୋକକୁ ସେଠି କେତେ ସ୍ତୁତି ଶୁଣିବେ ଏଠି ଟିକେ ଶୁଣିକି ଯିବେ ଏଇ ଯୋଉମାନେ ବିଦ୍ୟା ପାଇଁ ମାଗୁଛନ୍ତି ସରସ୍ୱତୀ ଠିକ ବିଦ୍ୟା ଦେବେ ତାଙ୍କୁ କୋଉ ବିଦ୍ୟା ଦେବେ ଯୋଉ ବିଦ୍ୟାରେ ମତ ମାଂସ ଠିକ ମିଳିବ ଖାଇବା ସେ ବିଦ୍ୟା ଦେଉଛନ୍ତି ଶିଷ୍ଟ ଟିକେ ଶିକ୍ଷା ଦରକାର ପ୍ରଭୁଙ୍କର ପୂଜା କିଭଳି ବାଜିବା ଦରକାର ବାଜା କିଭଳି ଭଜନ ଆସି ସେଠି କଣ ଗୋଟେ ବାବାଜୀ କେସେଟ ଲଗେଇଥିଲେ ଆରେ କଳିଯୁଗରେ କିଏ ବାବାଜୀ ହବ ଯଦି ପ୍ରଭୁ ତାଙ୍କୁ ସାହାଯ୍ୟ ନ କରିବ ବହୁ କଷ୍ଟ ଭଗବାନଙ୍କ ଚିନ୍ତାରେ ସବୁବେଳେ ପ୍ରଭୁଙ୍କ ନାମ ଭଜନ ପ୍ରଭୁଙ୍କ ସେବା ପୂଜାରେ ଯଦି ରହିଥିବେ ବଞ୍ଚିଯିବେ, ନହେଲେ ଏ ସବୁ ଯୁଆଡ଼େ ଚାହିଁବେ ଆଜିକାଲି ନାରୀମାନଙ୍କର ଅବସ୍ଥା ଦେଖୁଛନ୍ତି କେମିତି, ଆପଣ ଗାଙ୍ଗକୁ ଯାହା ମୁହଁର ମୁଣ୍ଡରେ ଓରଡ଼ି ପଠେଇ ଶାଢ଼ୀଟିଏ ପିନ୍ଧିକି ଆସୁଛନ୍ତି, ଟାଉନ୍ ବଜାର ଆପଣ ଦେଖିପାରିବେ ଏସବୁ ଅଜାଙ୍ଗ ମଠ ମନ୍ଦିର ଜଡ଼େ ଯିବେ ସବୁ ଅଜାଙ୍ଗ ବୋଲି ବୁଝୁଛନ୍ତି, ଗୋଟା ଗୋଟା ହେଲେ ଯାଆନ୍ତୁ ଆପଣ ଦେଖିବେ ଭୁବନେଶ୍ୱର କଟକରେ ଭୁଲରେ. ଆପଣଙ୍କୁ ମୋର ଅନୁରୋଧ, ଆପଣ ପିଲା ଛୁଆଙ୍କୁ କେବେ ହେଲେ ଛାଡ଼ିବେନି କଟକ ଭୁବନେଶ୍ୱର, ଟାଉନ୍ ବଜାର ଛାଡ଼ିବେନି, ପାଖରେ ରଖିବେ. ଆପଣ ଭାବୁଥିଲେ ଭଗବାନଙ୍କ ଦରବାରରେ ଆପଣଙ୍କ ପିଲା ଛୁଆଙ୍କ ପାଇଁ ଖାଇବାକୁ ନାହିଁ ବୋଲି, କେବେ ବାହାରକୁ ଛାଡ଼ିବନି, ନଷ୍ଟ ହୋଇଯିବେ ସେମାନେ ସବୁ ଅଜାମି ହେଇଯିବେ. ଏଠି କହୁଛନ୍ତି ମତୟା ବିଶ୍ଲଥ ନିବ୍ୟା ବିପତେ ନିରପତ୍ରବମ୍, ଆଚାର ଭ୍ରଷ୍ଟ ହେଇକି ବେଶୀ ତାର ଆଖି ଘୁରୁଛି, ବସ୍ତ୍ର ଖସି ଯାଇଛି, ଏଇଟା ଗୋଜାମିଲ ଦେଖିଦେଲା. ଆଉ କଣ କରୁଛି, କ୍ରୀଡ଼ନ୍ତମ୍ ଅନୁଗାୟନ୍ତମ୍ ହସନ୍ତମ୍, ସିଏ ବେ ଶୂଦ୍ରଟି ଶୂଦ୍ର ହସିଲା ବେଳକୁ ଇଏ ହସୁଛି, ସିଏ ଗାଇଲା ବେଳକୁ ଇଏ ଗାଉଛି, ସିଏ କ୍ରୀଡ଼ା କରୁଛି ଇଏ କ୍ରୀଡ଼ା କରୁଛି, ଏ ଯାହା ଟିଭିରେ ସବୁ ଦେଖୁଛନ୍, ଏଟାକୁ ଦେଖିଦେଲା. ଦେଖିଦେଲା ପରେ ଆଉ ଗୋଟେ ଜିନିଷ ଦେଖୁଛି, ଦୃଷ୍ଟ୍ୱାତ୍ମ କାମ ଲିପ୍ତେନ ବାହୁନା ପରିରମ୍ବିତା ଜଗାମ ହୃଷୟାବସଂ ସହସୈବ ବିମୋହିତା, ନିଜର ସ୍ତ୍ରୀ ଥମ ଥମ ବିମୋହିତ ହେଇଗଲା, ବିଶେଷ ମୋହିତ ହେଇଗଲା. କଣ ଦେଖିଲା, ଦୃଷ୍ଟ୍ୱାତ୍ମ କାମ ଲିପ୍ତେନ ବାହୁନା ପରିରମ୍ବିତା, ଶୂଦ୍ର ସେ ବେଶ୍ୟାଟାକୁ ଆଲିଙ୍ଗନ କରିଛି, ଭୁଜରେ ଧରିଛି, ଏଟାକୁ ଦେଖିଦେଲା. କାମ ଲିପ୍ତେନ ଶରୀରରେ ଏଇ ଯେଉଁ ଆଜିକାଲି କ'ଣ ସବୁ ଲଗାଉଛନ୍ତି, ସବୁ ହଳଦୀ ଆଦି ବସ୍ତୁ ଯେଗୁଡ଼ିକ ଶରୀରରେ ନାରୀ ଲଗେଇ ତାକୁ ସ୍ନାନ କରେ, ସେଗୁଡ଼ିକ ଯେମିତି ଶରୀରରେ ନ ଦେଖାଯିବ, ସେଗୁଡ଼ିକ କେବେ ଘରର ବାହାରେ ଏସବୁ ବସ୍ତୁ ଲଗେଇବା ଉଚିତ, ଏଗୁଡ଼ିକ ଆମେ ସାଧୁ ହେଇକି ଆଗରୁ ସବୁ କୁହାହଉଥିଲା, ବର୍ତ୍ତମାନ ମୋତେ କହିବା ପାଇଁ ଭଲ ଲାଗେ. ନାରୀ କେବଳ ସ୍ୱାମୀ ସମ୍ମୁଖରେ ସୁନ୍ଦର ବସ୍ତ୍ର ପିନ୍ଧିବ, ମନେ ରଖନ୍ତୁ, ନାରୀ ଧର୍ମ ତେଲ ଶୁଣିଲେ ଜାଣିବ, ନାରୀ ମୁହଁରେ ଯେଉଁ ବେଶ କରିବ ଯାହା କିଛି ସୁନ୍ଦର ବସ୍ତ୍ର ପିନ୍ଧିବ ସ୍ୱାମୀ ସମ୍ମୁଖରେ, ସ୍ୱାମୀ ସମ୍ମୁଖରେ କେବେ ଅସୁନ୍ଦର ବେଶ ରହିବ ନା, ଭାଗବତରେ ଶିକ୍ଷା ସୁନ୍ଦର ବେଶ, ବାହାରକୁ ଗଲେ ତା ନା ବାହାରକୁ ଏଗୁଡ଼ା ଲଗେଇବ. ସ୍ୱାମୀ ଘରେ ଥିଲାବେଳେ ଆମେ ଦେଖିଛୁ ମା ମାନେ ସନ୍ଧ୍ୟା ବାଜିବ ତ ସେ ଘରେ ଭିତରେ ଘରେ ସଜାଉଥିଲେ ନା, ଆଇକି ତ ଦୁଷ୍ଟୁ କାମ ଲିପ୍ତେନ ବାହୁନାମ ପରିରମ୍ବିତ, ତାର ବସ୍ତ୍ର ଖସି ଯାଇଛି ଶରୀରରେ ଯେଉଁ ହଳଦୀ ଆଦି ବସ୍ତୁ ଜିନିଷ ଲାଗିଛି ଅଜାମି ସେଟା ଦେଖିଦେଲା. ଆଉ ଜଗାମ ହୃଷୟାବାସମ ସହସେଇବ ବିମୋହିତା, ସହସେଇବ ସାଙ୍ଗେ ସାଙ୍ଗେ ବିମୋହିତ ହେଇଗଲା, ସ୍ତ୍ରୀ ଥାଉ ଥାଉ ଏଭଳି ସୁଗୁଣ ସମ୍ପନ୍ନ ଲୋକ ବିମୋହିତ ହେଇଗଲା. ଆଉ ବିମୋହିତ ହେଇଗଲା ମାନେ ସରିଗଲା, କଣ ବିମୋହିତ ହେଲା, ମୁଁ ଏଇ ଶୂଦ୍ର ଭଳି ଏଇ ବେଶ୍ୟାକୁ ରଖିକି ସୁଖୀ ହେଲି ବାସ୍, କିନ୍ତୁ ତାର ଯେ ସ୍ତ୍ରୀ ଅଛି ଏଇ ଚିନ୍ତାଟା ତା ମନ ତାକୁ ଆଉ ଦେଇପାରିଲା ନା, ତା ମନ ତାକୁ ସୁଖ ଦେଇପାରିଲା, ମନଟା ଏଡ଼େ ପାଗଳ ଆଜ୍ଞା, ଏତେ ବଡ଼ ପାଗଳ. ଆଉ ଆପଣ କହିବେ ଏତେ ଯାହାର ସୁଗୁଣ ଅଛି ଶାସ୍ତ୍ର ପଢ଼ିଥିଲା ସେ ମନକୁ ସଂଯମ କରିପାରିଲାନି, ମନକୁ ଆପଣ ସଂଯମ କରିଦେବେ କି, କରିପାରିବେ, ମନର ମାଷ୍ଟର ବିନା ମନ କେହି ସଂଯମ ଜଗତରେ କରିନାହାନ୍ତି, କେହି କରିନାହାନ୍ତି. ସେଥିପାଇଁ ଯେତେବେଳେ ଭଗବାନ ଅର୍ଜୁନକୁ ଧ୍ୟାନ ପାଇଁ କହିଲେ, ଅର୍ଜୁନ କହିଦେଲେ ପ୍ରଭୁ ଗୀତାରେ କେତୋଟି ସ୍ପେଶାଲ ଜାଗାରେ ଭଗବାନ କୃଷ୍ଣ ଶବ୍ଦ ଲଗେଇଛନ୍ତି, ଅର୍ଜୁନ ଅଲଗାରେ ସବୁବେଳେ ଅଲଗା ଡାକିଛନ୍ତି, ବାସ୍ନେମ ଡାକିଛନ୍ତି, ଆଉ କିଛି ଡାକିଛନ୍ତି, ବାସୁଦେବ ଡାକିଛନ୍ତି, କିନ୍ତୁ ମନ ଜାଗାରେ କୃଷ୍ଣ ବୋଲି ଡାକିଲେ, ଚଞ୍ଚଳ ହିଁ ମନ କୃଷ୍ଣ, ହେ କୃଷ୍ଣ ମନ ହେଉଛି ବଡ଼ ଚଞ୍ଚଳ, କୃଷ୍ଣ କାହିଁକି ଡାକିଲେ, ପ୍ରଭୁ କୃଷ୍ଣ ଶବ୍ଦର ଅର୍ଥ ସମସ୍ତଙ୍କୁ ଆକର୍ଷଣ କର, ମୋ ମନଟାକୁ ତୁମେ ଯଦି ଆକର୍ଷଣ କରିପାରିବ ତାହେଲେ ମୋ ମନ ସଂଯମ ରହିବ, ନହେଲେ ଇଏ ପ୍ରମାଥି ବଲବମ୍ ଦୃଢ଼ମ୍, ମନ ପାଖରେ ତିନିଟା ବିଶେଷଣ ଲାଗିଲା, ମନ କଣ ପ୍ରମାଥି ମନ୍ଥନକାରୀ, ମନ ଯୋଉଟା ମନକୁ ଧରି ନେଇଥିବ ସେଇଟାକୁ ତ ଆପଣ ଦେଖୁନା, ଆପଣ ଗୋଟେ ଅଭ୍ୟାସ ଥିବ ଆପଣ ଚାହୁଁଥିବ ଏଇଟା ଛାଡ଼ିବା ପାଇଁ, ମନ ମନ୍ଥନକାରୀ ସେ ତ ନା ଏଇଟା ନହେଲେ ଚଳିବନି, ତା ତ ନହେଲେ ଚଳିବନି, ଆପଣ ଲଙ୍କାଟା ଖାଉଥିବେ କି ପାନଟା ଖାଉଥିବେ, ଆପଣ ଚାହୁଁଥିବ ଏଇଟା ଛାଡ଼ିବା ପାଇଁ ସ୍ଥିର କରୁଥିବେ ବୁଦ୍ଧି ଦ୍ୱାରା, କିନ୍ତୁ ମନ ମନ୍ଥନକାରୀ, ମନ ସେ ଜବରଦସ୍ତ ଆପଣଙ୍କୁ ଦଉଥିବ ପ୍ରମ୍ପ୍ଟିଂ, ପ୍ରମଥତା ଶବ୍ଦ ଅର୍ଥ ଏଠି କହୁଛନ୍ତି, ଚଞ୍ଚଳ ମନ କୃଷ୍ଣ ପ୍ରମାଥି ବଡ ମନ୍ଥନକାରୀ, ଆପଣ ତା ମନ ସବୁବେଳେ ଚାହିଁବ ମୋ ଅଭ୍ୟାସଟାକୁ ତୁ ମୋତେ ସାହାଯ୍ୟ କର, ବଲବମ୍ ଭାରି ବଳବାନ, ଆପଣ ବୁଦ୍ଧି ଦ୍ୱାରା ମନକୁ ସଂଯମ କରିବାକୁ ଚେଷ୍ଟା କଲେ ପାରିବେ ନା, ଯେମିତି ଗୋଟେ ଲୁହା ଭିତରେ ଛୁଞ୍ଚିଟାକୁ ପୁରେଇ ପାରିବେ ନା, ଏ ମନ ଏତେ ବଦମାସ ସୂକ୍ଷ୍ମ ବୁଦ୍ଧି ଦ୍ୱାରା ଆପଣ ଚାହୁଁନାହାନ୍ତି ମନକୁ ସଂଯମ କରିବି ପାରିବେ ନା। ଆଉ ଦୃଢ଼ ବଡ଼ ଶକ୍ତିବାନ ବଡ଼ ଦୃଢ଼ ସେ ତା ଜିଦିରେ ସବୁବେଳେ ଅଟଳ ରହିବ। ଆପଣ ଦେଖୁନେ ମନ ଯୋଉଟାକୁ ଭଲ ପାଇଯାଏ ଯାହା ଜିଦି କରିଛି ସେଇଟା ସେ କରିବ। ଯେତେ ଲୋକ ଯାହା କୁହନ୍ତୁ ନା ତ ମୁଁ ତାକୁ ମାରିବି ଆଉ ତାକୁ ତ ମୁଁ ଏଇଟା କରିବି। ପ୍ରମାଥି ବଲବମ ଦୃଢ଼ ତସ୍ୟାଙ୍ଗ ନିଗ୍ରହ ମନ୍ୟ ବାୟୁରିବ ସୁଦୁଷ୍କର। ଅର୍ଜୁନ କହୁଛନ୍ତି ପ୍ରଭୁ 5000 ବର୍ଷ ତଳେ ଭଗବାନଙ୍କ ଡାଇରେକ୍ଟ ଭଗବାନଙ୍କ ଆଗରେ ଅର୍ଜୁନ ଭଳି ଯୋଦ୍ଧା କହୁଛନ୍ତି ଧ୍ୟାନ ଫ୍ୟାନ ଚଳିବନି। ମନକୁ ସଂଯମ କରିବା ସମ୍ଭବ ଧ୍ୟାନ ଦ୍ୱାରା। ଆପଣ କହୁଛନ୍ତି ଜଙ୍ଗଲକୁ ଯା ମୃଗ ଚର୍ମ ପକା ଇଏ ଚଳିବ। ଇଏ ପ୍ରମାଥି ବଳବ ଦୃଢ ମନକୁ ସଂଯମ କରିବା କିଭଳି ସମ୍ଭବ ନୁହଁ ଅସମ୍ଭବ ନା। ଯେଭଳି ପ୍ରବାହମାନ ବାୟୁକୁ ଅଟକେଇବା ପବନ ବହୁଛି ତ କିଏ ଅଟକି ପାରିବେ ସେଗୁଡ଼ା ମନ ଚାଲିଛି ଆଜ୍ଞା ଚଞ୍ଚଳ। ଆଉ ଅଜାମିନ କଣ ଚେଷ୍ଟା କରିନି ଚେଷ୍ଟା କରିଛି ଆଜ୍ଞା। ଏ ପାଗଳା ଯେମିତି ଥରେ ଖସିଲା ମାନେ ଆଖଡ଼ାରୁ ସିଏ ଡିଆଁ ମାରିକି କୁଆଡେ କୁଆଡେ ବୁଲିବ ମନ ସେ ସାଧୁ ସଙ୍ଗରେ ହରିଭଜନ କରିକି ପ୍ରଭୁଙ୍କର କଥାକୁ ପ୍ରଭୁଙ୍କର ନାମ କରୁଛ ତ ବଞ୍ଚିଯିବେ ମାନେ ପାଗଳା ମନ ନେଇ କୁଆଡେ କେତେବେଳେ ପକେଇଦେବ ହିସାବ ପତ୍ର ଅଛି କିଛି ହିସାବ ନାହିଁ। ଏଠି କହୁଛନ୍ତି ବା ସ୍ତମ୍ଭୟାନ ଆତ୍ମାନ ଆତ୍ମାନ ଯାବତ୍ ସତ୍ୱମ୍ ଯଥାଶ୍ରୁତମ୍ ନ ସାକସ ମଧ୍ୟାତ୍ ମନ ମଦନ ବ୍ୟପିତମ୍। ମନଟା ମଦନ ଦ୍ୱାରା ବ୍ୟପିତ ହେଇଗଲା ମନ୍ଥନ କରିଦେଲା ମନ ମନକୁ ମଦନ। ଆଉ ଏଠି କହୁଛନ୍ତି ସ୍ତମ୍ଭୟନ ଚେଷ୍ଟା କଲା ଆରେ ମୁଁ ଜଣେ ଗୃହସ୍ଥ ମୁଁ ଅଜାମିଲ ମୁଁ ବ୍ରାହ୍ମଣ ଘରର ପିଲା ମୋର ସ୍ତ୍ରୀ ଅଛି ମୁଁ ମୋର ବେଶା ସହିତ କଣ ସମ୍ପର୍କ ଚିନ୍ତା କରୁଛି। ସ୍ତମ୍ଭୟନମ୍ ଆତ୍ମନା ଆତ୍ମନମ୍ ବୁଦ୍ଧି ଦ୍ୱାରା ମନକୁ ସଂଯମ କରିବା ପାଇଁ ଚେଷ୍ଟା କରୁଛି ଏବଂ କେତେ ସମୟ ଚେଷ୍ଟା କଲା ଯାବତ୍ ସତ୍ୱମ୍ ଯେତେ ଧୈର୍ଯ୍ୟ ଥିଲା ସବୁ ଧୈର୍ଯ୍ୟ ଲଗେଇଲା ମୋର ମୋର ଏଠି କିଛି କାମ ନାହିଁ ମୁଁ ପଳେଇ ବାପା ମୋର ଅପେକ୍ଷା କରି ରହିଥିବ ଯଥା ସୁତମ୍ ଶାସ୍ତ୍ରରେ ଯାହା ଯାହା ପଡ଼ିଥିଲା ସବୁ ଶାସ୍ତ୍ର ଜ୍ଞାନ ଲଗେଇଲା କିନ୍ତୁ ନ ସସାକୁ ସମର୍ଥ ହେଇପାରିଲା ନ ସସାକୁ ସମାଧାତୁ ମନ ମଦନ ବ୍ୟତୀତ। ଏ ପାଗଳା ମନ ଯଦି ଥରେ ଖସିଗଲା ଆଜ୍ଞା ପ୍ରଭୁଙ୍କ ଚରଣ ନ ରହିଛି ମାନେ ବଡ ବିପଦ ଅବସ୍ଥା ରହୁଛି। ଆପଣ କେହି ଭାବନ୍ତୁ ନା ମନକୁ କେବେ ବିଶ୍ୱାସ କରିବା ଉଚିତ ନୁହେଁ। ଆମର ଗୁରୁଦେବ କୁହନ୍ତି ଅନଚେଷ୍ଟ ଲେଡି ଅନକଣ୍ଟ୍ରୋଲ ମାଇଣ୍ଡ ଇଜ୍ ସେମ୍ ଗୋଟେ ଅସତୀ ସ୍ତ୍ରୀ ଆଉ ଏ ଅସଂଯତ ମନ ସମାନ। ଅସଂଯତ ମନ ମନ ଯଦି ସଂଯତ ନାହିଁ ମାନେ କେତେବେଳେ କଣ କରିକି ଆପଣଙ୍କୁ ଏ ପିତାମାତାଙ୍କ ସାଙ୍ଗରେ ଶତ୍ରୁତା ତିଆରି କରିଦେବ କେଉଁ ଜଗତ ସାଙ୍ଗରେ ଶତ୍ରୁତା ତିଆରି କରିଦେବ କେତେବେଳେ କଣ କରିଦେବ ଠିକ ଅଛି ସମ୍ଭବ। ସେଥିପାଇଁ ଭଗବାନ ଗୀତାର ପ୍ରବଚନ ଦେଲାବେଳେ ଲାଷ୍ଟ ଇନଷ୍ଟ୍ରକ୍ସନ୍ ଦେଲେ ଶେଷ ଉପଦେଶ ଦେଲେ କଣ କହିଲେ ପ୍ରଥମ ତାଙ୍କ ମୁଖରୁ ବାହାରିଲା ମନ୍ମନା ଭବ। ଆରେ ପାଗଳା ମନ ତୁମକୁ ସଂସାର ଭିତରେ ପକେଇଛି ମନ ବିଷୟକୁ ଭୋଗ କରୁଛି ମନରେ ଟିକେ ମୋତେ ଚିନ୍ତା କର ମନ୍ମନା ଭବ ମନେ ଟିକେ ମୋତେ ଚିନ୍ତା କର। ଅଜାମିଲ କିନ୍ତୁ ଶାସ୍ତ୍ର ଜ୍ଞାନ ଲଗେଇ ଆଉ ପାରିଲା ନା। ଏଠି ସିଦ୍ଧ ସ୍ୱାମୀ କହୁଛନ୍ତି ଧୈର୍ଯ୍ୟମ୍ ଜ୍ଞାନମ୍ ତଦ୍ ବଳେନ ସ୍ତମ୍ଭେନ ଅପି ମଦନେ କମ୍ପିତମ୍ ମନମ୍। ମନ ମଦନରେ ବଳରେ କମ୍ପିତ ହେଉଛି ନିୟମିତମ୍ ନ ଶକ୍ତ ମନକୁ ଆଉ ପ୍ରସଂଚୟ କରିପାରିଲା ନା। ଭଗବାନ ଆଜ୍ଞା ଆମ କଥା କଣ କହିବା ଆଜ୍ଞା ଭଗବାନ ଗୀତାରେ ପ୍ରବଚନ ଦେଲେ ମନ ଉପରେ ସେ ଜ୍ଞାନୀଙ୍କ କଥା ଲଗେଇଲେ ଯେଉଁମାନେ ବିଷୟକୁ ତ୍ୟାଗ କରିଛନ୍ତି ତାଙ୍କ ପାଇଁ ମଧ୍ୟ ମନ ସଂଯମ କରିବା ବଡ଼ କଷ୍ଟ। ଯତତୋପି କୌନ୍ତେୟ ପୁରୁଷସ୍ୟ ବିପଶ୍ଚିତ ଇନ୍ଦ୍ରିୟାଣି ପ୍ରଭାନ୍ତିନି ହରନ୍ତି ପ୍ରସଭମ୍ ମନ। ଇନ୍ଦ୍ରିୟ ଗୁଡାକ ଏତେ ବଦମାସ କିନ୍ତୁ ଗୋଟିଏ ଇନ୍ଦ୍ରିୟ ବିଷୟ ସହିତ ଯୁକ୍ତ ହେଇକି ରହିଛି ସେ ମନକୁ ଟାଣିକି ସେଠି ପକେଇଦେବ। ଆପଣ ଦେଖନ୍ତୁ ଆପଣ ଏଇଠି ବସିଛନ୍ତି ଗୋଟେ ଗାନା ହେଠି ବାଜ୍ୟ ଫିଲ୍ମ ଗାନା କାନ ଶୁଣିଦେଲା ମାନେ ମନ ନାହିଁ ଫଟ ନିଟ ଲାଗିଛି ଗୋଟିଏ ଇନ୍ଦ୍ରିୟ କାହା ପାଇଁ ଯତତୋପି କୌନ୍ତେୟ ପୁରୁଷସ୍ୟ ବିପଶ୍ଚିତମ୍। ଯେଉଁମାନେ ବିପଶ୍ଚିତ ପୁରୁଷ ଯେଉଁମାନେ ଧର୍ମ କଣ ଅଧର୍ମ କଣ ଜ୍ଞାନୀ ପୁରୁଷ ସେମାନଙ୍କର ମନକୁ ମଧ୍ୟ ହରଣ କରିନିଏ ଏଇ ଇନ୍ଦ୍ରିୟ ମାନେ ଗୋଟିଏ ଇନ୍ଦ୍ରିୟ ଯୁକ୍ତ ହେଇକି ରହିବ ସେ ମନକୁ ହରଣ କରିନେଇ ପାରେ। ଇନ୍ଦ୍ରିୟାଣି ପ୍ରମାଥିନି ହରନ୍ତି ପ୍ରସଭମ୍ ମନ ଜବରଦସ୍ତି ମନକୁ ଟାଣି ନେଇ ପଳେଇବ ଇନ୍ଦ୍ରିୟ ମାନେ ତେଣୁ ଭଗବାନ ସେମାନେ ଗୀତାର ଲାଷ୍ଟ ମନ କଥାରେ ଲାଷ୍ଟ ପ୍ରବଚନ ଦେଲେ କ'ଣ ନା ବହୁତ ସୁନ୍ଦର ଶ୍ଳୋକ ଅଛନ୍ତି ଯେତଦିକୁନ୍ତେ ପୁରୁଷସ୍ୟ ବିପଶ୍ଚିତ ଇନ୍ଦ୍ରିୟାଣି ପ୍ରମାଥିନି ହରନ୍ତି ପ୍ରସମନ ତାନି ସର୍ବାଣି ସଂଜାମ୍ୟମ ଯୁକ୍ତ ଆସିତି ମତ୍ପର ବସିଜସ୍ୟ ଇନ୍ଦ୍ରିୟାଣି ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତ ଯୁକ୍ତ ଆସିତ ମତ୍ପର ଏ ମତ୍ପର ଶବ୍ଦଟା ବଡ଼ ଗୁରୁତ୍ୱ ଭଗବାନ ଭଗବାନଙ୍କର ନାମ ଭଜନ କରୁଛି ଭଗବାନ ମତ୍ପର ଭଗବାନ ସହିତ ସମ୍ପର୍କ ସ୍ଥାପନ କରୁଛି ସେ କେବଳ ମନକୁ ସଂଯମ କରିପାରିବ ଇନ୍ଦ୍ରିୟକୁ ସଂଯମ କରିପାରିବ ନହେଲେ କେବେ ସମ୍ଭବ ନୁହେଁ କାରଣ ମନର ମାଷ୍ଟର କିଏ କି ମନ ନୁହେଁ ଇନ୍ଦ୍ରିୟ ମାନ ସବୁ ଇନ୍ଦ୍ରିୟ ମାନଙ୍କର ମାଷ୍ଟର ହେଉଛନ୍ତି ଭଗବାନ କୃଷ୍ଣ ଭଗବାନଙ୍କର ଗୋଟେ ନାମ ହେଉଛି ଋଷିକେଶ ଋଷିକ ଈଶ ଋଷିକ ମାନେ ଇନ୍ଦ୍ରିୟ ଇନ୍ଦ୍ରିୟ ମାନଙ୍କର ଯିଏ ମାଷ୍ଟର ଈଶ ଆଉ ମାଷ୍ଟର ଚାହିଁଲେ ଚାଲ ଚେଲାକୁ କଣ୍ଟ୍ରୋଲ କରିବେ ନା ଆଉ ତେଣୁ ଭଗବାନଙ୍କର ନାମ ଭଜନ କଲେ କଣ ବଞ୍ଚିଛି ତେଣୁ ଅଜାମିଲ ହରି ହରି ଅଜାମିଲ ଏ ପାଗଳା ମନ ପଛରେ ଲାଗିଗଲା କଣ କଲା ତତ୍ନିମିତ ସ୍ମର ବ୍ୟାଜ ଗ୍ରହଗ୍ରସ୍ତ ବିଚେତନ ତାମେବ ମନସାଧ୍ୟାୟନ ସୁଧର୍ମାତ୍ବୀର ରାମ ହି ଅଜାମିଲ ଶୁଣୁଛି ନିଜ କଥା କିଏ କହୁଛନ୍ତି ଜମଦୂତ ମାନେ କହୁଛନ୍ତି ଅଜାମିଲ ଏଟା ହେଉଛି ପ୍ରଥମ ପାପ ଆପଣ ଗୋଟି ଗୋଟି ଗଣି ଗଣି ଯିବେ ତେଣୁ ଜମଦୂତ ମାନେ କହିବେ ୟାର ଏଇ ପାଞ୍ଚଟା ପାପ ଅଛି ଏ ପାପକୁ ସେ ପ୍ରାଶ୍ଚିତ କରିନି ସେଥିପାଇଁ ଆମେ ଜମଲପୁରକୁ ନଉଛୁ ତାକୁ ପ୍ରାଶ୍ଚିତ କରିବା ପାଇଁ ପ୍ରଥମ ପାପ କଣ ନା ତତ୍ନିମିତ ସ୍ମର ବ୍ୟାଜ ବେଶ୍ୟାକୁ ତତ୍ନିମିତ ସେ ବେଶ୍ୟା ନିମିତ କେବଳ ସ୍ମରଣ କଲା କିଭଳି ନା ଗ୍ରହଗ୍ରସ୍ତ ବିଚେତନ କର୍ତ୍ତବ୍ୟ କର୍ତ୍ତବ୍ୟ ସବୁ ସବୁ ଭୁଲିଗଲା ମୁଁ ବ୍ରାହ୍ମଣ ମୋର ଏଇଟା କର୍ତ୍ତବ୍ୟ ମୋର ସ୍ତ୍ରୀ ଅଛି ମୋର ପିତା ନା କେବଳ ତାକୁ ଚିନ୍ତା କରିବାକୁ ଲାଗିଲା ଘରକୁ ଗଲା ଏକାକି ବସିକି ରହିଲା ଆଉ ଭଗବାନ ସେବା କଲାନି କିଛି କଲାନି କେବଳ ବେଶ୍ୟାକୁ ଚିନ୍ତା କରିବାକୁ ଲାଗିଲା ଗ୍ରହଗ୍ରସ୍ତ କିଭଳି ଚିନ୍ତା କଲା ଜଣଙ୍କୁ ଭୂତ ଲାଗିଲା ଯେମିତି ଚିନ୍ତା କରେ ଘରେ ସ୍ତ୍ରୀ ଅଛି ଅଜାମିଲ କିଛି କଲା ନା ଭଗବାନଙ୍କୁ ପ୍ରଣାମ କଲା ନା ସ୍ତ୍ରୀ ନିକଟକୁ ଗଲା ନା କେବଳ ଭୂତ ଲାଗିଲା ଭଳି ଅଜାମିଲ ଚିନ୍ତା କଲା ଗ୍ରହଗ୍ରସ୍ତ ବିଚେତନ କର୍ତ୍ତବ୍ୟ 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 ସୁନମ ଗତ ସ୍ମୃତି ନିଜର ସ୍ଥିତି ବୁଝିପାରିଲା ନା ଆଉ ଆଉ କଣ କଲା ଏଇଟା ବିଚାର କରିକି ବେଶ୍ୟାକୁ ନେଇ ଘରେ ରଖିଲା ସ୍ଥିର କରିଦେଲା ବେଶ୍ୟାକୁ ମାନେ ଘରେ ରଖିଲି ଆଉ ବାପା ମା ଅଛନ୍ତି ସ୍ତ୍ରୀ ଅଛି ବେଶ୍ୟା ପାଇଁ ଘରେ ରଖିଲା ତାମେବ ମନସାଧ୍ୟାୟନ ସୁଧ ପରବର୍ତ୍ତୀ ଶ୍ଲୋକରେ ଅଛି ତାମେବ ମନସାଧ୍ୟାୟନ ସୁଧର ମା ବୀର ରାମ ହି ତାମେବ ସେ ବେଶ୍ୟାକୁ ସ୍ମରଣ କରିକରି ନିଜ ଧର୍ମକୁ ଭୁଲିଗଲା ଏଇଟା ପ୍ରଥମ ଦୋଷ ଘରେ ରହିଲା ଭୂତ ଲାଗିଲା ଭଳି ଆଉ ନିଜ ଧର୍ମ କଲା ନା ବ୍ରାହ୍ମଣର କର୍ମ କିଛି କଲା ନା କେବଳ ତାକୁ ଚିନ୍ତା କଲା ହେଲା ପ୍ରଥମ ଦ୍ୱିତୀୟ କଣ କଲା ତାମେବ ତୋଷୟାମାସ ପିତୃଣ ଅର୍ଥେ ନ ଯାବତା ଗ୍ରାମ୍ୟ ମନୋରମେ କାମ୍ୟେ ପ୍ରସିଦ୍ଧତି ତଥା ଯଥା ତଥା ତାମେବ ସେ ବେଶ୍ୟାକୁ ତୋଷୟାମାସ ବେଶ୍ୟା କହିଲା ଏ ମୋତେ ଆଣିକି ରଖିଲୁ ମାନେ ମୋର ବହୁତ ଡିମାଣ୍ଡ ତତେ ସବୁ ପୂରଣ କରିବାକୁ ପଡିବ ଯେଉଁ ଅଜାମିଲ ଯେଉଁ ବାପା ଯାହା କୁହନ୍ତି ସଦ୍ଧର୍ମରେ ସଦ୍ଧନରେ ଚଳୁଥିଲେ ଅସଦ୍ଧନ ତାଙ୍କର ନଥିଲା ଯେଉଁ ଅଜାମିଲ ଯେଉଁ ଚାରିଟା ବୃତ୍ତି ଆମେ ଶୁଣିଥିଲେ ନା ବାହାରିଲା ଆଜି ବେଶ୍ୟାକୁ ରଖିଲା ପରେ ବାହାରିଲା ଡକାୟତ କରିବା ପାଇଁ ଚୋରି କରିବା ପାଇଁ ବାହାରିଲା କାହିଁକି ବେଶ୍ୟା କହିଲା ମୋତେ ଆଣିକି ରଖିଛୁ ମାନେ ମୋତେ ତୋଷଣ କରିବାକୁ ପଡିବ କିଭଳି ତୋଷଣ କରିବୁ ମୋତେ ଖୁସି କରିବୁ ଗ୍ରାମ୍ୟ ମନୋରମେ ମାନେ ଶାଢ଼ୀ ଶଙ୍ଖା ସିନ୍ଦୁର ସ୍ନୋ ପାଉଡର ମୋତେ ସବୁ ଦେବୁ କହିଲା ଦେବି ତାମେବ ତୋଷୟା ମାସ ପିତୃଣ ଅର୍ଥେନ ଯାବତା ଯାହା ପିତାର ଅର୍ଥ ଥିଲା ବ୍ରାହ୍ମଣ ଧନ ସବୁ ଶେଷ କରିଦେଲା ଯାବତା ଶେଷ କରିଦେଲା କେଉଁଥିରେ ଶେଷ କଲା ନା ଗ୍ରାମ୍ୟ ମନୋରମେ କାମେ ପ୍ରସିଦ୍ଧତି ଯଥା ତଥା ଯେଭଳି ଭାବରେ ବେଶ୍ୟା ପ୍ରସନ୍ନ ହବ ତାକୁ ପ୍ରସନ୍ନ କରିବା ପାଇଁ ସବୁ ପଇସାକୁ ସାରିଦେଲା ପିତା ଅର୍ଥକୁ ସାରିଦେଲା ଏ ଦ୍ୱିତୀୟ ବ୍ରାହ୍ମଣର ଧନକୁ ନଷ୍ଟ କଲା ଦ୍ୱିତୀୟ ପାପ ତୃତୀୟ ବେଶ୍ୟା କହିଲା ଏ ମୋତେ ତୁ ସ୍ତ୍ରୀ କରିକି ରଖିଲୁ ମାନେ ତୋ ସ୍ତ୍ରୀ ଏ ଘରେ ରହିପାରିବ ତାକୁ ବାହାର କର ଆଉ ଇଏ ତାକୁ ଭଲ ପାଇଛି କଣ କରିବ ସ୍ତ୍ରୀକୁ ବାହାର କରିଦେଲା ବିପ୍ରା ସୌଭାର୍ଯ୍ୟମ ପୌଢା କୁଲେ ମହତି ଲମ୍ବିତାମ ବିଶ୍ୱରାତ ପାପମ ସୌରିଣାମ ଅପାଙ୍ଗ ବିଧେଇ ସୌରିଣାମ ଏ ବେଶ୍ୟାର ଅପାଙ୍ଗ ବିଧେଇ ଦୃଷ୍ଟିରେ ଏଭଳି ବସ ହେଇକି ରହିଥିଲା ବେଶ୍ୟାର ଦୃଷ୍ଟିଟା ତା ଉପରେ ଅଜାମିଲ ପ୍ରତି ବିଦ୍ଧ ହେଇକି ରହିଥିଲା ଯେତେବେଳେ ଯାହା ସଂକେତ ଦଉଥିଲା ଅଜାମିଲ କରିଥିଲା କଣ କଲା ସିଏ ବିପ୍ରା ଏ ବିପ୍ରା ବ୍ରାହ୍ମଣ ସ୍ୱଭାର୍ଯ୍ୟା ନିଜର ଭାର୍ଯ୍ୟା ତା ଭାର୍ଯ୍ୟାଙ୍କର ବିଶେଷ ଭାର୍ଯ୍ୟାର ଗୁଣ କଣ ଅପୌଢ଼ା ଯୁବତୀ ଥିଲା ପୌଢ଼ା ନୁହେଁ ଅତି ଯୁବତୀ ଆଉ କିଭଳି ସ୍ୱଭାବରେ ଖରାପ ସ୍ୱଭାବ ନାହିଁ କୁଳେ ମହତି ଲମ୍ବିତା ତାଙ୍କର ପିତା ବାଛି ବାଛିକି ଅଜା ମିଳିକି ବିବାହ କରିଥିଲା ଏଭଳି ନାରୀ ତାକୁ ତ୍ୟାଗ କରିଦେଲା ଅପୌଢ଼ା କୁଳେ ମହତି ଲମ୍ବିତା ପିତା ଦେଇଥିଲା ତାକୁ ନିଜ ରୁଚିରେ ବିବାହ ନଥିଲା ତାକୁ ତ୍ୟାଗ କରିଦେଲା ଆଉ ଏ ଶୌରୀର ବେଶ୍ୟାର ଅପାଙ୍ଗ ବିଦ୍ୟାରେ ଏ ତୃତୀୟ ଚତୁର୍ଥ ଯତସ୍ତତଶ୍ଚ ଉପନୀୟ ନ୍ୟାୟତେ ଅନ୍ୟାୟ ତୋ ଧନମ୍ ବଭାର ଅଶ୍ୟା କୁଟୁମ୍ବିନା କୁଟୁମ୍ବ ମନ୍ଦ ଧି ଅୟମ୍ ଇଏ ଏଇ ଅୟମ୍ ପୁଣି କହିଲେ ଏଇ ଅଜାମିଲ ଇଏ ମନ୍ଦ ଧି କଣ କରିଛି ଯତସ୍ତତ ଉପନୀୟ ଉପନୀୟ ନ୍ୟାୟ ତୋ ଅନ୍ୟାୟ ତୋ ଧନମ୍ ନ୍ୟାୟରେ କେଉଁଠୁ ଖଟିକି ଆଣୁଥିଲା ବାକି ବ୍ରାହ୍ମଣ କୁମାର ବୋଲି ଦଉଥିଲେ ଟିକେ ଦାନ ପତିତ ହେଇଯାଇଛି ଅଜାମିଲ ତାକୁ ଟିକେ ଦିଅରେ ଆଉ ଅନ୍ୟାୟ ଅନ୍ୟାୟ ମାନେ ଚାରିଟା ବୃତ୍ତି ଆପଣ ଶୁଣିଥିଲେ ବନ୍ଦୀ ଅକ୍ଷୟ କୈତବ ଚର୍ଯ୍ୟ ଗହିତମ ବୃତ୍ତି ଆସ୍ତ ଯେଉଁଠୁ ଧନ ଆଣିଲା କଣ କଲା ବଭାର ଅଶ୍ୟା କୁଟୁମ୍ବିନା ନିଜ କୁଟୁମ୍ବକୁ ପୋଷିଲା ଅଶ୍ୟା କୁଟୁମ୍ବିନା ବେଶ୍ୟାର ଦଶଟା ପିଲା ଆଉ ବେଶ୍ୟା ତାକୁ ପୋଷିଲା ଏଇ ଅଜାମିଲ ଆଉ ଶେଷରେ କହୁଛନ୍ତି ପଞ୍ଚମ ପାପ ଯାହା ତୁ କଲୁ କଲୁ ଟିକେ ପାପର ପ୍ରାଶ୍ଚିତ କରିଥାନ୍ତା ଏ ଅଜାମିଲ ଏ ଅଧ୍ୟାୟ ସରିବେ ଆଉ ଗୋଟିଏ ଶ୍ଳୋକ କରିବେ କିଏ ପ୍ରବଚନ ଦେଉଛନ୍ତି ଯମଦୂତ ଶୁଣୁଛନ୍ତି ଅଜାମିଲ ଆଉ ବିଷ୍ଣୁତ ମାନେ କାହିଁକି ନା ବିଷ୍ଣୁତ କହିଲା ଏ ପାପିକୁ ତୁମେ କାହିଁକି ବାନ୍ଧିଛ ନବା ପାଇଁ ନା ଇଏ ଏ ଧର୍ମ ଲୋକ ପାଇଁ ବାନ୍ଧିଛ ତୁମେ ନବା ପାଇଁ ଯମଦୂତ ମାନେ କହିଲେ ଏ ପାପି ସେ କିଭଳି ପାପି ତାକୁ ପ୍ରମାଣ ଦେଉଛନ୍ତି ବର୍ତ୍ତମାନ ଜୀବ କିଭଳି ପାପକର୍ମ କରି କର୍ମଫଳରେ ପଡ଼େ ଆଉ ଅଜାମିଲ କିଭଳି କର୍ମଫଳରେ କର୍ମ ଏ ଅଧର୍ମ କର୍ମ କରିଛି ଆଉ ପ୍ରାଶ୍ଚିତ କରି ଏଠି କହୁଛନ୍ତି ସବୁ କଲା ଶାସ୍ତ୍ର ନିୟମକୁ ଭାଙ୍ଗି ଦେଇକି ପ୍ରାଶ୍ଚିତ କରିନି ଯଦୌ ସୌ ଶାସ୍ତ୍ର ଉଲ୍ଲଗ୍ନ ସ୍ୱରେଚାର୍ଯ୍ୟ ଅତି ଗହିତ ଅବର୍ତ୍ତେ ଚିରମ କାଲମ ଅଘାୟୁରୁ ଅସୁଚି ମଲମ ଅଘ ଅସୁଚି ମଲମ ପାପ ଏ ଅସୁଚି ବେଶ୍ୟାର ଅର୍ଣ୍ଣକୁ ଖାଇଲା ଅବର୍ତ୍ତିତ ଚିର କାଲ 88 ବର୍ଷ ପର୍ଯ୍ୟନ୍ତ ବେଶ୍ୟା ରୋଷେଇ କରିଦେଲା ତା ହାତରୁ ଖାଇଲା କେବେ ଗୃହସ୍ଥ ଲୋକ ହୋଟେଲରେ ଖାଇବା ଉଚିତ ନୁହେଁ ମନେ ରଖିବା ଆପଣ କେବେ ବାହାରେ ଖାଇବେ ବାହାରେ କେବେ ଆଜିକାଲି ଯୋଉ ଜଣେ ପବିତ୍ର ଲୋକ ହାତରୁ ଖାଇବେ ଯଦି ବି ବାହାରେ କିଛି ଜଳଖିଆ ଖାଇବେ ଜାଣିବା ଦରକାର ସେ ଲୋକ କିଭଳି ବୋଲେ ତାର ପ୍ରତିକ୍ରିୟା ଆପଣ ଭୋଗିବାକୁ ପଡିବ ସମସ୍ତଙ୍କୁ ଆଜିକାଲି ହୋଟେଲ ମାନଙ୍କରେ ବଡ଼ ବଡ଼ 5-star ହୋଟେଲ ମାନଙ୍କରେ ଏ ମୁସଲମାନ ମାନଙ୍କର ରୋଷେଇଆ ସେମାନେ ଭଲ ରୋଷେଇ କରିପାରେ ଆଉ ସେମାନେ କଣ ରୋଷେଇ କରିଦେଉଛନ୍ତି ଭଗବାନଙ୍କୁ ଜଣା ମଣିଷ ଯୋଉ ମଢ ଖାଉଛି ସେ କୋଉ ମଢ ଭଗବାନଙ୍କୁ ଜଣା କେତେ ଜାଗାରେ ତ ଧରା ପଡ଼ିଲାଣି ମଣିଷ ବି ମାରିକି ହୋଟେଲ ମାନଙ୍କରେ ଖିଆ ହଉଛି ବହୁତ ଆମ କାଲକାଟାର ଶାହାଜାନ ହୋଟେଲ କାଠମାଣ୍ଡୁର ଗୋଟେ ହୋଟେଲ ପେପର ସବୁ ବାହାରିଥିଲା ବମ୍ବେରେ ଗୋଟେ ହୋଟେଲ ମଣିଷ ବି ମଣିଷ ଯଦି ମଣିଷକୁ ମାରିପାରୁଛି ଆଉ ଗାଈ ଗୋରୁ କଥା କଣ କହିବି ଏଇଟା ଚାଲିଛି ପୁରା ବାହାର କେବେ ବି ଖାଇବେନି ଆମିଷ ନୁହେଁ ଏବଂ ନିରାମିଷ ହଉ ନିଜର ମା ନିଜର ସ୍ତ୍ରୀ ବା ନିଜେ ରୋଷେଇ କରିବେ ଇଏ ଅଘ ଗୋଟେ ପାପି ଲୋକ ହାତରୁ ଖାଇବା ଏଟା ପାପ ଅଜାମିଲ ଶାସ୍ତ୍ର ନିୟମକୁ ଭାଙ୍ଗି ଦେଇଛି ଶାସ୍ତ୍ର ନିୟମ ଭାଙ୍ଗି ଦେବାଟା ପାପ ଜଣେ କହିବ ମୁଁ କିଛି ଅଧର୍ମ କରୁନି ମୁଁ କାହାର ପାପ କରୁନି ତୁମେ ପାପ ନ କରିପାରିପାରି ଥାଅ କିନ୍ତୁ ଭଗବାନଙ୍କୁ ଭଜନ ନ କରିବାଟା ହଉଛି ଗୋଟେ ପାପ ତୁମେ କହିବ ମାଛ ମାଂସ ଖାଉନି ମୁଁ କିଛି କରୁନି ମୁଁ ଅଧର୍ମ କିଛି କରୁନି ମୁଁ କାହିଁ ଭଗବାନ ଡାକିବି ଜଣେ ଗୋଟେ ପୁଅ ଯଦି କହିବ ମୁଁ ମୋ ବାପାର କିଛି କ୍ଷତି କରୁନି ମୁଁ ଜଗତର କିଛି କ୍ଷତି କରୁନି ମୋ ବାପାକୁ ମାନିବି ତାହେଲେ ସେ କଣ ଧାର୍ମିକ କି ବାପାକୁ ନ ମାନିବାଟା ଅଧର୍ମୀ ଜୀବ ଭଗବାନଙ୍କର ଭଜନକୁ ଭଜନ ନ କରିବାଟା ହଉଛି 1 ଅଧର୍ମୀ ଏଇଟା ମନେ ରଖନ୍ତୁ ସେଥିପାଇଁ ଭକ୍ତମାନେ ଯାହା ବି ହେଲେ ଶ୍ରେଷ୍ଠ ଆମେ ଦେଖୁଛୁ ସାଧାରଣତଃ ଭକ୍ତ ହେଇଗଲା ପରେ ଗାଁ ଗହଳିରେ ଭକ୍ତ ଲୋକମାନେ ସବୁ ନିନ୍ଦା କରନ୍ତି ହେ ତିଳକ ମାରିକି ତ ଏହା କରୁଛ ସିଏ ତ ଏହା କରୁଛି ସିଏ ତ ଏହା ତାର ଦୋଷ ଦେଖନ୍ତି କିନ୍ତୁ ମନେ ରଖିବା ଦରକାର ଜଣେ ଅଭକ୍ତ ଯେତେ ତାର ସୁନ୍ଦର ଗୁଣ ଥିଲେ ବି ତା ଅପେକ୍ଷା ଜଣେ ଭକ୍ତ ଶ୍ରେଷ୍ଠ। କାହିଁକି ନା ଭକ୍ତ କିଛି ନହେଲେ ତାର ବାପାକୁ ମାନୁଛି, ଭଗବାନଙ୍କୁ ମାନୁଛି। ଆଉ ଅଭକ୍ତର ଯେତେ ସୁଗୁଣ ଥିଲେ ବି ସେ ତାର ବାପାକୁ ମାନୁନି। ଯେ ବାପାକୁ ମାନୁନି ସେ ଭଲ ଲୋକ କୁହନ୍ତୁ? ଯେତେ ସୁଗୁଣ ଲୋକ ସେ ତା ବାପାକୁ ମାନୁନି, ଯେ ଭଗବାନଙ୍କୁ ମାନୁନି ସେ ଭଲ ଲୋକ ନା। ଶାସ୍ତ୍ରର ନିୟମ ହଉଛି ଏଇଟା, ଭଗବାନଙ୍କୁ ଭଜନ କରିବାକୁ ପଡିବ। ଯିଏ ଭଗବାନଙ୍କୁ ଭଜନ କରୁନି ସେ ପାପ କରୁ ବା ପୁଣ୍ୟ କରୁ, ସେ କିଛି ନ କରୁ, ପାପ ନ କରୁ ପୁଣ୍ୟ ନ କରୁ, ସେ ଦଣ୍ଡ ତାକୁ ଦଣ୍ଡ ମିଳିବ। କାହିଁକି ନା ଭଗବାନ କହୁଛନ୍ତି ମୋର ଭଜନ କରିବା ପାଇଁ। ପୁଅ ଯଦି କହିବ ମୁଁ କାହିଁ ବାପାକୁ ଡାକିବି? ବାପାକୁ ଡାକିବାଟା ତୋର କର୍ତ୍ତବ୍ୟ। ବାପା ତୋତେ ଜନ୍ମ ଦେଇଛି, ବାପା ତୋତେ ଖାଇବାକୁ ଦେଇଛି, ସବୁ କରିଛି, ଆଜି ବି ଭଗବାନ ଆମକୁ ବଞ୍ଚଉଛନ୍ତି। କୁହନ୍ତୁ ଆପଣ ଭଗବାନ, ଆପଣ ଏତେ ଲୋକ ଅଛନ୍ତି, କେହି ଜଣେ ଗୋଟେ ଲୋକକୁ ବଞ୍ଚେଇ ପାରିବେ? ଆପଣ ଭଗବାନଙ୍କ ଜିନିଷ କିଛି ନେବେ ନା? ଆପଣ ଯାହା ନଟ୍ ବୋଲ୍ଟ ତିଆରି କରୁଛନ୍ତି, ଯାହା ଜିନିଷ ତିଆରି କରୁଛନ୍ତି ଫ୍ୟାକ୍ଟରୀରେ, ଗୋଟେ ଲୋକକୁ ବଞ୍ଚେଇଲେ ଗୋଟେ ମିନିଟ୍ ପାଇଁ ପାଣି ନେବେ ନା ପବନ ନେବେ ନା? ଆପଣ ଭୂମିରେ ତାକୁ ରଖିବେ ନା? ଭଗବାନ କରିବେ, ଭଗବାନ ଆପଣ ବଞ୍ଚେଇଛନ୍ତି। ମଣିଷ କହୁଛି ମୁଁ କାହିଁ ଭଗବାନ ଡାକିବି? ତୁମେ ଭଗବାନଙ୍କ ସମ୍ପତ୍ତିରେ ବସିଛ, ବାପାର ସମ୍ପତ୍ତିରେ ବଞ୍ଚ, ବାପାକୁ ଡାକିବ ନା? ବାପାକୁ ମାନିବ ନା? ଏଠି କହୁଛନ୍ତି ଅସୌ ଶାସ୍ତ୍ର ଉଲ୍ଲଂଘନ, ଅସୌ ପୁଣି ଅସୌ କହିଲେ ଏଇ ଅଜାମ୍ବିର ଶାସ୍ତ୍ର ନିୟମକୁ ଭାଙ୍ଗି ଦେଇଛି। କଣ ଶାସ୍ତ୍ର ନିୟମ ଭାଙ୍ଗିଛି? ସ୍ୱଚ୍ଛାଚାର ହେଇକି ନିଜ ଗହିତ କାମ କରିଛି, ପାପ କରିଛି, ଚୋରି କରିଛି। ଆପଣ ଗୋଟେ ଗୋଟେ ଲୋକ କୁହନ୍ତି ମୁଁ କାହାର ଅଧର୍ମ କରୁନି, ମୋ କର୍ମ ମୁଁ କରୁଛି। ତୁମେ ଯୋଉ କର୍ମ କରୁଛ ଶାସ୍ତ୍ର ହିସାବରେ କରୁଛ କି? ଭଗବତ କର୍ମ କରୁଛ କି? ଭଗବତ କର୍ମ କରୁନ ମାନେ, ଭଗବାନଙ୍କ ନିୟମ ମାନି କର୍ମ କରୁନ ମାନେ ତ ବନ୍ଧନ ପଡିବ। ଭଗବାନ ଗୃହସ୍ଥ ପାଇଁ ନିୟମ ଦେଇଛନ୍ତି, ଗୃହସ୍ଥ ଧର୍ମ ଶୁଣିବେ। ଆମେ ସାଧୁ ହେଇଛୁ, ଆପଣ ଭାବୁଛନ୍ତି କଣ ଆମେ ନାଲି କପଡ଼ା ପିନ୍ଧିଲେ ଆମ ପାଇଁ ବି ଫ୍ରି ଲାଇସେନ୍ସ ନା? ବାପା ଭାଗବତ ଏମିତି କଥା ନୁହନ୍ତି, ସାଧୁ ପାଇଁ ବି ନିୟମ, ବ୍ରହ୍ମଚାରୀର ଧର୍ମ ଏକାଦଶ ସ୍କନ୍ଧରେ ଭଗବାନ କହୁଛନ୍ତି, ତୃତୀୟ ସ୍କନ୍ଧରେ କହୁଛନ୍ତି ବ୍ରହ୍ମଚାରୀ ବ୍ରହ୍ମଚାରୀ ନିୟମ ରହିବ, ଗୃହସ୍ଥ ଗୃହସ୍ଥ ନିୟମ ରହିବ, ବାନପ୍ରସ୍ଥ ବାନପ୍ରସ୍ଥ ନିୟମ ରହିବ, ସନ୍ନ୍ୟାସ ସନ୍ନ୍ୟାସ ନିୟମ ରହିବ। ଯିଏ ନିୟମ ଭାଙ୍ଗିବ ଦଣ୍ଡ ପାଇବ, ଭଗବାନ ଦରବାର ସମସ୍ତଙ୍କ ପାଇଁ ସମାନ। ଏଠି ସେ କହୁଛନ୍ତି ଅବର୍ତ୍ତିତ ଚିରମ କାଲମ ଅଘାୟୁର ଅଶୁଚି ମଲା, ଅଶୁଚି ବେଶ୍ୟା ନିକଟରୁ ଭୋଜନ କରିଛି। ଏବଂ ବର୍ତ୍ତମାନ ଶେଷ କଥା କହୁଛନ୍ତି, ପ୍ରଥମ ଅଧ୍ୟାୟ ସରିଲେ ତତ୍ତ ଏଇଥିପାଇଁ ଏ ଯୋଉ ପାପ କରିଛି ପାଞ୍ଚ ଛଅଟି ପାପ, ଏନମ ଦଣ୍ଡ ପାଣି, ଏହାକୁ ଆମେ ଦଣ୍ଡ ପାଣିଙ୍କ ନିକଟକୁ ନେଉଛୁ। ଯମରାଜଙ୍କ ନାଁ ଗୋଟେ ଦଣ୍ଡ ପାଣି ବାଡ଼ି ଧରିଥାନ୍ତି, ବିଷ୍ଣୁଙ୍କ ନାଁ ଚକ୍ର ପାଣି, ଆଉ ଇନ୍ଦ୍ରଙ୍କ ନାଁ ବଜ୍ର ପାଣି। ତତ ଯେହେତୁ ପାପ କରିକି ପ୍ରାଶ୍ଚିତ କରିନି, ଏନମ ଦଣ୍ଡ ପାଣି ସକାଶମ କୃତ କିଲ ବିଷମ, ଆକୁ ନଉଛୁ ଆକୁ ପ୍ରାଶ୍ଚିତ କରିବା ପାଇଁ, କୃତ କିଲ ବିଷମ ନେଶ୍ୟାମି କୃତ ନିର୍ବେଶମ, ନେଶ୍ୟାମି ଆମେ ତାକୁ ନଉଛୁ କୃତ ନିର୍ବେଶ ତାର ପ୍ରାଶ୍ଚିତ କରିବା ପାଇଁ, କା କଣଟାକୁ ଏ ବିଷମ ପାପକୁ ଅଘକୁ ତୁମେ ନଉଛ କେମିତି ସେ ପ୍ରାଶ୍ଚିତ ହେଇଯିବ? ଯତ୍ର ଦଣ୍ଡେନ ଶୁଦ୍ଧ, ସେ ଯମ ଦରବାରରେ ଦଣ୍ଡ ପାଇଲା ପରେ ସେ ଶୁଦ୍ଧ ହବ। କେଉଁଟା ଶୁଦ୍ଧ ହବ? ଯମ ଦରବାରରେ ଗୋଟିଏ ଦଣ୍ଡ, ସେଟା ସୂକ୍ଷ୍ମ ସ୍ୱରର ଦଣ୍ଡ, ମନ ବୁଦ୍ଧି ଅହଙ୍କାର ଥାଏ ନା, ଗୋଟେ ସ୍ୱର ନେଇକି ଦଣ୍ଡ ଦିଆଯିବ ସେଠି, ସେଠି ମନ ସବୁ ବୁଝିପାରିବ ମୁଁ ଏଇ ପାପ କରିଛି। କିନ୍ତୁ ସ୍ଥୂଳ ଦଣ୍ଡ କେତେବେଳେ ଦିଆଯାଏ? ଏଇଠି ପର ସ୍ୱର ଯେତେବେଳେ ଦିଆଯିବ ସେଇ ପ୍ରତିକ୍ରିୟା, କଣ କଣ କର୍ମ କରିଛି ସେଠି ମାଡ଼ପିଟି ଖାଇବା, ସେଠି ଯମରାଜ ଦରବାରରେ ମାଡ଼ପିଟା ଖାଇକି ଯେଉଁ ଅନୁଭବ କରିବା, ପୁଣି ଯୋଉ ସ୍ୱର ପାଇବା ସେ କର୍ମ ହିସାବରେ ସ୍ୱର ମିଳିବ। ତେଣୁ ଯମଦୂତମାନେ କହିଲେ ଆଜ୍ଞା ଅଜାମିଲର ଆମେ ଶତ୍ରୁ ନୁହଁ, ତାର ବନ୍ଧୁ ଆମେ, ସେ ପ୍ରାଶ୍ଚିତ କରିନି ତାକୁ ନେବା ପାଇଁ ଆସୁଛୁ, ଆମର କଣ ଦୋଷ? ଆପଣ କାହିଁକି ଆମକୁ ଅଟକଉଛନ୍ତି? ଆପଣ କାହିଁକି ଆମକୁ ଖଡ଼ଗ ଦେଖିକି ଡରଉଛନ୍ତି ମାରଦେବ ବୋଲି? ସେଠୁ ବିଷ୍ଣୁଦୂତମାନେ ବର୍ତ୍ତମାନ ପ୍ରବଚନ ଷ୍ଟାର୍ଟ କରିବେ। ଇଏ କଣ ପ୍ରତିପାଦନ କଲେ? ଅଜାମିଲ ହେଉଛି ଏକ ନମ୍ବର ପାପୀ, ପ୍ରାଶ୍ଚିତ କରିନି। ଆଉ ବିଷ୍ଣୁଦୂତମାନଙ୍କର ପ୍ରବଚନର ମୁଖ୍ୟ ଅଂଶ ହେଲା ତୁମେ ଏଇ ଜନ୍ମ କଥା କହୁଛ ତ? ବିଷ୍ଣୁ ତାଙ୍କ ପ୍ରବଚନ ଆଗେ ଆରମ୍ଭ କରିବେ, ଅଜାମିଲ କୋଟି ଜନ୍ମର ପାପର ପ୍ରାଶ୍ଚିତ କରିଛି ଏ ଜନ୍ମ, ତୁମର ଗୋଟେ ଜନ୍ମର ହିସାବ ଅଛି, ଆମ କତିର କୋଟି ଜନ୍ମର ହିସାବ ଅଛି। ଶ୍ରୀ ଶୁକ ଉଚ ଦ୍ୱିତୀୟ ଅଧ୍ୟାୟ ଆରମ୍ଭ ହେଲେ ଶୁକଦେବ ଗୋସ୍ୱାମୀ କହୁଛନ୍ତି ଏବଂ ତେ ଭଗବତ ଦୂତା ଯମ ଦୂତା ଅଭିଭାଷିତା ଉପଧାର୍ଯ୍ୟାର୍ଥତା ରାଜନ ପ୍ରତ୍ୟାହୁ ନୟ କୋବିଦା। ଏ ନୟ କୋବିଦା ନ୍ୟାୟର ଯିଏ ନ୍ୟାୟକୁ ଯିଏ ଜାଣନ୍ତି ବିଦ୍ବେଦା ବିଷ୍ଣୁ ତମାନେ ପ୍ରତ୍ୟାହୁ କହିଲେ। ଏବଂ ତେ ଭଗବତ ଦୂତା ଯମଦୂତା ଅଭିଭାଷିତା, ଯମଦୂତାଙ୍କର ଭାଷଣକୁ ଶୁଣି ସାରିଲା ପରେ ଏଇଭଳି ଭାବରେ ନ୍ୟାୟ କୋବିଦ ବିଷ୍ଣୁ ତମାନେ ବର୍ତ୍ତମାନ କହୁଛନ୍ତି। ବିଷ୍ଣୁ ଦୂତ ଆଗେ କଣ କରିବେ ଜାଣିଛନ୍ତି? ଆଗେ ଗାଳିଦେବେ ଯମରାଜ, ଆଗେ ଯମରାଜ ଗାଳିଦେବେ ମାଲିକକୁ ଯମରାଜ ଆଗେ କହୁଛନ୍ତି କି କଷ୍ଟ, ଓହ କଷ୍ଟମ ଧର୍ମ ଦୃଶ୍ୟାମ ଅଧର୍ମ ସ୍ପୃଶ୍ୟତି ସ୍ୱାମ ଯତ୍ର ଅଦଣ୍ଡେଶୁ ଅପାପେଶୁ ଦଣ୍ଡ ଯେ ଇନ୍ଦ୍ରିୟତେ ବୃଥା। ଆଶ୍ଚର୍ଯ୍ୟ କଥା ଆମେ ଶୁଣିଲୁ, ଆଗରୁ କେବେ ଧର୍ମରାଜଙ୍କ ଦରବାରକୁ ପାପ ପଶିନଥିଲା ଅଧର୍ମ ପଶିନଥିଲା। କିଏ କହୁଛନ୍ତି? ବିଷ୍ଣୁ ଦୂତ। ଆଜି ଆମେ ଦେଖିଲୁ ଧର୍ମରାଜଙ୍କର ଧର୍ମ ସଭା ଭିତରକୁ ଅଧର୍ମ ପଶିଲା। ଜମ ତୁମେ କିଛି ବୁଝିପାରୁନାହାନ୍ତି, କାହିଁକି ଏମିତି କଣ ଜମରା କହିଲେଣି ଆମ ଦରବାର ଭିତରକୁ ଅଧର୍ମ ପଶିଲେଣି ନା କାହିଁକି ଅଧର୍ମ ପଶିଛି ଏଠି କହୁଛନ୍ତି? ଏଟା ବଡ କଷ୍ଟର ଜିନିଷ ନା କଣ? ଯତ୍ର ଯେଉଁ ଧର୍ମରାଜଙ୍କ ଦରବାରରେ ଅଦଣ୍ଡେଶୁ ଯେଉଁମାନେ ଦଣ୍ଡ ପାଇବା ଯୋଗ୍ୟ ନୁହନ୍ତି, ଅପାପେଶୁ ଯେଉଁମାନେ ପାପୀ ନୁହନ୍ତି, ଦଣ୍ଡେଇ ଦ୍ରିୟତେ ହି ବୃଥା, ବୃଥାରେ ସେମାନଙ୍କୁ ଦଣ୍ଡ ଦିଆଯାଇଛି। ଏଟା କାହା କହୁଛନ୍ତି? କାହାକୁ ଲକ୍ଷ୍ୟ କରିକି? ଅଜାମିଲକୁ ଲକ୍ଷ୍ୟ କରିକି, କାରଣ ଅଜାମିଲଙ୍କ ପୂର୍ବରୁ କେହି ଆସିନଥିଲେ, କେହି ଧାର୍ମିକ ଲୋକ ଦଣ୍ଡ ପାଇନଥିଲେ, ସବୁ ପାପୀ ଲୋକ ଯମରା ଦଣ୍ଡ ଦିଅନ୍ତି, କିନ୍ତୁ ଆଜି ଧାର୍ମିକ ଅଜାମିଲକୁ ଦଣ୍ଡ ଦେବା ପାଇଁ ପଠେଇ ଦେଇଛନ୍ତି ତୁମକୁ। ସେଥିପାଇଁ ବିଷ୍ଣୁ ତମାନେ କହୁଛନ୍ତି ଧର୍ମରାଜଙ୍କର ସଭା ଭିତରକୁ କେମିତି ଅଧର୍ମ ପଶିଲା, ଏଟା ବଡ କଷ୍ଟର ବିଷୟ। ଆଉ ଏଥିପାଇଁ ଦାୟୀ କିଏ ହେବେ? ଧର୍ମ ଏ ଜଗତରେ ରହିବ ନା। ରାଜାମାନେ ଯଦି ଅଧର୍ମ କରିବେ ପ୍ରଜାମାନଙ୍କର ଅବସ୍ଥା କଣ ହବ? କାରଣ ରାଜାମାନେ ପିତା ଭଳି, ଧର୍ମରାଜ ପିତା ଭଳି, ସେ ଅନ୍ୟାୟ ଅଜାମିଲ ତାଙ୍କର ପ୍ରଜା କେତେ ବଡ ଅନ୍ୟାୟ କଲେ? ଏଠି କହୁଛନ୍ତି ପ୍ରଜାନାମ ପିତର ଯେ ଚ ଶାସ୍ତାରାମ ସାଧବ ସମାହା ଯଦି ସ୍ୟାତେ ସୁବୈଷମ୍ୟମ କଞ୍ଜାନ୍ତି ଶରଣମ ପ୍ରଜା। ପ୍ରଜା କାହାର ଶରଣ ଯିବେ? ରାଜାର ଚାରିଟା ଗୁଣ କହୁଛନ୍ତି। ରାଜାର ପ୍ରଥମ ଗୁଣ ମନେ ରଖନ୍ତୁ, କାହାକୁ ଭୋଟ ଦେବେ? ଏ କଳିଯୁଗରେ ଗୋଟେ ବି ପାଇବେନି ଖୋଜିବେ। ଚାରିଟା ଗୁଣ ରାଜା ଯିଏ ଶାସ୍ତାର ରାଜା ଯିଏ ହବ, ପ୍ରଥମେ ଧର୍ମ ଶିକ୍ଷା ଯିଏ ପ୍ରଦାନ କରିବେ। ଏଠି ଶ୍ରୀଧର ସ୍ୱାମୀ କହୁଛନ୍ତି ଧର୍ମ ଶିକ୍ଷଣା ଶାସ୍ତା। ସେ କହୁଛନ୍ତି ଓଲଟା ମୁଁ ଦେଖିଲି, ସେ ତ ଧର୍ମ ଶିଖିବା କଥା, ଧର୍ମରା ଧର୍ମ ଶିଖିବା କଥା, କିନ୍ତୁ ଅଧର୍ମ କେମିତି ତୁମକୁ ଶିଖେଇଲେ? ତୁମେ କେମିତି ଆସୁଛ ଅଜାମିଲକୁ ବାନ୍ଧିବା ପାଇଁ? ଏବଂ ପିତର, ପିତର ମାନେ ପିତା ଯେଭଳି ସମସ୍ତଙ୍କ ପ୍ରତି ସମାନ, ବା ପୁଅ ପ୍ରତି ସେ ବାତ୍ସଲ୍ୟମୟ, କିନ୍ତୁ ପିତା କେବେ ପୀଡ଼ା ଦିଏ ନା, କିନ୍ତୁ ଧର୍ମରାଜ ହେଇକି ଭଳି ଅଜାମିଲକୁ ପୀଡ଼ା ଦେବାକୁ ଆସିଛନ୍ତି, ଏଟା ବୈଷମ୍ୟ ମୁଁ ଦେଖୁଛି। ତେଣୁ ଯିଏ ରାଜା ହେବେ ସେ ପିତା ଭଳି ବାତ୍ସଲ୍ୟ ତାଙ୍କର ହବା ଦରକାର। ପିତରୁ ସାଧବ, ରାଜାର ଗୁଣ ସାଧବ, ସମତୁଲ୍ୟ, ସମସ୍ତଙ୍କର ସୁଖ ଦୁଃଖ ସମସ୍ତଙ୍କର ସମାନ ଦେଖିବ, ନିଜର ଯେମିତି ସୁଖ ଦୁଃଖ ପ୍ରଜାମାନଙ୍କର ସେ ସୁଖ ଦୁଃଖ। ଆଉ ଧର୍ମରାଜ ରାଜା ହେଇକି କିଭଳି ଅଜାମିଲ ଯେତେ ଦୁଃଖ ପାଉଛି ଏଟା ଜାଣିପାରୁନା, ତା ପାଖକୁ ପଠେଇ ଦେଇଛି, ତାର ଦୁଃଖଟାକୁ ଅନୁଭବ କରିପାରୁନା। ଏବଂ ସମା, ସମା ଅର୍ଥ ହଁ, ସାଧବ ଅର୍ଥ ହିତକାରିତ୍ୱ, ହିତକାରୀ, ସେ ଅହିତ କେମିତି କରିବେ ସାଧୁ ହେଇକି ରାଜା। ଆଉ ସମ ଅର୍ଥ ସୁଖ ଦୁଃଖ ସବୁ ଦର୍ଶନ କରିବେ, କିନ୍ତୁ ଏ ଚାରିଟା ଗୁଣ ତ ଆମେ ଦେଖୁ ଯମରାଜଙ୍କର ବିପରୀତ ହେଇଯାଇଛି, କାହିଁକି ନା ଅଜାମିଲ ପାଖକୁ ପଠେଇଛନ୍ତି ତୁମକୁ। ଯେତେବେଳେ ଏଇ କଥା କହିଲେ ଆଉ ଶେଷରେ ଗୋଟେ ପ୍ରବଚନ, ଏ ଆଉ ଗୋଟେ ପ୍ରବଚନ କହୁଛନ୍ତି, ଯଦି ବଡ ଲୋକମାନେ ଯଜତ ଆଚରତି ଶ୍ରେୟାନ ଇତର ତତ୍ତତ୍ କୃତେ ସଜତ ପ୍ରମାଣ କୃତେ ଲୋକସ୍ପଦନ ବର୍ତ୍ତେ। ଧର୍ମରାଜ ଯଦି ଏଇ ଭୁଲଟାକୁ କରିବେ, ଗୀତାରେ 3:21 ଯୋଉ ପ୍ରବଚନ ଦିଆହେଇଛି ସେ ଶ୍ଳୋକଟାକୁ ଏଠି କହିଲେ କିଏ? ବିଷ୍ଣୁ ତ ଯଦି ଏଇ ଏମାନେ ବଡ଼ ଶ୍ରେଷ୍ଠ ଲୋକମାନେ ଏଇ କାମଟାକୁ କରିବେ, ଅଧର୍ମ କରିବେ, ତାହେଲେ ଜଗତରେ ତ ଅଧର୍ମ ବ୍ୟାପିଯିବ, ପ୍ରଜାମାନଙ୍କର କଣ ଦୋଷ, ଅଜାମିଲ କଣ ଦୋଷ, ଧର୍ମରାଜ ତ ଭୁଲ କରିଦେଇଛି। ସେଠୁ ଇଏ ରାଗିଗଲେ କିଏ? ବର୍ତ୍ତମାନ ଏଇ ଅଧ୍ୟାୟଟା ଶୁଣିବେ, ବିଷ୍ଣୁ ତ ଆଉ ଯମଦୂତଙ୍କ ଭିତରେ ବାର୍ତ୍ତାଳାପ ପୁରା ଫାଇଟିଂ ଚାଲିଛି, ଇଏ ଯୁକ୍ତି କରିବେ ସେ କାଟିବେ। ତାଙ୍କର ଯୁକ୍ତିର ତାତ୍ପର୍ଯ୍ୟ, ଯମଦୂତଙ୍କର ଯୁକ୍ତିର ତାତ୍ପର୍ଯ୍ୟ ରହିବ ଅଜାମିଲ ପାପୀ, କିନ୍ତୁ ବିଷ୍ଣୁ ତ ମାନେ ନାମର ମହାତ୍ମା କେବଳ କହିବ। ଏ ଅଧ୍ୟାୟଟା ଯାକ ପୁରା ଶୁଣିବେ। ସ୍ୱାମୀପାଦ ସବୁ ଟୀକା କରିଛନ୍ତି। ସ୍ୱାମୀପାଦ କହୁଛନ୍ତି, ନନୁ ଅଶ୍ୟ ପାପିନ ଦଣ୍ଡେ କିମ ଅର୍ଥମ ଆକ୍ରୋଶ କ୍ରିୟତେ। ଆମକୁ କାହିଁକି ଆକ୍ରୋଶ କରୁଛ, ଆମ ଜମରା ଆମ ମାଲିକ କାହିଁକି ଆକ୍ରୋଶ କରିକି ତୁମେ କଥାବାର୍ତ୍ତା କରୁଛ, ଆକ୍ରୋଶ କରିକି କାହିଁକି କଥାବାର୍ତ୍ତା କରୁଛ? ଇଏ ତ ଗୋଟେ ପାପି, ଆକୁ ଦଣ୍ଡ ଦେବା ପାଇଁ ଆମେ ନେଉଛୁ, ତୁମେ କାହିଁକି ଆକ୍ରୋଶ ଆମର ରାଜାଙ୍କୁ ଏମିତି ନିନ୍ଦା କରୁଛ? ସେତେବେଳେ ପ୍ରଥମ ପ୍ରବଚନ ତାଙ୍କର ଆରମ୍ଭ, କାହାର? ବିଷ୍ଣୁ ତାଙ୍କର। ଆରେ ପାପି ଲୋକ କେମିତି ହୁଏ? ପାପ ଥିଲେ ତ ପାପି ହୁଏ। ଅଜାମିଲେ କଣ ପାପ ଅଛି? ପାପ ନାହିଁ। କେତେ ଜନ୍ମର ପାପ ନାହିଁ? ଅୟଂ ଆଙ୍ଗୁଠି ଦେଖେଇଲେ, ସେ ଯେମିତି କହିଥିଲା ଅଜାମିଲେ ହଉଛି ପାପି, ଅସୌ ଅୟଂ, ଇଏ ସେଟା ଆଙ୍ଗୁଠି ଦେଖିକି କହୁଛନ୍ତି ଅୟଂ, ଏଇ ଅଜାମିଲ ଅୟଂ ହି କୃତ ନିର୍ବେଶ କୋଟ୍ୟା ଜନ୍ମା ଅହଂସାମପି, କୋଟି ଜନ୍ମର ଅହଂସ ପାପକୁ କୃତ ନିର୍ବେଶ ପ୍ରାୟଶ୍ଚିତ କରିଛି, ଅହଂ ନିଶ୍ଚିତ କରିଛି ଏଇ ଅଜାମିଲ ଅହଙ୍ଗୀ କୃତ ନିର୍ବେଶ ଜନ୍ମ କୋଟ୍ୟା ଅହଂସାମପି, କୋଟି ଜନ୍ମର ପାପକୁ ପ୍ରାୟଶ୍ଚିତ କରିଦେଇଛି। ଏ ଆଶ୍ଚର୍ଯ୍ୟ, କୋଟି ଜନ୍ମର ପ୍ରାୟଶ୍ଚିତ କେମିତି କଲା? ଆମ ଡିପାର୍ଟମେଣ୍ଟକୁ ନ ଯାଇକି ପାପର ପ୍ରାୟଶ୍ଚିତ ହେଇଯିବ। ମନେ ରଖନ୍ତୁ, ଭକ୍ତ ଯଦି ବି ଭୁଲରେ ପାପ କରିଦେଉଛି ସେ ଜନ୍ମ ଡିପାର୍ଟମେଣ୍ଟକୁ ଯିବନି, ଏଇଠି ତାର ପ୍ରାୟଶ୍ଚିତ ହେଇଛି, ଜାଣିକି ନୁହେଁ ଅଜ୍ଞାତ। ଏଠି କିଭଳି? ଯତ୍ ବ୍ୟଜହାର ନାମମ୍, ଯତ୍ ବ୍ୟଜହାର ବିବସ ନାମମ୍ ସ୍ୱସ୍ତୟନମ୍ ହରେ। ଯେଉଁଦିନ ଅଜାମିଲ ନାରାୟଣ ନାମ କହିଲା, ସେଦିନ ତାର କୋଟି ଜନ୍ମର ପାପ ପଳେଇଲା। କୋଟି ଜନ୍ମ, କୋଟି ଜନ୍ମର ପାପ କେବଳ ପଳେଇନି, ଶ୍ରୀଧର ସ୍ୱାମୀ କହୁଛନ୍ତି, ନ କେବଳ ପ୍ରାୟଶ୍ଚିତ ମାତ୍ର, ଅଜାମିଲ ନାରାୟଣ ନାମ କରିକି କୋଟି ଜନ୍ମର ପାପକୁ ପ୍ରାୟଶ୍ଚିତ କରିନି, କେବଳ ଏଟା ଭାବନା। ଆଉ ପାପର ତ ପ୍ରାୟଶ୍ଚିତ ଲୋକ ଧର୍ମଶାସ୍ତ୍ରକୁ ଅନୁକରଣ କରି କରିଦେଉଛନ୍ତି, ତାହେଲେ ଭକ୍ତିର ମୂଲ୍ୟ କଣ ରହିଲା? ଭକ୍ତି କଣ ହେଇଛି କେବଳ ପାପ ଛଡ଼ିବା ପାଇଁ? ନା, ଏଠି କହୁଛନ୍ତି ନ କେବଳ ପ୍ରାୟଶ୍ଚିତ ମାତ୍ର ହରିନାମ ଅପିତୁ ସ୍ୱସ୍ତୟନମ ମୁଖ୍ୟ ସାଧନ ମତ। ଆରେ ଅଜାମିଲ କୋଟି ଜନ୍ମର ପାପକୁ କେବଳ ନାରାୟଣ ନାମରେ ପ୍ରାୟଶ୍ଚିତ କରିନି, ମୁଖ୍ୟ ସାଧନ ମପି, ମୋକ୍ଷର ଯୋଉ ସାଧନ ପାଇଗଲା, ବର୍ତ୍ତମାନ ମୁକ୍ତି ପାଇଁ ସାଧନ ପାଇଗଲା, ସେ ମୁକ୍ତ ହେଇଯିବ। ଜ୍ଞାନୀମାନେ କର୍ମର ପ୍ରତିକ୍ରିୟାକୁ ଧ୍ୱଂସ କରିବା ପାଇଁ ଯୋଉ ତପସ୍ୟା କରନ୍ତି, ଯୋଉ ମୁକ୍ତିର ସାଧନ କରନ୍ତି, ଅଜାମିଲ କେବଳ ଗୋଟିଏ ନାମରେ କୋଟି ଜନ୍ମର ତପସ୍ୟାକୁ, ଏ କୋଟି ଜନ୍ମର ପାପକୁ ଧ୍ୱଂସ କରି ମୁଖ୍ୟ ସାଧନ ପାଇଁ କରିଦେଲା। ପ୍ରମାଣ ଦଉଛନ୍ତି ଶ୍ରୀଧର ସ୍ୱାମୀ, କିଏ କହିବ ଗୋଟେ ଥର ଉଚ୍ଚାରଣ କଲେ ପାପ ପଳେଇବ? ହଁ, ଯଦି ଆଉ ପାପ ନ କରେ, କାରଣ ଅଜାମିଲ ଆଉ ପାପ କରିବାକୁ ଚାନ୍ସ ଅଛି କି? ସେଟା ମରିବ ବା, ଆଉ ପାପ କରିବ କେତେବେଳେ ଯେ? ଏଠି କହୁଛନ୍ତି ସକୃତ ଉଚ୍ଚାରିତ ଜେନ ହରି ଇତି ଅକ୍ଷର ଦ୍ୱୟମ୍ ବଦ୍ଧ ପରିକର ସ୍ତେନ ମୋକ୍ଷାୟମ୍ ଗମନମ୍ ପ୍ରତି ଇତି ସ୍ମୃତେ। ବେଦର ଏହା ପ୍ରମାଣ, ସିଦ୍ଧ ସ୍ୱାମୀ ବେଦ ପ୍ରମାଣ କରୁଛନ୍ତି, ତୁମେ ବେଦକୁ ମାନୁଛ ତ, ବେଦର ହେଉଛି ପ୍ରମାଣ। ସକୃତ ଉଚ୍ଚାରିତ ଜେନ, ଥରେ ଯେ ପ୍ରଭୁଙ୍କର ନାମ ଉଚ୍ଚାରଣ କରିଛି, କଣ ଉଚ୍ଚାରଣ କରିଛି? ହରି ଇତି ଅକ୍ଷର ଦ୍ୱୟମ୍, ହେ ହରି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। କୋଟି ଜନ୍ମର ବାପ ପଳେଇଯିବ ଆଜ୍ଞା, ଯଦି ପାପର ଦ୍ୱାରକୁ ଆଜି ବନ୍ଦ କରି ଦିଆଯାଏ, ଏ ମିଥ୍ୟା କଥା ନାହିଁ, ବେଦର ପ୍ରମାଣ। ସକୃତ ଉଚ୍ଚାରିତ ଜେନ ହରି ଇତି ଅକ୍ଷର ଦ୍ୱୟମ୍ ବଦ୍ଧ ପରିକର ସ୍ତେନ, ଭଗବାନ ବଦ୍ଧ ହେଇଯାନ୍ତି ମୁଖ୍ୟ ଗମନ ପ୍ରତି, ମୁଖ୍ୟ ମାର୍ଗ ପାଇଁ ସେ ବଦ୍ଧ ହେଇଯାଏ, ସେ ବ୍ୟକ୍ତି ସେ ନିଶ୍ଚିତ ମୁକ୍ତି ପ୍ରାପ୍ତ ହବ। ଯେ ହରିଙ୍କୁ ଡାକିଲା, ମୁକ୍ତି ମାର୍ଗ ରାସ୍ତା ତାର ଖୋଲିଗଲା। କେବଳ ନାମ ଉଚ୍ଚାରଣ କଣ, ନାମ ଶ୍ରବଣ ନେବି। ଆପଣ କହିବେ ତାଙ୍କ ସମସ୍ତେ ନାମ କରୁଛନ୍ତି, ଆଉ ଭାଇ ନାମ କରୁଛନ୍ତି କଣ, ମୁକ୍ତିର ଦ୍ୱାରା ଭଗବାନ ଖୋଲିଦେଲା ବେଳକୁ ନିଜେ ନିଜେ ଚାଲି ମାରି ଦେଉଛନ୍ତି, ନିଜେ ଯୋଉ ନାମ କଲାବେଳକୁ ଭଗବାନ ମୁକ୍ତି ଦ୍ୱାରା ଖୋଲିଦେଲେ, କହିଲେ ଆସ ବାପା, ଭଗବାନ ଡୋର ଖୋଲିକି ଅପେକ୍ଷା କଲାବେଳକୁ ଜୟ ବିଜୟ ଏଣେ ଦେଖିଲା ପୁଣି ପାପ କାମ ଲାଗିବ। ଆଉ ଭଗବାନ କଣ କରିବେ, ସେ କେତେଥର ଡୋରକୁ ବନ୍ଦ କରିବେ, ଖୋଲିବେ ବରଂ ସେସବୁ କହିଲା ଏକ ସିଲ୍ ମାରିଦିଅ। ଏଇଆ ହଉଛି ନା ଏ ମିଛୁଆ ରାଧୁଆ ଗପ ଆମେ ପଢୁଥିଲୁ, ସେ ଯିବ ଡେଲି କଣ ଛେଳି ନେଇକି ଯିବ ଗଛ ଉପରେ ଚଢିକି ଡାକିବ, ଏ ମୋ ମୋ ଛେଳିକି ବାଘ ନେଇଗଲା ହୋ, ଗଧିଆ ନେଇଗଲା ହୋ, ଗଧିଆ ନେଇଗଲା ହୋ, ଗାଁ ଲୋକ ଦୌଡ଼ି ଦୌଡ଼ି ଯିବେ, ଗଲାବେଳକୁ ଗଛ ଉପରେ ବସିକି ହସୁଥିବ। ସତକୁ ସତ ଗଧିଆ ଆସିକି ତୋର ଛେଳିକି ଧରିଲା, ଡାକିଲା ଏ ଗାଁ ଲୋକ ଆସ ହୋ, ମୋ ଗଧିଆ ମୋ ଛେଳିକି ଖାଇଗଲା, ଆଉ କିଏ ଆସିନି। ଏ ମିଛୁଆ ରାଧା ଭଳିଆ ଆମର ଅବସ୍ଥା ହଉଛି। ଆମେ ଡାକୁଛେ ଯେତେବେଳେ ଆମେ ଡାକୁଛେ ପ୍ରଭୁଙ୍କର ନାମ, ଭଗବାନ ଦ୍ୱାର ଖୋଲିକି ଅନୁଛନ୍ତି ରେ ଆସିବ ମୋ ଆଡ଼କୁ, ବୋଧେ କଣ ଡାକିଲେଣି, ଡାକିଦେଇକି ସେଣ ଲାଗିଗଲେଣି ବାପ କାମର, ଭଗବାନ ଡୋର ବନ୍ଦ କଲେ, କେତେ ଖୋଲିବ ବନ୍ଦ କରିବେ, ସେସବୁ କହିଲେ ଏହା ପାଇଁ ସିଲି ମାରିଦେବେ, ମିଛ ରାଧା ଭଳି ଆକୁ ଖାଉ କାଳ, ଏହା ହଉଛି ନା କଳି ଯୁଗରେ। ଆଉ କଣ ନାମଟା କଣ ବେଦରବାଣୀ କଣ ମିଛ ନା କଣ ବେଦରବାଣୀ ମିଛ, ସେ ବୈକୁଣ୍ଠକୁ ନ ଯାଇପାରେ କିନ୍ତୁ ପାପ ରହିବନି, ଏଟା ଗ୍ୟାରେଣ୍ଟି। କିନ୍ତୁ ଏଠି ତ କହୁଛନ୍ତି ମୁକ୍ତ ବଦ୍ଧ ପରିକର ସ୍ତେନ ମୁଖେ ଆମ ଗମନ ପ୍ରତି, ସେ ନିଶ୍ଚିତ ମୁକ୍ତି ଲାଭ କରିବ।
ଶୁନ ଶୁନ ରେ ଭାଇ ନାମ ସଂକୀର୍ତ୍ତନ, ଶୁନ ଶୁନ ରେ ଭାଇ ନାମ ସଂକୀର୍ତ୍ତନ, ଯେ ନାମ ଶ୍ରବଣ ହଏ ପାପ ବିମୋଚନ, ଯେ ନାମ ଶ୍ରବଣ ଭଜ ଜୀବ ଆର ସବ ମିଛେ, ହରି ନାମ ଭଜ ଜୀବ ଆର ସବ ମିଛେ, ପଲାଇତେ ପଥ ନାଇଁ ଜମ ଆଛେ ପିଛେ, ପଲାଇତେ ପଥ ନାଇଁ ଜମ ଅନନ୍ତ କୃଷ୍ଣର ନାମ ଅନନ୍ତ ମହିମା, ଅନନ୍ତ କୃଷ୍ଣର ନାମ ଅନନ୍ତ ମହିମା, ନାରଦାଦି ବ୍ୟାସ ଦେବ ଦିତେ ନାରେ ସୀମା, ନାରଦାଦି ବ୍ୟାସ ଦେବ
ବ୍ୟାସ ବି ସୀମା ଦେଇପାରିବେନି ଆଜ୍ଞା ନାମର, ନାମର ମହିମା ନାହିଁ। ବ୍ୟାସ ସବୁ ପୁରାଣ ଦେଖିଲା ପରେ ନାମର ମହାତ୍ମ୍ୟକୁ ଆଉ କହିପାରିବେନି, ଏତେ ନାମ ପ୍ରଭୁ କରୁଣା, ଏତେ ନାମର ଶକ୍ତି। ଆଉ କଳିଯୁଗରେ ପ୍ରଭୁ ନାମ ସଂଗ୍ରହ ଆସୁଛନ୍ତି ନା, ଆମେ ହତଭାଗା କଣ କରିବ, ଏତେ ସୁଗମ ମାର୍ଗ ଆଉ ଅଛି କଳିଯୁଗରେ। କିନ୍ତୁ ନାମ ପ୍ରତି ଆମର ମହାପ୍ରଭୁ କହିଲେ ନା, ନାମ ନାମ କାଳି ବହୁଦା ନିଜ ସର୍ବଶକ୍ତି ସ୍ତତ୍ରାର୍ପିତା ନିୟମିତ ସ୍ମରଣେନ କାଳ, ତାପରେ ଏତାଦୃଶୀ ତବ କୃପା ଭଗବାନ ମମା କି ପ୍ରଭୁ, ଆପଣ ଏତେ କୃପା କରିଛନ୍ତି କିନ୍ତୁ ମୁଁ ଅଧମ, ମୋର ରୁଚି ଜନ୍ମୁନି। ଆପଣ ଏତେ କୃପା କରିଛନ୍ତି ମୋର ରୁଚି ଆସୁନି, ମୁଁ କଣ କରିବି। ମହାପ୍ରଭୁ ନିଜେ କହିକି କାନ୍ଦୁଛନ୍ତି, ଏତେ ମହାତ୍ମ୍ୟ ନାମରେ ଠିକ ଅଛନ୍ତି। ଏଇଠି କଥାକୁ ମୁଁ ବିଶ୍ରାମ ଦେଉଛି, ଆସନ୍ତାକାଲି ପୁଣି ଶୁଣିବା। ତେବେ ଜଣେ ବାବା ଆମକୁ ପ୍ରଶ୍ନ ପଚାରିଥିଲେ, ସେଇଟା ଉତ୍ତର ଦେଇଦେଇଛି। ସେ ପଚାରିଥିଲେ ଯେ ଓଡ଼ିଆ ଭାଗବତରୁ ଦେଖନ୍ତୁ, ଏ ତ ସଭା ଭିତରେ ଆଲୋଚନା କରିବା କଥା ନୁହେଁ, ସେ ବାବା ଟିକେ ବହି ବି ଧରିକି ମୋର ଟିକେ ଆସିଥିଲେ, ସେଥିପାଇଁ ମୁଁ ଏଠି କହୁଛି। ଆପଣ ଏଇ ଯେଉଁ ଗୀତା ପ୍ରେସ୍ ବାହାର କରିଛି ଏଇ ବହି, ଏ ଓଡ଼ିଆ ଭାଗବତ, ତାର ପ୍ରଥମ ପୃଷ୍ଠା ପରେ ଦେଖନ୍ତୁ, ଏଇ ଯେଉଁ ପ୍ରାକଥନ ଲେଖା ହେଇଛି, ଏ ପ୍ରାକଥନରେ କ'ଣ ଲେଖା ହେଇଛି ଆପଣ ପଢ଼ିବେ। ଏଠି ଲେଖିଛନ୍ତି, ହଁ, ପୁଣି ଏକ ସମସ୍ୟା ଆମ ସମ୍ମୁଖରେ ଦଣ୍ଡାୟମାନ ହେଲା। ଦେଖାଗଲା ଯେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଭାଗବତ କାଳକ୍ରମେ ଅସଂଖ୍ୟ ଲେଖାନକାରୀ ଓ ସଂକଳକମାନଙ୍କ ହାତରେ ପଡ଼ି ନାନା ରୂପ ଧାରଣ କରିଛି। ଅକ୍ଷର ଓ ଶବ୍ଦଗତ ପାଠାନ୍ତର ତ ଦୂରର କଥା, କେଉଁଠି କେଉଁଠି ପଙ୍କ୍ତିମାନଙ୍କର ଏତେ ପାଠାନ୍ତର ରହିଛି ଯେ କେଉଁ ପାଠଟି ଠିକ୍ ତାହା ନିର୍ଣ୍ଣୟ କରିବା ଅତ୍ୟନ୍ତ ଦୁର୍ଭ ବ୍ୟାପାର। କେତେକ ସ୍ଥଳେ କେବଳ ନବାକ୍ଷରୀ ପଦ ପଢ଼ିବା ହିଁ ସାର ହୋଇଛି, ସେଠାକାର ଶବ୍ଦାବଳୀରୁ ପ୍ରସଙ୍ଗ ଅନୁସାରେ କିଛି ଅର୍ଥ ଉନ୍ନୟନ କରିବା ଅସମ୍ଭବ, କିଛି ଅର୍ଥ ହି ପାଇବେ ଏମିତି ଜାଗାରେ ଲେଖା ହେଇଛି। ଏଇ ପଣ୍ଡିତମାନେ ଯେଉଁମାନେ ଆସିକି ଏଇ ବହିଟାକୁ ଲେଖିଛନ୍ତି, ଏବଂ ସେପରି ସ୍ଥଳେ ମଧ୍ୟ ତଥ୍ୟ ଓ ବିଷୟ ଦୃଷ୍ଟିରୁ ମୂଳ ସଂସ୍କୃତ ଭାଗବତକୁ ପାଠ ନିର୍ଣ୍ଣୟ ଆଧାର ମନେ କରିବା ଯଥାର୍ଥ ମନ ହେଲା। ଜଗନ୍ନାଥ ଦାସ ଭାଗବତ ପାଇଲେନି, ଆଉ ଯାହା ଥିଲା ସେଗୁଡ଼ିକ ବି ଦେଖିଲେ ସେ ମୂଳ ଭାଗବତ ସହିତ କିଛି ସମ୍ପର୍କ ଆସୁନି। ଏହି ପଦ୍ଧତି ଅନୁସରଣ କରିଯିବାରୁ ସ୍ୱର୍ଗତ ରାଜକିଶୋର ଦାସଙ୍କ ସଂକଳିତ ଭାଗବତ ଅପେକ୍ଷାକୃତ ଅଧିକ ପ୍ରାମାଣିକ ଅନୁଭୂତି ହେଲା। ଏଟା ରାଜକିଶୋର ଦାସଙ୍କ ଭାଗବତ କାହିଁକି ଏଠି ଲେଖୁଛନ୍ତି, ଏଣୁ ଗୀତା ପ୍ରେସରୁ ପ୍ରକାଶିତ ହେଉଥିବା ଏହି ଭାଗବତ ମୁଖ୍ୟତଃ ରାଜକିଶୋର ଦାସଙ୍କ ସଂକଳନକୁ ପ୍ରାଧାନ୍ୟ ଦିଆଯାଇଛି। ସ୍ଥଳ ବିଶେଷରେ ଓଡ଼ିଶା ସାହିତ୍ୟ ଏକାଡେମୀରୁ ପ୍ରକାଶିତ ଭାଗବତ, ରାଧାରମଣ ପ୍ରେସରୁ ପ୍ରକାଶିତ ଭାଗବତ ଓ ବାବା ଚୈତନ୍ୟ ଦାସଙ୍କ ସମ୍ପାଦିତ ଭାଗବତରୁ ସାହାଯ୍ୟ ନିଆଯାଇଛି, କାରଣ ମୂଳ ଶ୍ଳୋକକୁ ସାମଞ୍ଜସ୍ୟ କରିବା ପାଇଁ। କାରଣ କେଉଁଟା ଜଗନ୍ନାଥଙ୍କର ମୂଳ ଭାଗବତ ସେ ପାଇଲେ, ଭାଗବତର ଚତୁର୍ଥ ସ୍କନ୍ଧ ଅନ୍ତର୍ଗତ ଅଷ୍ଟମ ଅଧ୍ୟାୟରୁ ଧ୍ରୁବଚରିତ ଆରମ୍ଭ, କିନ୍ତୁ ଓଡ଼ିଆ ଭାଗବତରେ କେତେକ ପ୍ରକାଶନରେ ନବାକ୍ଷରୀ ବୃତ୍ତରେ ଓ ଅନ୍ୟ କେତେକ ଚତୁର୍ଦ୍ଦଶାକ୍ଷରୀ ବୃତ୍ତରେ ଧ୍ରୁବଚରିତ ଲେଖା ହେଇନି, 14 ଅକ୍ଷର ବି ଲେଖା ହେଇଛି ଧ୍ରୁବଚରିତ। ତେଣୁ ସେ ଶେଷକୁ କହିଲେ ଏଠି ଲେଖିଛନ୍ତି, ହଁ ଆମେ ଏଇ ଭାଗବତକୁ ଏଠି ଲେଖିଛନ୍ତି, ଏଇ ଦେଖନ୍ତୁ ଏଠାରେ ସୂଚିତ ହୋଇପାରେ ଯେ ମହାତ୍ମା ଜଗନ୍ନାଥ ଦାସଙ୍କର ଭାଗବତ ଅନ୍ତର୍ଗତ ଦ୍ୱାଦଶ ସ୍କନ୍ଧଟି ବାସ୍ତବରେ ମହାଦେବ ଦାସଙ୍କ ଦ୍ୱାରା ରଚିତ, ମହାଦେବ ଦାସ ଦ୍ୱାଦଶ ସ୍କନ୍ଧ ରଚନା କରିଛନ୍ତି। ତେଣୁ ଏଇ ଯେଉଁ ଭାଗବତରେ ଲେଖିଛନ୍ତି ଇଏ ରାଜକିଶୋର ଦାସଙ୍କର, ଏହାର ସହିତ ମୂଳ ଭାଗବତ ସହିତ ଏହାର ସାମଞ୍ଜସ୍ୟ ଅଛନ୍ତି ବୋଲି ଇଏ ଲେଖିଛନ୍ତି, ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ଯୋଉଟା ବାହାରିଛି ଆଉ ଚୈତନ୍ୟ ବାବାଙ୍କର ଭାଗବତ ସବୁ ମିଶେଇକି ଏଟାକୁ ରଚନା କରିଛନ୍ତି। କାହିଁକି ନା ସେ ଦେଖିଲେ କେଉଁଟା ଏଠୁ ଲେଖିଲେ, ବହୁ ଖୋଜିବା ପରେ ନିରାଶ ହୋଇ ଆମେ ଷୋଡ଼ଶ ଶତାବ୍ଦୀର ପୋଥି ମିଳିବା ଅସମ୍ଭବ ହୋଇ ଜଣାପଡ଼ିଲା। ଏ ଷୋଡ଼ଶ ଶତାବ୍ଦୀର ଜଗନ୍ନାଥ ଦାସଙ୍କର ଭାଗବତ ପୋଥିଟା ମିଳିବା ଅସମ୍ଭବ ହେଲା। ତେଣୁ ଜଣେ ହନୁମାନ ସାଧବକୁ ପଚାରିଲେ, ବହୁ ଖୋଜିଲା ପରେ ନିରାଶ ହୋଇ ଆମେ ପରିଚିତ ଜଣେ ହନୁମାନ ଉପାସକକୁ ଷୋଡ଼ଶ ବା ସପ୍ତଦଶ ଶତାବ୍ଦୀର ପୋଥି ମିଳିବା ସଂକ୍ରାନ୍ତରେ ପ୍ରଶ୍ନ କଲୁ, ଏତେ ପୁରାତନ ପୋଥି ମିଳିବ ନାହିଁ ବୋଲି ସ୍ପଷ୍ଟ କରିଦେବା ସଙ୍ଗେ ସଙ୍ଗେ ଆମର ପାଠ ସମ୍ପାଦନ ସମ୍ବନ୍ଧୀୟ କିଛି ସନ୍ଦେହ ମଧ୍ୟ ମୋଚନ କଲୁ। ତେଣୁ ଜଗନ୍ନାଥ ଦାସଙ୍କର ମୂଳ ପୋଥି କେଉଁଟା, ଏମାନେ ଆସିଥିଲେ ଯେଉଁମାନେ ଓଡ଼ିଆ ଭାଗବତର ବାହାର କରିବା ପାଇଁ ଗୀତା ପ୍ରେସରୁ ସେମାନେ ଖୋଜି ପାଇଲେ, ସେଥିପାଇଁ ରାଜକିଶୋର ଦାସଙ୍କର ସଂକଳନକୁ ସେ ମନେ କଲେ। ଏଇଟା ଯଦିଓ ଲେଖିଛନ୍ତି ଏଠି ଆପଣ ପଢ଼ିବେ ସେ ପ୍ରାକ୍ କଥନରେ, ଇଏ ସମ୍ପୂର୍ଣ୍ଣ ଠିକ୍ ବୋଲି କୁହାଯାଇପାରିବନି, ଆକ୍ଷରିକ ଅର୍ଥ ବୋଲି କୁହାଯାଇପାରିବନି, କିନ୍ତୁ ପ୍ରାୟ ସାମଞ୍ଜସ୍ୟ ଅଛି ବୋଲି ଏଇଟାକୁ ଆମେ ପ୍ରକାଶନ କଲୁ। ଆଉ ବାବା ପଚାରିଥିଲେ ଏକାଦଶ ସ୍କନ୍ଧରୁ ଏଠି କହୁଛନ୍ତି, ବାବା ପଚାରିଥିଲେ ଯେ ତାଙ୍କର ପଦ ଥିଲା ଦୁର୍ଗମ ପଥ ଏ ଭଜନ ଭୟ ଭାଜିଲେ ଯୋଗୀ ଜନ। ଏଇଟା ତ ଲୋକ ପଢି ଦଉଛନ୍ତି, ସେ ଭାବୁଛନ୍ତି ଇଏ ଭଜନ ପଥଟା ଦୁର୍ଗମ, ଇଏ ଆମେ ଭଜନ କରିପାରିବୁ, ସେ ଆଉ ଗୋଟେ କିଛି ଗୋଟେ ଅଛି, ଏ ସମ୍ବାଦଟା କିଏ କାହା କହୁଛନ୍ତି। ଇଏ ହେଉଛନ୍ତି ଶ୍ରୀଧର ସ୍ୱାମୀଙ୍କର ମୂଳ ଟୀକା, ମୂଳ ଭାଗବତ କବି ନବଯୋଗେନ୍ଦ୍ର ଭିତରେ କବି ଏ ସମ୍ବାଦ କହୁଛନ୍ତି। ଏ ଶ୍ଳୋକ କେମିତି ପରସ୍ପର ସମ୍ବନ୍ଧିତ ହେଇଛି ପଚରାଯାଇଛି, ଭାଗବତ ଧର୍ମଟା କଣ, ଇଏ ଦେଖନ୍ତୁ ପୂର୍ବରୁ ଓଡ଼ିଆ ଅନୁବାଦ ବି କୁହାଯାଇଛି, ଭାଗବତ ଧର୍ମଟା କଣ, ସେ ଭାଗବତ ଧର୍ମ କଥା କହିଛନ୍ତି, ନ ସ୍କଳେ ନ ପତେ। ଆଉ ଏ ଯେଉଁ ଶ୍ଳୋକଟି କହିଛନ୍ତି, କାୟନ ବାଚା ମନସେନ୍ଦ୍ରିୟ ଆତ୍ମା, ଏଇଟା ହେଉଛି ଭାଗବତ ଧର୍ମ। ଏଇଟା କହିସାରିଲା ପରେ ଗୋଟିଏ ଶ୍ଳୋକ କହିଛନ୍ତି, ସେଇଟାକୁ ସେ ଓଡ଼ିଆ ଅନୁବାଦ କେମିତି କରିଛନ୍ତି ଦେଖନ୍ତୁ, ଟୋଟାଲ ମୂଳ ଶ୍ଳୋକରେ ଯୋଗୀ ଶବ୍ଦ ନାହିଁ, ହଉ ଯଦି ବି ଲେଖାଯାଇଛି ଯୋଗୀ ଏଟା ଠିକ ହେଇପାରେ, କିନ୍ତୁ ମୁନି ଲେଖିଲେ ଭୁଲ ହେଇଯିବ, କିନ୍ତୁ ମୂଳ ଶ୍ଳୋକ ଏସବୁ ଜିନିଷ କିଛି ନାହିଁ। ଏଟା ହେଉଛନ୍ତି 39 ଶ୍ଳୋକ, 39 ଶ୍ଳୋକ ମୂଳ ଭାଗବତ ଦେଖନ୍ତୁ 39। ଶୃଣ୍ମନ୍ ସୁଭଦ୍ରାଣି ରଥାଙ୍ଗ ପାଣି ଜନମାନି କର୍ମାଣି ଚଚାନି ଲୋକେ ଗୀତାନି ନାମାନି ତଦର୍ଥ କାନି ଗାୟନ୍ତି ବିଲଜ୍ୟ ବିଚରେତ ଅସଙ୍ଗ। ସେ ପଚାରିଲେ ୟା ପୂର୍ବ ଶ୍ଳୋକ ହେଲା ଭୟ ଦ୍ୱିତୀୟ ଅଭିନିବେଶ, ଲୋକର ଭୟ ହେଇଯିବ, ଭୟ କାହିଁକି ଆସୁଛି, ସେ ପଚାରିଲେ ପ୍ରଶ୍ନ କିଏ, ଯେତେବେଳେ ପଚାରିଛନ୍ତି ରାଜା ପଚାରିଛନ୍ତି ନିମି କବିଙ୍କୁ, କବି ତାର ଉତ୍ତର ଦେଉଛନ୍ତି, ଭୟ ଜୀବନର କାହିଁକି ଆସେ, ଦ୍ୱିତୀୟ ଅଭିନିବେଶ ହେଲେ, ଭଗବାନଙ୍କୁ ଭଜନ ନ କଲେ ইন্দ্রে সুখ প্রকার চাহিলে ব্যক্তির ভয় আসে, কৃষ্ণদাস বলে নিজক ভুলবা তার ভয় আসে। সুন্দর টিকা স্পষ্ট লেখা যাই। তেমন সিদ্ধ স্বামী প্রশ্ন উঠ, যদি ভয় জীবর আসুচি, জীব তো বিষয় সহ যুক্ত হয়ে রয়েছে, বিষয়কে সে ছাড়ি পারুন, সে বিষয় কেমন ছাড়ব না? বিষয়কে ছাড়ব ভগবান ভজন, গুরু আনুগত্য করে গুরু দেবতাত্মা, গুরু গ্রহণ করে ভগবান ভজন কলে জীবর ভয় জীব। ইয়াপরে জীবর যে ভয় বিষয় বিষয় দূরেকি যাব, সহজ উপায়টা কোন দেখুন, সে টিকার অনুবাদ করছেন, টিকা লিখেছেন, এতত আশঙ্কা সুগম, হ্যাঁ এতত অন্য অসক্ত ইতি আশঙ্কা সুগম মার্গম আহ। এটা তো কষ্ট, জীব মন বলে তা পূর্ব শ্লোক অছি, জীব মন দ্বারা ভাবিব এ সংসার অনিত্য, স্বপ্ন ভি জন ভাবিব এ সংসার অনিত্য, আমি শুণুছে সংসার অনিত্য ভাবি দেছি মন ভাবুছি কি ভাবিপার, আমি ভাবুছে আমি জানুছে সংসার অনিত্য, কিন্তু মন কেন মানুষ সংসারে যদি অনিত্য বসি মালি ধরে নাম করু না, না হব না, এটা জীব পাই কষ্ট। সে কিন্তু জীবর ভয় কেমিতি যাব, জীব যদি জাণব এ সংসার অনিত্য ভগবান নিত্য, তাহলে জীবর ভয় যাব, আর সংসারকে স্বপ্ন প্রায় মরিব। পূর্ব ওড়িয়া অনুবাদ দেখুন, সে লেখা জীবর অজ্ঞান ভাবক দেখ দুঃখ কু মনে মহাসুখ, এই কথাটা সে কুচ, ভ্রমই নিদ্রার আয়তে মনই সত্য প্রায়ত, হ্যাঁ যেসনে স্বপ্ন মনরতে ভ্রমই নিদ্রার আয়তে মনই সত্য প্রায়ত, মন বিলাস মাত্র মায়া। ওড়িয়া ভাগত কি বুঝি দেবে, ওড়িয়া ভাগত কে বুঝি পারবে, বরং সংস্কৃত ভাগত বুঝি দেবে, খালি নবাক্যের ছন্দ পড়ছে বলে লোক পড়ছেন, কারণ ওড়িয়া ভাগত বুঝি দেবে, সংস্কৃত অনুবাদ গুড়া আছে, সব সংস্কৃত অনুবাদ গুড়াক, এটা কাহিঁকি এটা মায়া কথা কুহাগলা, কাহিঁকি স্বপ্ন কথা কুহাগলা, ইয়া শ্লোক সহ পরশ্লোকটা কোন সম্বন্ধ আছে কেমন জানবে আপনার, এইটি সে বুঝাচ্ছেন ভয় জীবর কিভাবে যাব, যেভাবে জন স্বপ্ন দেখিলা বেড়ে সে ভাবুচি স্বপ্ন সংসারটা স্বপ্ন বলে ভাবা দরকার, সত্য বলে ভাবা উচিত নুহে, যেভাবে আমি স্বপ্ন দেখিলা বেড়ে আমি ভাবুছি এটা মিথ্যা, স্বপ্ন ভাঙ্গিগলা পরে মিথ্যা, সেভাবে ব্যক্তি ভগবান জগৎটা ভগবানকর ভগবত তত্ত্বর আসিছি, ভগবান এটা সৃষ্টি করেছেন, এইটা জাণি স্বপ্ন বলে মনে করা দরকার, কিন্তু জীবর অজ্ঞান কন এটি কৌছেন, জীবর অজ্ঞান অজ্ঞান ভাব দেখ দুঃখ কু মনে মহাসু, এ সেই শ্লোকরে কৌছেন ভয় কিভাবে জীব, এটা অজ্ঞান জীবর, কিন্তু সেইটু প্রশ্ন উঠাউছেন কি নিমি মহারাজ, আমি জানুছু যে এ সংসারটা দুঃখটা হচ্ছে সংসার দুঃখ, আ ভগবানটা হচ্ছে সত্য, কিন্তু মন তো মানুনি, সহজ উপায় গোটে কুহ সুগম উপায়, সেতবে কৌন সুগমতা হচ্ছে এইটা ওড়িয়া, তাপর অনুবাদ ঠিক আছে, কিন্তু এইটা যোড়ি দিয়েছেন এই এমন কৃষ্ণপাদ দেলে এ মায়া নলাগই ভলে দুর্গম পথ এ ভজন ভয় ভাজিলে যোগী জন, এই পদটি যোড়া হয়েছে এই মূল শ্লোক সহ কিছু সম্পর্ক, তাপরে মূল শ্লোক আসলা, তাপরে মূল শ্লোক ঠিক অনুবাদ হয়েছে এইটি, শুণবন্ত অভদ্রা শুণবন সুভদ্রাণী রথাঙ্গ পাণি, সহজ উপায় কন, তারপর ওড়িয়া অনুবাদ সুন্দর হয়েছে, কিন্তু সেই পদটা যোড়ি দিয়েছে লোক মুন্ড কর, এটি লিখছেন এবে কহিবা শুণ রায়ে সুগম ভজন উপায়, এবে কহিবা শুণ রায়ে সুগম ভজন উপায়, এটা শ্লোকের নাই এটা টিকারে আছে, টিকার এই কথাটা মানিলে কিন্তু যোড়ি দেলে যে ভজন রাজ্য দুর্গম ভয় বাজিলে মুনিজন, লোক বাইয়া হয়ে বলছেন ভজনটা বি দুর্গম, মুনি মানে কোন বাইয়া হচ্ছেন, আমি গৃহস্থ লোক কোন হরে কৃষ্ণ করি ভগবান পাই, মূল শ্লোকের নাই যে এবে এবে কহিবা শুণ রায়ে সুগম ভজন উপায়, এটা মূল শ্লোকের না, এটা টিকার অর্থ, সমীপাত করছেন, সে সমীপাত টিকাকে পড়িছেন, কিন্তু যোড়িছেন এটা যোড়িছেন লোক বাইয়া, তারপরে দেখুন মূল অর্থ সব আছে, কৃষ্ণর জন্মকর্ম যেতে নানা চরিত এ জগতে শ্রবণ স্মরণ কীর্তন তাহার অশেষ ভুবন, তারই অশেষ ভুবন যে নাম ভাবে চিত জড়ি হৃদয় লাজ ভয় এড়ি কামাদি সঙ্গ দূর করি ए घर संसारे बिहारी से कहे सरल उपाय कौन कहे ये कृष्ण नाम कर कृष्ण कथा शुण ये काम आदि संगर सब दूर करदेव तुम अंतर आ तुम्हें जो कहते पूर्व मन में भाव यहाँ ए जगतर स्वप्न यहाँ तो कष्ट यहाँ सहज मूल श्लोक को न धरिक किए कहीदेव मुड़िया भागवत बुझीदे बुझे आ मूल श्लोकटा खेल टीका खेल ओडिया भागवत बुझे यहाँ जोड़ाई भजन राज्य ये दुर्गम भय बाजिले मुनिजन टीकार ना कि श्लोक आ जोगी भजन राज्य जदि भी आप अर्थ करेंगे सी जोड़ी थे अर्थटा भी ठीक भागवत कहना कहीं कह जोगी माना भजन राज्य दुर्गम भक्त पाई कारण जोगी कौन कर ध्यान धारणा सी स्वतंत्र इंद्रिय चेष्टा कर मन मन को चेष्टा चाहिए भगवान भजन बिना जोग मार्ग आलम्बन कर ना से अर्थ जे जगी से जोगी नुह अष्टांग जोग जे करती से जोगी जोगी तीन प्रकार जोग शब्द आसी कौन जानते युक्त शब्द अर्थ होग आप भावुं गाड़ी जटा जे छाड़ला हिमालय बसला से जोगी आम जोगी नुहे कर्म जी करुच्ची जोगी कर्म जोगी ज्ञानी जोगी भक्त जोगी समस्ते जोगी जोगी शब्द कौट आसला जोग युक्त शब्द रु जोग आसा जे भगवान सहित युक्त हाँ उपाय जोग कह जगी मान कौन किए गाय बाड़ी बाड़ी धरिक जगी सी कौन जोगी ये अर्थ ओडिया अर्थ ना मूल संस्कृत अर्थटा को आमको जाना पड़े तेना ओडिया भागवत सरल कितु मूल श्लोक जी न जाणी ये मझे मझे पदटा को लिखिदेई बड़ अड़ुआ जीव मारे न जीव खाई से प्राणी वैकुंठे वसई ये जो सब अर्थ को जुआड़े आम जाऊ लोक मैंने एक पचार आम ओडिया भागवत से अनुसरण करूना कि कहूना ठीक अच्छे आपको कौ श्लोक पचार आनतु आम मूल श्लोक काढ़ मिले दी जीव ना मुनि माने मननशील मुनि शब्द मननशील जो मैंने मन में भगवान को चिंता करती मननशील मुनि मु संस्कृत आज्ञा पूरा आम सार गोटे दशम श्रेणी पिला मोटू अधिका संस्कृत जाने मन रखिए सत कथा मुझे संस्कृत पढ़ी जहाँ मेट्रिक समय पढ़ी मुटे संस्कृत पढ़े केवल भागवत कृपार पढ़ी पढ़ी टीका को पढ़ुची मुझे सार पाक जाए मुझ पढ़ी हरिनाम व्याकरण तो पढ़ने कि कौन सी व्याकरण पढ़ने मुझे क्रियाकर्ता कर्म किपर सत कथा कह भागवत कृपार प्रभु मत साज्य कले मुझे भागवत पढ़ी 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 मु प्रभु दया बुझी जोटा न बुझी पार्टी आचारूँ आम पंडित होते संस्कृत पंडित होते आप सब गोटे गोटे अक्षर भी कही दिखती कैटा क्यों प्रत्यय जोग होटा क्यों क्रिया लगी कर्म लगी किसी प्रकृत जानी कि मोर एति श्लोक अर्थटा को पूरा बुझीपार भागवत दया तेणु ठीक दुई मिनट नाम कीर्तन कर आपण बहुत धन्यवाद आपर्यर सहित शुणुंट आपण मैंने कर्मकर्ता मान समस्त साहय करेंगे जो भाई अनुष्ठान आपण मान कल्याण हो आपण मैंने शुणु आप पिला छुआ मैंने मनीष हूँ भगवान सुख रूप पर जन्म वैकुंठ को जातु यही ही आम आस आम कौन स्वार्थ नहीं आपण आसमें बंधु भाव आस मिनट नाम करके जातु कारण नाम हूँ सार কি আনন্দ পাওতলা এটি দেখন্ত মন পুন ধাবতি চেত অসত পথে প্রায়শ্চিত মার্গরে মন পলে যে ধাই পুনি অসত পথে কিন্তু তৎকর্ম নিহার অভিশতম হরি গুণানুবাদ খলু সত্য ভাবনা প্রভুঙ্কর নাম কলা মানে অন্তরে সত্য ভাবনা আসব চিত্তটা শুদ্ধি হয়ে যাবে না এত বড় পাপি সে আজ হরিনাম করি আনন্দ পাচ্ছি পাপি ছাড় দেছি কেমন নামর এ হচ্ছে শক্তি তেমন যেতবে এ কথা কহিলে কি বিষ্ণু তো মানে প্রায়শ্চিত ঠারু হরিনাম কোটি কোটি গুণর শ্রেষ্ঠ অথ তাপরে কুজন তাঙ্কর যুক্তি হচ্ছে অজামিল কু তুমি নিও না অথ এনম মাং অপনয়ত আকু নিও না কৃত অশেষ অঘ নিষ্কৃতম ଏ ଅଜାମିଲ କୋଟି କୋଟି ଜନ୍ମର ପାପ ପ୍ରାଶ୍ଚିତ କରିସାରିଛି। ଯଦୌଷ ଭଗବାନ ନାମ ମ୍ରିୟମାଣ ସମଗ୍ରହୀ, ଇଏ କେତେବେଳେ ପ୍ରାଶ୍ଚିତ କଲା? ଯେତେବେଳେ ଭଗବାନଙ୍କର ନାମ ଉଚ୍ଚାରଣ କରିଛି। ବିଷ୍ଣୁ ଦୂତ ଜମଉତ ମାନେ ଯୁକ୍ତି ଉଠାଉଛନ୍ତି, କଣ କିଛି ନିୟମ ନାହିଁ ନୀତି ନାହିଁ, ଯେତେବେଳେ ଯିଏ ନାମ କରିଦବ ସେ ଉଦ୍ଧାର ପାଇଯିବ, ପାପ ପଳେଇଯିବ ନା? ହଁ, ନାମ ଗ୍ରହଣରେ ବିଧି ନାହିଁ, ବିଧି ହଉଛି କେବଳ ଗୋଟିଏ ବିଧି ପାପ ଛାଡ଼ିବ। ଆଉ ସ୍ତ୍ରୀ ହଉ, ବାଳକ ହଉ, ବୃଦ୍ଧ ହଉ, ଶୌଚ ହଉ, ଅଶୌଚ ହଉ, ଦିନ ହଉ, ରାତି ହଉ, ଶୋଇବା ସମୟରେ ହଉ, ଠିକ ବସ୍ତ୍ର ଥାଉ ବା ନ ଥାଉ, ବିଧି ନାମରେ କିଛି ନାହିଁ। ଜଣେ ଆଜି ବୃଦ୍ଧ ଲୋକ ହେଇଛି, ବିଧି ନାହିଁ ମାନେ ନୁହେଁ ଯେ ମୁଁ ସକାଳେ ଉଠି ମୋର ସକ୍ଷମ ଅଛି ମୁଁ ସ୍ନାନ ନ କରିକି ବସିକି ନାମ କରିବି ନା। ଯାହାର ଅସକ୍ଷମ, ଯିଏ ସକ୍ଷମ ନାହିଁ, ଗୋଟେ ବୁଢା ଲୋକ, ସେ ସକାଳେ ଉଠି ପାରିବନି, ତାର ନିୟମ ନାହିଁ ଯେ ସେ ସ୍ନାନ କଲେ ଯାଇକି ନାମ କରିବ ନା। ଆଜି ରୋଗୀ ହେଇଯାଇଛି, ଏସବୁ ବିଧି ନାହିଁ। ଅସକ୍ଷମରେ ଯୋଉଠି ଯିଏ ସକ୍ଷମ ନୁହେଁ ସିଏ ବିଧି ବିନା ନାମ କରିପାରିବେ ସବୁବେଳେ। ମହାପ୍ରଭୁ ସେ ଚୈତନ୍ୟ ଭାଗବତରେ କହିଲେ ନା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ପ୍ରଭୁ କହେ କହିଲା ମାମ ଏହି ମହାମନ୍ତ୍ର, ପ୍ରଭୁ କହେ କହିଲା ଜପ ଗିଆ ସର୍ବେ କରିଆ ନିର୍ବନ୍ଧ, ଇହା ଜପ ଇହା ହୋଇତେ ସର୍ବସିଦ୍ଧି ହଇବେ ତୋ ମା, ସର୍ବକ୍ଷଣ ବୋଲଇଥେ ବିଧି ନାଇଁ, ସର୍ବକ୍ଷଣ ବୋଲଇଥେ ବିଧି ନାଇଁ, କି ଭୋଜନେ କି ଶୟନେ ଜାଗରଣେ, ଭୋଜନ କିବା ଜାଗରଣେ, ଅହର୍ନିଶ କୃଷ୍ଣ ବୋଲ ହବଦନେ, ଅହର୍ନିଶ
ଯିଏ ଯେଉଁ ଅବସ୍ଥାରେ କଲେ ବି ଶୟନ ଭୋଜନ ଯେଉଁ ଅବସ୍ଥାରେ ସର୍ବକ୍ଷଣ ସବୁ କ୍ଷଣରେ ବୋଲିପାରିବେ। ନାମ ବୋଲିବାର ବିଧି ନାହିଁ, ସନ୍ଧ୍ୟା ସମୟରେ ବୋଲାଯିବ, ସକାଳ ସମୟରେ ବୋଲା ହେବନି, ଯୁବକ ବେଳେ କରାଯିବ ବୁଢା ବେଳେ କରାଯିବନି ନା, ଏଇ ବିଧିଟା ନାହିଁ। ତେଣୁ ଜମଉତ ବିଷ୍ଣୁତ ମାନେ କହୁଛନ୍ତି, ଅଥ ଏନ ମାମ ଅପନୟ କୃତ ଅଶେଷ ଅଘ ନିଷ୍କୃତମ, ଅଶେଷ ଜନ୍ମର ପାପକୁ ନଷ୍ଟ କରିଦେଇଛି। କେତେବେଳେ ନା, ଯଦୌଷ ଭଗବାନ ନାମ ମ୍ରିୟମାଣ ସମଗ୍ରହିତ, ଏ ଗୋଟେ ବଢିଆ କାମ, ବଢିଆ କଥା କହୁଛନ୍ତି। ଜମଦୂତ ମାନେ ପଚାରୁଛନ୍ତି, ଆଚ୍ଛା ଅଜାମିଲ ତ ଏତେ ବଡ ପାପୀ, ତାପରେ କଣ ବିଶ୍ୱାସ ଅଛି? ଆମେ ତାକୁ ଛାଡିକି ଯେମିତି ବଞ୍ଚିବ ପୁଣି ପାପ କରିବ? ସେ କହୁଛନ୍ତି ନା, ଏପଟେ ମ୍ରିୟମାଣ ମରିବା ପାଇଁ ଯାଉଛି, ଆଉ ପାପ କରିବ ସମୟ କାହିଁ? ସେ ତ ମରିବା ପାଇଁ ଯାଉଛି ବର୍ତ୍ତମାନ। ତେଣୁ ଯିଏ ମରିବା ପାଇଁ ଯାଇକି ନାମ ଉଚ୍ଚାରଣ କରିଛି ତାର ତା ବାପ ମାନେ ଚାନ୍ସ ହି ନା, କିନ୍ତୁ ଏଇଟା ନିୟମ ନୁହେଁ। ଯେମିତି ଲୋକମାନେ କୁହନ୍ତି, ମଲା ବେଳେ ଯାଇକି ନାମ ଉଚ୍ଚାରଣ କଲେ ସେଇଟା ଗୋଟେ ବିଧି ନୁହେଁ, ଏଇଟା ମୃତ୍ୟୁ ବେଳେ ଯଦି ଆପଣଙ୍କର ନାମ ପ୍ରଭୁଙ୍କର ସ୍ମରଣ ଆସିଗଲା ତ ଏଇଟା ଆପଣଙ୍କ ଭାଗ୍ୟର କଥା। ମୃତ୍ୟୁ ସମୟରେ ନାମ ଉଚ୍ଚାରଣ ନ କରିପାରିଲେ ଯେ ଆପଣଙ୍କ ବାପ ରହିଯିବ ତା ନୁହେଁ, ଏଇଟା ବିଧି ନୁହେଁ। ଆପଣ ଯେଉଁ ସମୟରେ ନାମ ଉଚ୍ଚାରଣ କରୁଛନ୍ତି ମାନେ ପାପ ନାହିଁ, ତା ମାନେ ନୁହେଁ ଯେ ବୁଢା ବୟସରେ କେବଳ ନାମ ଉଚ୍ଚାରଣ କଲେ ପାପ ଯିବ, ମୃତ୍ୟୁ ସମୟରେ ନହେଲେ ଯିବନି ନା, ଏ ବିଧି ନାହିଁ। ସିଦ୍ଧ ସ୍ୱାମୀ ଏଠି କହୁଛନ୍ତି,
ମ୍ରିୟମାଣ ଇତି ଅନେନ ପୁନଃ ପାପାନ୍ତର ଅସମ୍ଭାବ ଉକ୍ତ ନ ତୁ ତତ୍କାଳତ୍ୱ ଏବ ବିବିକ୍ଷିତମ ଏଠି ସୂଚନା ଦେଇଦେଲେ ଗୋଟେ କାଳ ନାହିଁ ଯେ କେବଳ ମଲା ବେଳେ ଜଣେ ନାମ କରିକି ମଲେ ତାର ପ୍ରାଶ୍ଚିତ ହବ ନହେଲେ ପ୍ରାଶ୍ଚିତ ହବ ଏ ନିୟମ ନାହିଁ ଯେଉଁ ଅବସ୍ଥାରେ ଜଣେ ନାମ କରୁଛି ତା ପାପର ପ୍ରାଶ୍ଚିତ କିନ୍ତୁ ଅଜାମ୍ବିଳି ମୁଁ ତ ସମୟରେ କରିଛି ଆଉ କାକତାଳ ନ୍ୟାୟ ରେ ବି ନାମ କଲେ ପାପର ପ୍ରାଶ୍ଚିତ କାକତାଳ ନ୍ୟାୟ ମାନେ କୁଆ ଉଡ଼ିଗଲେ ତାଳଟା ଖସି ପଡ଼ିଲେ ଯଦି ବି କେହି ଯେକୌଣସି ଉପାୟରେ ନାମ କରୁଛି ପ୍ରଭୁଙ୍କର ନାମ ଏତେ ଶକ୍ତିବାନ ସେ ସମସ୍ତ ପାପକୁ ହିଁ ଦୂର କରେ ବର୍ତ୍ତମାନ ପୁଣି ଯୁକ୍ତି ଉଠେଇଲେ କିଏ ଜମନ୍ତ ନନୁ ଅୟମ୍ ପୁତ୍ର ନାମ ଗ୍ରହିତ ନ ଭଗବତ ନାମ ଇଏ ଅଜାମ୍ବିଲ ଆମେ ବୁଝୁଛୁ ଭଗବାନଙ୍କର ନାମ କଲେ ମୁକ୍ତି ହେଇଯିବ କିନ୍ତୁ ଅଜାମ୍ବିଲ ପୁତ୍ର ନାମ ଗ୍ରହିତ ନ ତୁ ଭଗବତ ନାମ ଅଜାମ୍ବିଲ ତ ପୁତ୍ର ନାମ ନେଇଛି ଭଗବାନ ନାମ ନେଇନି ପୁତ୍ର ନାମଟା ନାରାୟଣ ଡାକିଛି ଭଗବାନ ନାମ ନାରାୟଣ ଡାକିନି ତା କିନ୍ତୁ ଫଳ ମିଳିବ ସିଏ ଅତିଥି ନୁହନ୍ତି ତାଙ୍କର ସତ୍କାର ନ କଲେ କିଛି କ୍ଷତି ନାହିଁ ବା ତ୍ରୁଟି ହେଇଗଲେ କିଛି କ୍ଷତି ନାହିଁ କିନ୍ତୁ ଅତିଥି ଯେ ବିନା ନିମନ୍ତ୍ରଣରେ କିଛି ସହାୟ ପାଇଁ ଆସିଛି ତାକୁ ଗୃହସ୍ଥର ପ୍ରଥମ କାମ ହେଲା।